ଶୁକ୍ରାଚାର୍ଯ୍ୟ ତାଙ୍କର କନ୍ୟା ଦେବଯାନୀଙ୍କୁ ରାଜା କ୍ଷତ୍ରିୟ ରାଜା ଯଯାତି ମହାରାଜଙ୍କୁ କିଭଳି ପ୍ରଦାନ କଲେ, କାରଣ ପ୍ରତିଲୋମ ବିବାହ ଶାସ୍ତ୍ରାନୁମୋଦିତ ନୁହେଁ, ଆଉ ସାଧାରଣ ଲୋକ ଏଟା କରିପାରନ୍ତି, ଶୁକ୍ରାଚାର୍ଯ୍ୟଙ୍କ ଭଳି ଜ୍ଞାନୀ କିଭଳି ଅନୁମତି ଦେଲେ? ତାଙ୍କ ପ୍ରଶ୍ନରେ ଉତ୍ତର ଦେଉଛନ୍ତି, ଗତକାଲି ଆରମ୍ଭ ହୋଇଥିଲେ, ଶର୍ମିଷ୍ଠା ଆଉ ଦେବଯାନୀ ସଖୀମାନଙ୍କ ସହିତ ଭ୍ରମଣ କରିବା ପାଇଁ ଯାଇଛନ୍ତି। ଏକ ସୁନ୍ଦର ଉଦ୍ୟାନରେ ମନୋହର ପୁଷ୍କରିଣୀ ଦେଖି ସ୍ନାନ କରିବା ପାଇଁ ସେଠାରେ ତାଙ୍କର ମନ ହୋଇଛି। କନ୍ୟାମାନେ ତାଙ୍କର କୌଣସି ଗୃହ କାର୍ଯ୍ୟ ନାହିଁ, ଚିନ୍ତା ନାହିଁ, କିନ୍ତୁ ସ୍ନାନ କରିବା ସମୟରେ ଦୁକୁଳ ବସ୍ତ୍ର କୂଳରେ ରଖିକି ସ୍ନାନ କରୁଛନ୍ତି। ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି, ଶିବଜୀ ସତୀଙ୍କ ସହିତ ସେ ରାସ୍ତାରେ ଆସିଲେ, ଶିବଜୀ ସେ ରାସ୍ତାରେ ବାରମ୍ବାର ଆସନ୍ତିନି ବା ସେ ଉଦ୍ୟାନ ଭିତରେ କେବେ ଆସିନାହାନ୍ତି, ବା ତାଙ୍କର ଯିବା ଆସିବା ରାସ୍ତା ଏମିତି ନୁହେଁ। ଏ ଦୈବ କ୍ରମେ ଇଚ୍ଛା କ୍ରମେ ହେଇଛି, ପ୍ରଭୁଙ୍କର ଇଚ୍ଛା କ୍ରମ। ଏବଂ ଶିବଜୀଙ୍କୁ ଦର୍ଶନ କରି ଭଗବାନ ପ୍ରଭୁ ଶିବଜୀଙ୍କୁ ଦର୍ଶନ କଲା ପରେ ଏଇ ବକ୍ସଟା ଶ୍ରେଣୀକୁ ମଧ୍ୟ, ଏ ବକ୍ସଟା କୁଆଡ଼େ ମୁଁ ଅଛି ସିଏ ସିଧା ଦିଅ ସେଠି, ହଁ ହରେ କୃଷ୍ଣ ବାସ ରଖ, ସେ ବକ୍ସ ଯେଉଁ ଅଛି ଲାଷ୍ଟ ବକ୍ସ ସେଟା ସେ କରକୁ ଟିକେ ଦିଅ, ଟିକେ କରକୁ ଦେବ, ହଁ ହରେ କୃଷ୍ଣ ବେଶୀ ହେଇଗଲା, ଟିକେ ହରେ କୃଷ୍ଣ ଠିକ୍ ଅଛି, ତାପରେ ଦେଖିବେ ସାମ ଶିବଜୀଙ୍କୁ ଦର୍ଶନ କଲା ପରେ ଶର୍ମିଷ୍ଠା ଆଉ ଦେବଯାନୀ ଉଭୟ ନିଜର ଅସୁଖୀମାନେ ବି ନିଜର ଲଜ୍ଜାକୁ ସିଏ ଏଭଳି ଲଜ୍ଜା ଦ୍ୱାରା ବସିଭୂତ ହେଇଯାଇଛନ୍ତି। ପଛ କମାନ, ପଛଟା କମାନ, ଷ୍ଟାବିଲାଇଜ୍ ଅଛି ନା, ଠିକ୍ ଅଛି ପଛଟା କମାନ, ହରେ କୃଷ୍ଣ ଆର କମାନ, ହରେ କୃଷ୍ଣ ଠିକ୍ ଅଛି ରଖ। ଲଜ୍ଜା ଦ୍ୱାରା ବସିଭୂତ ହେଇକି ଶର୍ମିଷ୍ଠା ଆଗେ ଆସୁଛନ୍ତି। ଶର୍ମିଷ୍ଠା ଆସି ଦେବଯାନୀଙ୍କର ବସ୍ତ୍ରକୁ ପିନ୍ଧି ଦେଇଛନ୍ତି, କାରଣ ବସ୍ତ୍ର ସଖୀମାନେ ଏକ ଜାଗାରେ ରଖିଥିଲେ, ବସ୍ତ୍ର ପ୍ରାୟ ସମାନ, ବିଚାର କରିପାରିଲେନି ଲଜ୍ଜାକୁ, ଶିବଜୀଙ୍କର ଅଭିଶାପ ଭୟରେ। ଏ ଗୋଟିଏ ପଏଣ୍ଟ ମୁଁ ଗତକାଲି କହିନଥିଲି, ଶିବଜୀଙ୍କୁ ସଂସାରରେ ସମସ୍ତେ ଆଦର କରନ୍ତି ଆଉ ଭୟ ବି କରନ୍ତି, ସେଥିପାଇଁ ତାଙ୍କର ନାମ ଆଶୁତୋଷ, ବହୁତ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି, କିନ୍ତୁ ମର୍ଯ୍ୟାଦା ହାନି ହେଲା ମାନେ ସେ ସହ୍ୟ କରିପାରିବେ। ଶିବଜୀଙ୍କ ଉପରେ ଦୟାଳୁ କେହି ନାହାନ୍ତି, ବହୁତ ଦୟାଳୁ, କିନ୍ତୁ କଳିଯୁଗର ଲୋକମାନେ ଶିବଜୀଙ୍କ ନିକଟରୁ ବି ଆଶୀର୍ବାଦ ପାଇପାରୁନାହାନ୍ତି, ସେମାନେ ବିଷ୍ଣୁଙ୍କ ନିକଟରୁ କ'ଣ ଆଶୀର୍ବାଦ ପ୍ରାପ୍ତ ହେବେ? ଆଗରୁ ସବୁ ଗାଁ ଗହଳିରେ ଆମେ ଦେଖିଛୁ, ଏବେ ବି ଅଛି ସେ ପ୍ରଥା, ଶିବ ମନ୍ଦିରରେ କାହାର ପୁତ୍ର ନଥିବ ସେ ଗୁହାରି ପଡ଼ନ୍ତି, ଶିବଜୀ ତାଙ୍କୁ ଦର୍ଶନ ଦିଅନ୍ତି, କଥା କୁହନ୍ତି, ଆଜିକାଲି ସବୁ ବିରଳ। କାହିଁକି ବିରଳ ନା, ଶିବଜୀ ବୈଷ୍ଣବ, ଯଦି କେହି ମର୍ଯ୍ୟାଦାକୁ ଭାଙ୍ଗେ ଶିବଜୀ ବହୁତ କ୍ରୋଧ କରନ୍ତି, ଆଉ ସଦାଚାରୀ ସରଳ ଲୋକ ଉପରେ ଶିବଜୀ ବହୁତ ଖୁସି ହେଇଯାନ୍ତି, ସାଙ୍ଗେ ସାଙ୍ଗେ କରୁଣା କରିଦିଅନ୍ତି। ଆଶୁତୋଷ, ଏମାନେ ଭୟରେ, ଅଭିଶାପ ଭୟରେ ଦୁଇଜଣ ପଳେଇ ଆସିଲେ। ଶର୍ମିଷ୍ଠା ଆଗେ ଆସିଛନ୍ତି, ଦେବଯାନୀଙ୍କର ବସ୍ତ୍ରକୁ ପିନ୍ଧି ଦେଇଛନ୍ତି, କିନ୍ତୁ ଦେବଯାନୀ ଆସି ଯେତେବେଳେ ଦେଖିଲେ ତାଙ୍କ ବସ୍ତ୍ରଟି ନାହିଁ, ଏହାଦ୍ୱାରା ଜଣାପଡ଼ୁଛି ଦେବଯାନୀ ଆଉ ଶର୍ମିଷ୍ଠା ଭିତରେ, ଶର୍ମିଷ୍ଠା ଅସୁର କୂଳରେ ଜନ୍ମ ହେଲେ ବି ତାଙ୍କର ଶିବଜୀଙ୍କୁ ଅଧିକ ଭୟ ଥିଲା। ଦେବଯାନୀ ପରେ ଆସିକି ଦେଖିଲେ ତାଙ୍କ ବସ୍ତ୍ର ସର୍ବିଷ୍ଠା ପିନ୍ଧିଦେଇଛନ୍ତି। ଦେଖନ୍ତୁ, ଜଣେ ଆଚାର୍ଯ୍ୟଙ୍କର ଝିଅ, ଶୁକ୍ରାଚାର୍ଯ୍ୟଙ୍କର ଝିଅ, ସେ ପ୍ରବଚନ ଦେଉଛନ୍ତି କ୍ରୋଧରେ, କାହାକୁ ଦେଉଛନ୍ତି ନା ସର୍ବିଷ୍ଠାଙ୍କୁ। ଗତକାଲି କଥା ଏଇଠି ବିଶ୍ରାମ ଥିଲେ, ଯେଉଁ ଶ୍ଳୋକକୁ ବିଶ୍ରାମ ଥିଲେ ତାର କଥା ମୁଁ ଆରମ୍ଭ କରିବି। ଆଜି ଅବଶିଷ୍ଟ କଥା ଶୁଣିବା। ଜାନବଦନ୍ତି ଉପତିଷ୍ଠନ୍ତେ ଲୋକନାଥ ସୁରେଶ୍ୱରଃ ଭଗବାନ ଅପି ବିଶ୍ୱାତ୍ମା ପାବନ ଶ୍ରୀନିକେତନ। ଭଗବାନଙ୍କର ତିନୋଟି ବିଶେଷଣ ଦେବାର କାରଣ, ପାବନ ଶ୍ରୀନିକେତନ ବିଶ୍ୱାତ୍ମା, ଯେଉଁ ଭଗବାନ ଆମକୁ ପ୍ରଣାମ କରନ୍ତି, ଆମ ବ୍ରାହ୍ମଣମାନଙ୍କୁ ପ୍ରଣାମ କରନ୍ତି, ଉପତିଷ୍ଠନ୍ତି, ଯେଉଁ ଭଗବାନ ଆମକୁ ମର୍ଯ୍ୟାଦା ଦିଅନ୍ତି, ସେଇ କୂଳରେ ମୁଁ ଜନ୍ମ। ଭଗବାନଙ୍କର ତିନୋଟି ବିଶେଷଣ ଦେବାର ଅର୍ଥ ଯେ ଏଇଭଳି ଭଗବାନ ଆମର କୂଳକୁ ପ୍ରଶଂସା କରନ୍ତି, ଆମର କୂଳକୁ ବନ୍ଦନା କରନ୍ତି, ଆମକୁ ପ୍ରଣାମ କରନ୍ତି। ତୁମେ କ'ଣ ହେଇଗଲେ ଯେ ତୁମେ ଅସୁରକୂଳ? ଏ ଈର୍ଷାରେ କହୁଛନ୍ତି, ନିଜ ଭିତରେ ଅଭିମାନ ପ୍ରଚୁର ଆସିଯାଇଛି। କିନ୍ତୁ ହେଲେ ବଡ଼ ଘରର ଝିଅ, ଜ୍ଞାନୀର ଝିଅ, ଜଣେ ପଣ୍ଡିତ, ଜଣେ ସାଧୁ, ଜଣେ ଜ୍ଞାନୀ, ସେ ଗାଳି ଦେଲେ ବି ତା ପାଖରୁ ଭଗବାନ କଥା ବାହାରିବ, ଉପଦେଶ ବାହାରିବ। ଯେଭଳି ସାଧୁମାନେ ଗୋଟିଏ ନୀତିରେ କୁହନ୍ତି, ଆଖୁଟାକୁ ପେଷିଲେ ଆଖୁ କ'ଣ ଖଟା ବାହାର କରିବ, ଆଖୁ ମିଠା। ତାକୁ ପେଷିଦେଲେ ବି, ସେ ନଷ୍ଟ ହେଇଗଲେ ବି, ତା ଶରୀର କଷ୍ଟ ପାଇଲେ ବି, ସେ ମିଷ୍ଟ ବସ୍ତୁ ଦେବ। ସେଭଳି ଯେଉଁମାନେ ମହତ, ଯେଉଁମାନେ ସାଧୁ, ଯେଉଁମାନେ ଉଚ୍ଚ ବୁଦ୍ଧିସମ୍ପନ୍ନ ବ୍ୟକ୍ତି, ସେମାନେ ଗାଳି ଦେଲେ ବି ତାଙ୍କ ମୁଖରୁ ଭଗବତ ବାଣୀ, ତାଙ୍କ ମୁଖରୁ ଉଚ୍ଚ କଥା ବାହାରିବ। ଗୋଟେ ସନାତନ ଧର୍ମର ପ୍ରବଚନକୁ ସେ ଦେଉଛନ୍ତି ସତ୍ୟ କଥା। ଭଗବାନ ବ୍ରାହ୍ମଣ କୂଳକୁ ବନ୍ଦନା କରନ୍ତି, ଯାଂ ଉପତିଷ୍ଠନ୍ତି, ବନ୍ଦନ୍ତି। ଦ୍ୱାରକାର ଗୋଟିଏ ଛୋଟ ଲୀଳା ମୁଁ ଆପଣଙ୍କୁ କହିକି ଆଗକୁ ଯିବି। ନୃଗ ମହାରାଜଙ୍କର ଉଦ୍ଧାର ପରେ ବହୁତ ବଡ଼ ପୁଣ୍ୟ ରାଜା ନୃଗ ମହାରାଜ, ଏମିତି ପୁଣ୍ୟବାନ ଲୋକ ନାହାନ୍ତି ସଂସାରରେ, ଯିଏ ପୁଣ୍ୟ ବଳରେ ଭଗବାନଙ୍କୁ ଦର୍ଶନ କଲେ, କେବଳ ବ୍ରାହ୍ମଣମାନଙ୍କ ସେବା କରି, ବ୍ରାହ୍ମଣମାନଙ୍କୁ ଗାଭୀ ଦେଉଥିଲେ, ସାଧାରଣ ଗାଭୀ ଦେଉନଥିଲେ, ଅତି ଉତ୍ତମ ସୁଲକ୍ଷଣ ଗାଭୀ ସହିତ ତାଙ୍କର ସିଂହ, ତାଙ୍କର ପାଦ, ତାଙ୍କର ଦେହରେ ସବୁ ସ୍ୱର୍ଣ୍ଣ ରୌପ୍ୟର ବସ୍ତ୍ର ଆଭରଣ, ଯେଉଁ ବ୍ରାହ୍ମଣ ଯେତେ ଆବଶ୍ୟକ ସେତିକି ପରିମାଣ ଦେଉଥିଲେ। କିନ୍ତୁ ଏଭଳି ମହାରାଜ ନୃଗ ମହାରାଜଙ୍କର ପତନ ହେଇଗଲା, ସେ ଗୋଟେ ଏଣ୍ଡୁଆ ଜନ୍ମକୁ ଗଲେ। ମୁଁ ସେ ବିଷୟରେ ବିଶେଷ କହିବିନି, କଥା ବଢ଼ିଯିବ। କିନ୍ତୁ ଦ୍ୱାରକାରେ ଏଣ୍ଡୁଆ ହେଇକି ଜନ୍ମ ହେଲେ, ଏଇଥିପାଇଁ ଯେହେତୁ ବ୍ରାହ୍ମଣ ସେବା କରିଛନ୍ତି ଆଉ ଗୋମାତା ଦାନ କରିଛନ୍ତି, ଗୋମାତା ସେବା କରିଛନ୍ତି, ପୁଣ୍ୟ କଲେ କେହି ଭଗବାନଙ୍କୁ ଦର୍ଶନ କରିପାରିବେନି, କାରଣ ପୁଣ୍ୟର ଫଳ ଉଚ୍ଚ ଲୋକ ପର୍ଯ୍ୟନ୍ତ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ବା ବ୍ରହ୍ମଲୋକ ପର୍ଯ୍ୟନ୍ତ। ପୁଣ୍ୟ ଫଳଟା କ୍ଷୟସ୍ନୁ, ମାନେ ପୁଣ୍ୟ ଯେଉଁ ଆମେ କରୁଛେ ତାକୁ ଭୋଗିଦେବା। ଯେମିତି ଛୋଟ ଉଦାହରଣ ନିଅନ୍ତୁ, କାରଣ ଏଇଠି ତ କେବେ ପ୍ରବଚନ ହେଇନି, ଏ ପ୍ରାଥମିକ କଥା ଗୁଡ଼ାକ ଶୁଣିବାକୁ ପଡ଼ିବ, ଆସିଲେ ମନକୁ କହିବାକୁ ପଡ଼ିବ। ପୁଣ୍ୟ ଆଉ ଭକ୍ତି ଭିତରେ କ'ଣ ପାର୍ଥକ୍ୟ ଅଛି? ପୁଣ୍ୟରେ ଭକ୍ତି ନାହିଁ, କିନ୍ତୁ ଭକ୍ତିରେ ପୁଣ୍ୟ ଅଛି। ଭକ୍ତି କରିଦେଲେ ତା ଦେହରେ ପୁଣ୍ୟର ଫଳ ମିଳିଗଲା, କାରଣ ଭକ୍ତି କଲେ ମାନେ ଆପଣ ଭଗବାନଙ୍କୁ ପ୍ରସନ୍ନ କଲେ, ତା ଭିତରେ ପୁଣ୍ୟର ଯେତେ ଫଳ ସବୁ ପ୍ରଭୁ ଦେଇଦେବେ। ପୁଣ୍ୟରେ କିନ୍ତୁ ଭକ୍ତି ନାହିଁ, ଯେଭଳି ପୁଣ୍ୟର ଫଳ ଦେଖନ୍ତୁ, ଏ ଜନ୍ମରେ କିଏ ଗୋରା ହେଇଛି, କିଏ ଉଚ୍ଚକୂଳରେ ଜନ୍ମ ହେଇଛି, କିଏ ଶିକ୍ଷିତ ହେଇଛି, ଏସବୁ ପୂର୍ବ ଜନ୍ମର ପୁଣ୍ୟର ଫଳ, ଏପରିକି ଗୋଟିଏ ପିତା ପାଖରୁ ତିନୋଟି ପିଲା ଆସିଥିବେ, କିଏ ଜଣେ ଅତି ବୁଦ୍ଧିମାନ, କିଏ କୁରୂପ, କିଏ ଦୁଷ୍ଟ, ଏସବୁ ପୂର୍ବର ପୁଣ୍ୟ ହିସାବରେ ସେଟ୍ଅପ୍ ହେଇଛି, ଆମେ ଆକୁ ଡିନାଇଟ୍ ମନା କରିପାରିବାନି। ଯେମିତି ପ୍ରଭୁପାଦ ଜୀ ଆଚାର୍ଯ୍ୟମାନେ ଉଦାହରଣ ଦିଅନ୍ତି, ଯେଭଳି ବର୍ତ୍ତମାନ ମାସ, ବର୍ତ୍ତମାନ ଅଗଷ୍ଟ, ଅଗଷ୍ଟ ମାସର ପେମେଣ୍ଟ କେହି ଆପଣମାନଙ୍କୁ ମିଳିନଥିବ, କୌଣସି ଅଫିସର ଷ୍ଟାଫ୍କୁ ମିଳିଛି? ମିଳିନି। ଆପଣ ଚଳୁଛନ୍ତି କେମିତି ଜୁଲାଇ ମାସ? ସେଥିପାଇଁ ଲୋକ ବୁଝିପାରନ୍ତିନି, ଯୁକ୍ତି କରନ୍ତି, ଆଜ୍ଞା ସିଏ ତ ପାପ କରିକି ଆରାମରେ ରହିଛି, ଆଉ ଆମେ ଡେଲି ମନ୍ଦିରକୁ ଯାଉଛୁ, ଡେଲି ଗୀତା ପଢ଼ୁଛୁ, ସବୁ କିଛି କରୁଛୁ, ଆମେ ଦୁଃଖରେ ରହିଛୁ, ସେ ତ ପାପ କରିକି ଆରାମସେ ରହିଛି। ତେଣୁ କଳି ଯୁଗରେ ଧର୍ମ ବୋଲି କିଛି ନାହିଁ, ଲୋକମାନେ ଲାଷ୍ଟକୁ କହିବେ କଳି ଯୁଗରେ ଭଗବାନ ନାହାନ୍ତି କି ଧର୍ମ ନାହିଁ। ନା କାହିଁକି ନା, ସିଏ ମଦ ମାଂସ ଖାଇ ଗୁଣ୍ଡାଗିରି କରି ସେ ଏମିତି ବଦମାସ କରି ଆରାମରେ ରହିଛି, ଆମେ ଭଗବାନଙ୍କୁ ଡାକି ଦୁଃଖରେ ରହିଛୁ? ନାଇଁ 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 ଭାଇ, ଆମେ ଯେଉଁଟା କରୁଛେ ଏଇଟା ଏଇ ମାସର ନା ଡ୍ୟୁଟି, ନା ଏଇ ମାସରେ ପରଫେକ୍ଟ ଡ୍ୟୁଟି କରିଛେ ମାନେ ନେକ୍ସଟ ମାସକୁ ଆପଣ ପୁରା ଫୁଲ୍ ପେମେଣ୍ଟ ମିଳିବ। ଯିଏ ବର୍ତ୍ତମାନ ମଦ ମାଂସ ଖାଉଛି ପୁଣି ବି ବଦମାସ କରିକି ପଇସା ପାଉଛି, ପ୍ରେଷ୍ଟିଜ୍ ପାଉଛି, ସେ ପୂର୍ବ ମାସରେ ପରଫେକ୍ଟ ଡ୍ୟୁଟି କରିଥିଲା, ତାକୁ 30 ଦିନ ଡ୍ୟୁଟି ପଇସା ମିଳିଯାଉଛି। ଆମେ କିଛି ପୂର୍ବ ମାସରେ ପୂର୍ବ ଜନ୍ମରେ କମ୍ ପୁଣ୍ୟ କରିଥିଲେ, ତାର ଫଳସ୍ୱରୂପ ଆମକୁ ଏଠି ମିଳୁଛି। ଧର୍ମ ନାହିଁ, ଭଗବାନ ନାହାନ୍ତି, ବିଚାର ନାହିଁ, ଏଇଟା ଠିକ୍ ନୁହେଁ। ତେଣୁ ପୁଣ୍ୟର ଫଳ ହେଉଛି ଏଇଟା, କିନ୍ତୁ ପୁଣ୍ୟ କରିବା ଭିତରେ ଏ ପୁଣ୍ୟ ଦ୍ୱାରା ଭଗବାନଙ୍କୁ ପାଇନାହାନ୍ତି, ଦ୍ୱାରାକାରେ ଭୁଲ ହେଇଗଲା, ଏଣ୍ଡୁଅ ଜନ୍ମ ପାଇଲେ, କିନ୍ତୁ ଯେଉଁ ଗୋମାତାର ସେବା କରିଛନ୍ତି, ବ୍ରାହ୍ମଣଙ୍କୁ ସେବା କରିଛନ୍ତି, ଦ୍ୱାରାକାରେ ଗୋଟିଏ ଏଣ୍ଡୁଅ ହେଲେ। ସାମ୍ବ ଆଦି ପୁତ୍ରମାନେ କ୍ରୀଡ଼ା କରୁ କରୁ ଜଳ ଅନ୍ୱେଷଣରେ ଯେତେବେଳେ ଯାଇଛନ୍ତି, ଉଦ୍ୟାନ ଭିତରେ ଦେଖିଲେ ଗୋଟେ ବିଶାଳ ବଡ଼ ଏଣ୍ଡୁଅ, ଉଠିବା ପାଇଁ ଚେଷ୍ଟା କଲେ କିନ୍ତୁ ପାରିଲେ ନା। ଭଗବାନ ଖବର ଦେଲେ, କହିଲେ ବାବା ଗୋଟେ ବିଶାଳ ବଡ଼ ଏଣ୍ଡୁଅ ପଡ଼ିଛି। ଏଣ୍ଡୁଅ ଆପଣ ତ ବୁଝିପାରୁଥିବେ, ସିଏ ଭଗବାନ ଆସିକି ସ୍ପର୍ଶ କରିବା ମାତ୍ରେ ସେ ଦିବ୍ୟସ୍ୱର ପ୍ରାପ୍ତ ହେଇଗଲେ। କହିଲେ ଆପଣ କେସ୍? କହିଲେ ଆପଣ କ'ଣ ଜାଣନ୍ତିନି ମୁଁ କେସ୍, କିନ୍ତୁ ଆପଣ ଯେହେତୁ ପଚାରୁଛନ୍ତି ମୁଁ କହୁଛି। ସେ ଭଗବାନଙ୍କ ଆଗରେ ତିନୋଟି ଉଦାହରଣ ଦେଇଛନ୍ତି, ଏମିତି କେହି କହିନାହାନ୍ତି। କହିଲେ ପ୍ରଭୁ ମେଘ ପଡ଼ୁଥିବା ମେଘ କଣାକୁ କେହି ଗଣିପାରିବ, ବର୍ଷାର କଣାକୁ କେହି ଗଣିପାରିବ, ଧୂଳି କଣାକୁ କେହି ଗଣିପାରିବ, କିନ୍ତୁ ମୁଁ ଯେତେ ପୁଣ୍ୟ କରିଛି, ମୁଁ ଯେତେ ଗାଭିଦାନ କରିଛି ବ୍ରାହ୍ମଣମାନଙ୍କୁ କେହି ଗଣିପାରିବ। ଭଗବାନ କହିଲେ ତୁମେ ଏତେ ବଡ଼ ଲୋକ କାହିଁକି ଏଣ୍ଡୁଅ ଜନ୍ମ ହେଲା, ଆଜି ଆମର ଗୋଟେ ଭୁଲ ହେଇଗଲା, ବ୍ରାହ୍ମଣ ସେବାରେ ତ୍ରୁଟି ହେଇଗଲା। ତାପରେ ତ ଉଦ୍ଧାର ହେଲେ, ଉଦ୍ଧାର ହେଲା ପରେ ଭଗବାନ ତାଙ୍କର ପୁଅମାନଙ୍କୁ ଡାକି ବ୍ରାହ୍ମଣମାନଙ୍କୁ କହୁଛନ୍ତି। ଏଥିରେ ଆପଣମାନେ କେହି ଭାବିବେନି ଯେ ବାବା ବ୍ରାହ୍ମଣମାନଙ୍କୁ ସପୋର୍ଟ କରୁଛନ୍ତି, ବ୍ରାହ୍ମଣମାନେ ଭୁଲ କାମ କଲେ ବି ବା କାହାକୁ, ଶାସ୍ତ୍ର ଯେତେବେଳେ କୁହାଯିବ ପ୍ରକୃତରେ ବ୍ରାହ୍ମଣମାନେ ସେମାନେ ପୂଜ୍ୟ, ସେମାନେ ବ୍ରହ୍ମବେତା। ଯଦି କୌଣସି ବ୍ରାହ୍ମଣ ତାଙ୍କର ସେ କର୍ମ କରୁନାହାନ୍ତି, ତାର ଫଳ ପ୍ରଭୁ ଦେବେ, ପ୍ରଭୁ ତାର କଥା ବିଚାର କରିବେ। କିନ୍ତୁ ଭଗବାନ ତାଙ୍କର ପୁତ୍ରମାନଙ୍କୁ ଡାକିକି କହୁଛନ୍ତି, ଶୁଣ ଦ୍ୱାରକାବାସୀ ଦେଖିଲେ ତ, ଆଉ ମୁଁ ଆଜିଠୁ ବହୁତ ସୁନ୍ଦର ବ୍ରାହ୍ମଣଙ୍କୁ ପ୍ରଶଂସା କରିଛନ୍ତି। ସେ କହିଲେ ନାହଙ୍ଗ ମନ୍ୟେ ହଲାହଲମ ବ୍ରହ୍ମସ୍ୱ ହି ହଲାହଲମ, ଏ ଶ୍ଳୋକ ଅଛନ୍ତି, ମୁଁ ହଳାହଳ ବିଷକୁ ବିଷ ବୋଲି ମନେ କରୁନି, ମୁଁ ବ୍ରହ୍ମସ୍ୱକୁ ବ୍ରାହ୍ମଣର ଧନକୁ ମୁଁ ହଳାହଳ ବିଷ ବୋଲି ମନେ କରୁଛି। ଭଗବାନ ଏ ପ୍ରବଚନ ଦେଉଛନ୍ତି ଏବଂ ଭଗବାନ ଏଇଠି କହିଛନ୍ତି, ଯାହା ଆଜି କ୍ରୋଧରେ କିଏ କହୁଛନ୍ତି, ଦେବଦାନ। କହିଲେ ଶର୍ମିଷ୍ଠା ତୁମେ ମୋ ଶାଢ଼ୀ ପିନ୍ଧିଲେ ତୁମେ ଜାଣିନ, ଜାନ ବନ୍ଦନ୍ତି ଉପଦିଷ୍ଟନ୍ତି ସ୍ୱରେଶ୍ୱରା, ସୁତଳ ଆଦିବାସୀ ଦେବତାମାନଙ୍କ ଠାରୁ ଆରମ୍ଭ କରି ଉର୍ଦ୍ଧ୍ୱ ଲୋକ ପର୍ଯ୍ୟନ୍ତ ସମସ୍ତେ ବନ୍ଦନା କରନ୍ତି। ଆଉ ଭଗବାନ ତାଙ୍କର ପୁତ୍ରମାନଙ୍କୁ କହୁଛନ୍ତି, ବିପ୍ରମ କୃତାଗସାମପି ନୈବଂ ଦୁହତମାମକଃ, ମାମକା ହେ ମୋ ପୁତ୍ରଗଣ, ବିପ୍ରମ କୃତାଗସମପି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଶ୍ରୀଧର ସ୍ୱାମୀ, ଜୀବ ଗୋସ୍ୱାମୀ ସମସ୍ତେ ପ୍ରଶ୍ନ ଉଠେଇଛନ୍ତି ଗୋଟିଏ, ଆଚ୍ଛା ବ୍ରାହ୍ମଣ ଦି ଚୋରି କଲା, ବ୍ରାହ୍ମଣର ସିନା ଧନ ହରଣ କରିଦେଲା ବା ଧନରୁ ଟିକେ ଏପଟ ସେପଟ ହେଇଗଲା ବୋଲି ଇଏ ଆଜି ଏଣ୍ଡୁଅ ଜନ୍ମ ପାଇଗଲା, ଯଦି ବ୍ରାହ୍ମଣ ଚୋରି କରୁଛି। କହିଲେ ବିପ୍ରମ କୃତାଗସାମପି, ବ୍ରାହ୍ମଣ ପାପି ହେଲେ ବି ଭୁଲ କର୍ମ କଲେ ବି ନୈବଂ ଦୁହ୍ୟନ୍ତି ମାମକା, ହେ ପୁତ୍ରଗଣ ତମକୁ ଏବେ କଷ୍ଟ ଦେବନି, କହିଲେ ଆଛନ୍ତି ବ୍ରାହ୍ମଣ ଆମକୁ ମାରେ, ଗଣନ୍ତି ବହୁସପନ୍ତମ୍ ବା ବ୍ରାହ୍ମଣ ଯଦି କିଛି କାରଣ ନାହିଁ ଆମକୁ ଅଭିଶାପ ଦିଏ। ଭଗବାନ କହୁଛନ୍ତି ଗଣନ୍ତି ଯଦି ତୁମକୁ ଦେହରେ ଆଘାତ କରନ୍ତି, ଆଉ ସପନ୍ତ ବା ଯଦି ବ୍ରାହ୍ମଣ ତୁମକୁ ଅଭିଶାପ ଦେଉଛନ୍ତି, ନମସ୍କୃତେ ନିତ୍ୟ ସହ, ତଥାପି ସେ ବ୍ରାହ୍ମଣକୁ ପ୍ରତିଦିନ ପ୍ରଣାମ କରେ, ପ୍ରତିଦିନ ପ୍ରଣାମ କରେ। ଆଉ ବୈଷ୍ଣବମାନେ ବି ବ୍ରାହ୍ମଣ, ବୈଷ୍ଣବମାନେ ଯେଉଁମାନେ ବିଷ୍ଣୁ ଭକ୍ତ ସ୍ୱତଃ ବ୍ରାହ୍ମଣ, ବ୍ରାହ୍ମଣ ଅର୍ଥ ବୁଝିବେ ଯେଉଁମାନେ ବ୍ରହ୍ମ ଗୁଣ ସମ୍ପନ୍ନ। ଆଉ ସ୍ପେଶାଲି ଭଗବାନ ଏଠି ବ୍ରାହ୍ମଣ କୂଳରେ ଜନ୍ମ ହେଇଥିବା ବ୍ରାହ୍ମଣମାନଙ୍କ କଥା କହୁଛନ୍ତି। ତେଣୁ ପୁଅମାନେ ପଚାରିଲେ, ଆଜ୍ଞା ମୁଁ କ'ଣ କରିବି, ଆମେ କ'ଣ କରିବୁ ବ୍ରାହ୍ମଣମାନଙ୍କ ପ୍ରତି, କେଉଁ ବ୍ରାହ୍ମଣ ପାପୀ, କେଉଁ ବ୍ରାହ୍ମଣ ପୁଣ୍ୟବାନ, ଆମେ ଜାଣିବୁ କେମିତି? ନା ତୁମେ ଗୋଟେ କାମ କରିବ, ଭଗବାନ କହୁଛନ୍ତି ତାଙ୍କ ପୁଅମାନଙ୍କୁ ଏ ଦଶମ ସ୍କନ୍ଧରେ 99 ଅଧ୍ୟାୟରେ, ଯଥା ଅହଂ ପ୍ରଣମେତ୍ ବିପ୍ରାନ୍ ଅନୁକାଳ ସମାହିତମ୍ ତଥା ନମତ ଜୁଇୟମ୍ ଚ ଯୋନ୍ୟଥା ମେ ସଦଣ୍ଡ ଭାଗ। ମୁଁ ଯେଭଳି ଅନୁକାଳ ପ୍ରତିକାଳ ମୁଁ ବ୍ରାହ୍ମଣମାନଙ୍କୁ ପ୍ରଣାମ କରୁଛି, ତୁମେ ସବୁବେଳେ ବ୍ରାହ୍ମଣଙ୍କୁ ପ୍ରଣାମ କରିବ। ଭଗବାନ ତାଙ୍କର ପୁଅମାନଙ୍କୁ ଶିଖଉଛି, ତୁମେ ବ୍ରାହ୍ମଣମାନଙ୍କୁ ପ୍ରଣାମ କରିବ। ପୁତ୍ରମାନେ ପଚାରିଲେ, ପ୍ରଭୁ ଯଦି ଆମେ ପ୍ରଣାମ ନ କଲୁ ଅସୁବିଧା କ'ଣ ହବ? ହେଲେ ସମେ ଦଣ୍ଡ ଭାଗ, ମୁଁ ତାକୁ ଦଣ୍ଡ ଦେବି, ବ୍ରାହ୍ମଣ ଦଣ୍ଡ ଦେବନି। ବ୍ରାହ୍ମଣକୁ ଯଦି କେହି ପ୍ରଣାମ ନ କରନ୍ତି ସିଏ ମୋର ଦଣ୍ଡ ଭାଗ୍ୟ, ଭଗବାନ ଏ କଥା କହୁଛନ୍ତି। ଯଦି କେହି ପ୍ରଶ୍ନ ଉଠାନ୍ତି ଏମିତି, ଆଜ୍ଞା ବ୍ରାହ୍ମଣ ଆମିଷ ଖାଉଛି, ନିଶା ଖାଉଛି, ଘୋର କର୍ମ କରୁଛି, ତାହେଲେ ଆମେ କ'ଣ ତାକୁ ପ୍ରଣାମ କରିବୁ? ବାହାର ଲୋକ ପ୍ରଣାମ କରିପାରନ୍ତି ନ କରିପାରନ୍ତି, ବୈଷ୍ଣବ ପ୍ରଣାମ କରିବ। କାରଣ ଆମର ବୈଷ୍ଣବ ଧର୍ମ ଏହି ସେ ବୈଷ୍ଣବ ଧର୍ମ ସବାର ପ୍ରଣତି। ଚୈତନ୍ୟ ଭାଗବତରେ ମହାପ୍ରଭୁ ଉଦ୍ଧବ ବି କହିଲେ, ଉଦ୍ଧବଙ୍କର ଶ୍ଳୋକକୁ ଭଗବାନ ଉଦ୍ଧବଙ୍କୁ ଯୋଗ କହୁଛନ୍ତି, ପ୍ରଣମତ ଦଣ୍ଡବତ୍ ଭୂମ, ଦଣ୍ଡବଳି ଭୂମିରେ ପଡ଼ିବ। କାହାକୁ? ସୋ ଚଣ୍ଡାଳ, କୁକୁରକୁ, ଚଣ୍ଡାଳକୁ, ଖରହ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଟୀକା କରୁଛନ୍ତି, ଆଚ୍ଛା ସ୍ତ୍ରୀ ପିଲା ଛୁଆ ଦେଖିଲେ ତ ହସିବେ, କହିଲା ଇଏ କ'ଣ କୁକୁରକୁ ପ୍ରଣାମ କରୁଛି, ଇଏ କ'ଣ ଗଧକୁ ପ୍ରଣାମ କରୁଛି? ନା ନା, ଲଜ୍ଜା ଚାହିଁବନି, ସମସ୍ତଙ୍କୁ ପ୍ରଣାମ କରିବ। ସାରବାଇ ଭଟ୍ଟାଚାର୍ଯ୍ୟ ଚୈତନ୍ୟ ମହାପ୍ରଭୁ ସେଇ କଥା କହିଲେ, ଏ ଚୈତନ୍ୟ ଶ୍ରୀ ଚୈତନ୍ୟ, ତୁମେ ଖୁବ୍ କମ୍ ବୟସରେ ସନ୍ନ୍ୟାସୀ ନେଇଗଲ, କିନ୍ତୁ ବୈଷ୍ଣବ ଧର୍ମ ତା ନୁହେଁ, କାରଣ ସନ୍ନ୍ୟାସୀ ହେଇଗଲେ ତୁମକୁ ସମସ୍ତେ ପ୍ରଣାମ କରିବେ, କିନ୍ତୁ ବୈଷ୍ଣବ ଧର୍ମ ହେଉଛି ସମସ୍ତଙ୍କୁ ପ୍ରଣାମ। ଏଇ ସେ ବୈଷ୍ଣବ ଧର୍ମ ସବାର ପ୍ରଣତି, ସେଇ ଧର୍ମ ଧ୍ୱଜି ଯାହାର ଇଥେ ନାହିଁ ମତେ, ଯଦି ସମସ୍ତଙ୍କୁ ପ୍ରଣାମ କରୁନି, ବାହାର ଲୋକ କାହାକୁ ପ୍ରଣାମ କରନ୍ତୁ ନ କରନ୍ତୁ, ବୈଷ୍ଣବ ସମସ୍ତଙ୍କୁ ହାତ ଯୋଡ଼ି କରିବ ହରେ କୃଷ୍ଣ। ତେଣୁ ବ୍ରାହ୍ମଣମାନେ କହୁଛନ୍ତି କିଏ, ଦେବଯାନୀ, ଆରେ ଭଗବାନ ଯାହାଙ୍କୁ ବନ୍ଦନା କରୁଛନ୍ତି, ପୂଜା କରୁଛନ୍ତି, ଆମେ ସେଇ କୂଳର, ମୁଁ ସେଇ ବ୍ରାହ୍ମଣ, ତୁମେ ମୋ ଶାଢ଼ୀ ପିନ୍ଧିଦେଲ, ମୁଁ ବ୍ରାହ୍ମଣ କନ୍ୟା। କହିଲେ ମୁଁ ସାଧାରଣ ବ୍ରାହ୍ମଣ ବି ନୁହେଁ, ଦେଖନ୍ତୁ କେତେ ଅଭିମାନରେ କହୁଛନ୍ତି, ମୁଁ ସାଧାରଣ ବ୍ରାହ୍ମଣ ଘରର ଝିଅ ନୁହେଁ, ମୁଁ କେସ୍ ବୟମ୍ ତତ୍ରାପି ଭୃଗବଃ ଶିଷ୍ୟ ସ୍ୟାନଃ ପିତା ଅସୁର ଅସ୍ମତ ଧାର୍ଯ୍ୟମ୍ ଧୃତବତୀ ଶୂଦ୍ର ବେଦମ୍ ଇବ ସତୀ। ଓହ, ଦୁଇଟି ବହୁତ ଖରାପ ତୁଳନା ଦେଇଦେଲେ, ସବୁ ସୁନ୍ଦର ପ୍ରବଚନ ଦେଲେ। ଗତକାଲି କ'ଣ ପ୍ରବଚନ ଦେଇଥିଲେ? କୁକୁର ଯେଭଳି ଘୃତକୁ ନେଇଯାଏ, ଆରେ ଭାଇ ଶାଢ଼ୀ ଟିକେ ପିନ୍ଧିଦେଲା ବୋଲି ତୁମେ ତାକୁ କୁକୁର ବୋଲି କହିଦେଉଛ? ଯଜ୍ଞର ଯଜ୍ଞ ପାଇଁ ପ୍ରସ୍ତୁତ ଘୃତକୁ କୁକୁର ଯେଭଳି ନେଇଯାଏ, ତୁମେ ମୋର ଶାଢ଼ୀକୁ ସେଭଳି କୁକୁର ଭଳି ନେଇଗଲ, ମୋ ଶାଢ଼ୀ ଘୃତ ଭଳି ପବିତ୍ର। ଦ୍ୱିତୀୟ ଉଦାହରଣ ଏଠି ଦେଉଛନ୍ତି, ଶୂଦ୍ର ଶୂଦ୍ର ଇବ ବେଦ ଅସ୍ମତ ଧାର୍ଯ୍ୟମ୍ ଧୃତବତୀ ଶୂଦ୍ର ବେଦମ୍ ଇବ ଅସତି। ତୁମେ ଅସତି, ଶୂଦ୍ର ଲୋକ ବେଦ ଧାରଣ କରିପାରିବନି, ବେଦ ପଢ଼ିପାରିବନି। ଶୂଦ୍ର ଲୋକ ଯେଭଳି ବେଦକୁ ଧାରଣ କରେ ନା, ସେ ଅସତି ହେଇଯାଏ, ବେଦ ତା ନିକଟରେ ପ୍ରକାଶିତ ହୁଅନ୍ତି ନା, ସେଭଳି ତୁମେ ବୟମ୍ ତତ୍ରାପି ଭୃଗବଃ। ଆରେ ଜାଣି ରଖିବା ଦରକାର, ଆମେ ସାଧାରଣ ବ୍ରାହ୍ମଣ ନୁହେଁ, ଆମେ ହେଉଛି ଭୃଗୁବଂଶୀୟ ବ୍ରାହ୍ମଣ। ପ୍ରକୃତରେ ବ୍ରାହ୍ମଣମାନଙ୍କ ଠାରୁ ହିଁ ଆମର ସୃଷ୍ଟି ଆସିଛି। କହିବେ କେମିତି, ଆପଣଙ୍କର କେଉଁ ଗୋତ୍ର ଆପଣଙ୍କର ଜାଣିଛନ୍ତି? ଜାଣିନାହାନ୍ତି, ବୟସ ହେଇଗଲାଣି ଜାଣିବେ ନା? ବିବାହ ବେଳେ ଗୋତ୍ର ପଚାରିବେ, ଯଜ୍ଞ ବେଳେ ଗୋତ୍ର ପଚାରିବେ, ଶ୍ରାଦ୍ଧ ବେଳେ ଗୋତ୍ର ପଚାରିବେ, ଆପଣଙ୍କର କେଉଁ ଗୋତ୍ର ଦେଖିବେ। ସମସ୍ତଙ୍କର ଗୋତ୍ର ଥିବ, ଜଣେ ବ୍ରାହ୍ମଣଙ୍କର, ଋଷିଙ୍କର ଗୋତ୍ର, କାଶ୍ୟପ ଗୋତ୍ର, ନାଗସ୍ୟ ଗୋତ୍ର, ନାଇଁ ବରଦାସ୍ୟ ଗୋତ୍ର, ଗୌତମ ଗୋତ୍ର, ସବୁ ଗୋତ୍ର ଆସିଛି ନା ବ୍ରାହ୍ମଣମାନଙ୍କ ନିକଟରୁ। ଆଉ ସେଥିପାଇଁ ସେ ପ୍ରଥମେ କହିଲେ ଆମେ ସୃଷ୍ଟି କରିଛୁ, ବର୍ତ୍ତମାନ ସେ କଥା କହୁଛନ୍ତି। ଆରେ ଯେତେ ବ୍ରାହ୍ମଣ ଅଛନ୍ତି ତା ଭିତରେ ଆମେ ଭୃଗବଂଶୀୟ ବ୍ରାହ୍ମଣ, ଅହଂ ବୟମ୍ ତତ୍ରାପି ଭୃଗବ, ବଡ଼ ବହୁମାନନ କରି କହୁଛନ୍ତି। ଆରେ ବୟମ୍ ତତ୍ରାପି ଭୃଗବ, ଯେଉଁ ବ୍ରାହ୍ମଣମାନଙ୍କୁ ପ୍ରଣାମ କରନ୍ତି, ଭଗବାନ ପ୍ରଣାମ କରନ୍ତି, କିନ୍ତୁ ଆମେ ହେଉଛୁ ଭୃଗବଂଶୀୟ ବ୍ରାହ୍ମଣ। ଆମର ସ୍ପେଶାଲ ଗୋଟିଏ କ୍ୱାଲିଟି ଅଛି। କ'ଣ ସ୍ପେଶାଲ କ୍ୱାଲିଟି ନା? ବଂଶୀଧର ସ୍ୱାମୀ ତାଙ୍କ ଟୀକାରେ ଲେଖିଲେ, ତତ୍ରାପି ବ୍ରାହ୍ମଣେଶୁ ଅପି ଭୃଗୁ ଅତି ତପସ୍ୱିନ। ଯେତେ ବ୍ରାହ୍ମଣ ବ୍ରହ୍ମାଙ୍କର ପୁତ୍ର ଅଛନ୍ତି, ଦଶଟି ପୁତ୍ର ବ୍ରହ୍ମାଙ୍କର, ଦଶ ମାନସ ପୁତ୍ର ଭିତରେ ଅତି ତପସ୍ୱୀ ଥିଲେ ଭୃଗୁ। ଯତ୍ ପାଦତାଡ଼ାନାମ ସର୍ବେଶ୍ୱରମ ଅପି ସୁଡମ ତତ୍ପସ୍ୟା, ବଂଶୀଧର ସ୍ୱାମୀ ଲେଖିଲେ। ଆରେ ଏମିତି ଏଭଳି ବ୍ରାହ୍ମଣ ସିଏ ଯିଏ ଭଗବାନଙ୍କୁ ଗୋଇଠା ମାରିଲା ପରେ ଭଗବାନ ତାଙ୍କର ବସ ହେଇକି ରହିଲେ। ପରୀକ୍ଷା କରିବା ପାଇଁ ଭୃଗ କାହିଁକି ପଠା ଗଲା? ଇଏ ଦଶମ ସ୍କନ୍ଧର, ମୁଁ ଭୁଲ କହିଥିଲି, ଇଏ ଅଣାନା ଅଧ୍ୟାୟ, ଏଇଟା ଅଣାନା ଅଧ୍ୟାୟର କଥା। ମୃଗ ଚରିତ୍ର କେତେ ଅଧ୍ୟାୟ ମୋର ସ୍ମରଣ ଆସୁନାହାନ୍ତି, 60-63-64 ଏଇ ଅଧ୍ୟାୟ ଭିତରେ ଥିଲି। ଇଏ ଭୃଗ ବ୍ରହ୍ମର୍ଷିମାନେ ଯେତେବେଳେ ପରୀକ୍ଷା କରିବା ପାଇଁ ତାଙ୍କ ଭିତରେ ବିବାଦ ଉଠିଯାଇଛି, ବଡ଼ କିଏ, ବ୍ରହ୍ମା ବଡ଼ ନା ଶିବଜୀ ବଡ଼ ନା ବିଷ୍ଣୁ ବଡ଼? କାରଣ ଶାସ୍ତ୍ରମାନଙ୍କରେ, ଶାସ୍ତ୍ର ପଢ଼ିକି ଆପଣ ସିଦ୍ଧାନ୍ତ ଆଣିପାରିବେନି, କେବଳ ଭାଗବତ ପଢ଼ିଲେ ସିଦ୍ଧାନ୍ତ ଆଣିପାରିବେ। ଯେଉଁଗୁଡ଼ିକ ସାତ୍ୱିକ ପୁରାଣ ସେଠି ବିଷ୍ଣୁଙ୍କୁ ଶ୍ରେଷ୍ଠ କରାଯାଇଛି, ଯେଉଁଟା ରାଜସିକ ପୁରାଣ ଯେଭଳି ସବୁ ଲୋକ ପଢ଼ନ୍ତି, ଦେବୀ ପୁରାଣ, ସେସବୁ ଦେଖାଉନି କି ଆଜିକାଲି? କ'ଣ ଶିବ କ'ଣ ଗୋଟେ ସିରିଏଲ୍ ଗୋଟେ ଦେଉଥିଲା ମଝିରେ, ବିଷ୍ଣୁ ଆସିକି ଶିବଙ୍କୁ ପ୍ରଣାମ କରିବେ, ହଁ ମହାଦେବ, ସବୁ ଅଛି ପୁରାଣ, ଅଛି ରାଜସିକ ପୁରାଣ, ତାମସିକ ପୁରାଣ, ସମସ୍ତେ ଭଗବାନଙ୍କ ନିକଟରୁ ଆସିଛନ୍ତି। ଯିଏ ଯେଉଁ ଗୁଣର ଲୋକ ତାର ସେଇ ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ଆସିବା ପାଇଁ ସେଇ ପୁରାଣ ତାଙ୍କୁ ଈଶ୍ୱର କରାହେଇଛି। ଏ ବ୍ୟାସଙ୍କର କୃତ, ସେ ସ୍ୱତନ୍ତ୍ର ଈଶ୍ୱର ନୁହନ୍ତି, କିନ୍ତୁ ସେଇ ଲୋକ ହିଁ ତାଙ୍କୁ ଈଶ୍ୱର ବୋଲି ଜ୍ଞାନ ନ କରିବ ତାହେଲେ ତା ଶ୍ରଦ୍ଧାଟା, ଭଗବାନ ଭଗବତ ଗୀତାରେ କହିଲେନି, ଜାଂ ଜାଂ ଯେଉଁ ଯେଉଁ ଭକ୍ତ ଯେଉଁ ଯେଉଁ ତନୁ ଧରିବା ପାଇଁ ଇଚ୍ଛା କରିବ ମୁଁ ତାକୁ ସେଇ ଶ୍ରଦ୍ଧାଟା ଦେବି। ଭଗବାନ ଦେଉଛନ୍ତି, କାରଣ ସେ ଭଗବାନଙ୍କର ବିଭୂତି। ବ୍ରହ୍ମା ଭଗବାନଙ୍କ ସ୍ୱତନ୍ତ୍ର ନୁହନ୍ତି, ଶିବଜୀ ଭଗବାନଙ୍କ ସ୍ୱତନ୍ତ୍ର ନୁହନ୍ତି, କିନ୍ତୁ ଆପଣ ଯଦି ତାଙ୍କୁ ସ୍ୱତନ୍ତ୍ର ବୁଦ୍ଧିରେ, ଭଗବାନ ବୁଦ୍ଧିରେ ପୂଜା କଲେ ଅସୁବିଧା, କିନ୍ତୁ ସେ ତାଙ୍କର ସେବକ। ମୁଁ ଏଇ କଥାରେ କହୁଥିଲି, ପୁରାଣମାନଙ୍କରେ ଭାଗବତରେ ସବୁ ସିଦ୍ଧାନ୍ତ ଦିଆଯାଇଛି, ଋଷିମାନଙ୍କ ଭିତରେ ଗୋଟେ କଳହ ଲାଗିଲା, କିଏ ବଡ଼, କିଏ କହିଲେ ବ୍ରହ୍ମା ବଡ଼, କିଏ କହିଲେ ଶିବ ବଡ଼, କିଏ କହିଲେ ବିଷ୍ଣୁ ବଡ଼, କିନ୍ତୁ ପଠାଗଲା କାହାକୁ? ନାରଦ କାହିଁ ପଠାଗଲାନି ପ୍ରଶ୍ନ ଉଠା, ବ୍ରହ୍ମାଙ୍କର ଅଲଗା ପୁତ୍ର କାହିଁ ପଠାଗଲାନି, ଭୃଗୁଙ୍କ କାହିଁ ପଠାଗଲା? ଏଠି ଯାହା କହୁଛନ୍ତି ସିଧର ସ୍ୱାମୀ, ଅତି ତପସ୍ୱୀ, ବଂଶୀଧର ସ୍ୱାମୀ ଅତି ତପସ୍ୱୀ, ଭାରି ତପସ୍ୱୀ। ଆଉ ସେ କଥା ସେ କହୁଛନ୍ତି, ଆମେ ଭୃଗବଂଶୀୟ ବ୍ରାହ୍ମଣ, କିଏ କହୁଛନ୍ତି? ଦେବଯାନୀ, ଆମେ ସାଧାରଣ ବ୍ରାହ୍ମଣ ନୁହେଁ, ଆମେ ଭୃଗବଂଶର ବ୍ରାହ୍ମଣ, ଯାହାଙ୍କର ପଦତାଡ଼ନା ଖାଇଲା ପରେ ଭଗବାନ ବସ ହେଇଥିଲେ। ସେଥିପାଇଁ ଆଜି ପର୍ଯ୍ୟନ୍ତ ଭଗବାନ ଗୋଟେ ଚିହ୍ନ ରଖିଛନ୍ତି, ଜଗନ୍ନାଥ ବି ରଖିଛନ୍ତି, କ'ଣ? ଯେ ଶ୍ରୀବତ୍ସ ଲାଞ୍ଛନ ଲୋକ କୁହନ୍ତି ନାଇଁ କି, ସେଇଟା ଭୃଗପଦ ଚିହ୍ନ। ସରସ୍ୱତୀ ନଦୀ ତଟରେ ଋଷିମାନେ ପଠେଇଲେ, ତୁମେ ଯାଅ, ଭୃଗୁଙ୍କୁ ପଠେଇଥିଲେ, ଭୃଗୁଙ୍କ। ଆଚ୍ଛା ଆପଣ କୁହନ୍ତୁ, ଭୃଗୁ କ'ଣ ଏମିତିକା ଲୋକ କି ଯେ ଭଗବାନଙ୍କୁ ଲାତ ମାରିବେ ବୋଲି? ଭଗବାନ ତାଙ୍କ ଅନ୍ତର ପ୍ରବେଶ କଲେ, ପରୀକ୍ଷା କରିବେ ନା, ଭଗବାନ ପରୀକ୍ଷା କରିକି ଦେଖେଇବେ, ଦେଖ ସଂସାରର ବଡ଼ କିଏ, ଯିଏ ପ୍ରକୃତରେ ଯିଏ ସହିବ ସିଏ ବଡ଼। ସଂସାରରେ ବି ଯାହାର ସହନ ଶକ୍ତି ଅଛି ସେ ସାଧୁ ହେବ, ଆଉ ପରିବାରରେ ବି ଯିଏ ସହିପାରିବ ପରିବାର। ଯାତ୍ରାର ସୁଖ ଦୁଃଖ, ଆମର ଓଡ଼ିଆରେ ଗୋଟେ କଥା ନାହିଁ କି, କ'ଣ ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ସହିପାରିଲେ ଆପଣ ଗୋଟେ ପରିବାରର ପରିବାର ସୁଖ ପାଇବେ? ସାଧୁ ଜୀବନରେ ସହିପାରିଲେ ବି, ଭକ୍ତ ହେଇକି ସହିପାରିଲେ ବି ସୁଖ ଦୁଃଖକୁ ଭକ୍ତି ପାଇବେ? ଆଉ ଭଗବାନ ଆଜି ବଡ଼ ହେଇଛନ୍ତି ସହିଛନ୍ତି ବୋଲି, ସବୁ ସହିଛନ୍ତି ପ୍ରଭୁ, ଭଗବାନ ନିଜେ ପ୍ରଭୁଙ୍କ ହୃଦୟରେ ପ୍ରବେଶ କଲେ। ଆରେ ମୁନିମାନେ, କାରଣ ମୁନିମାନେ ସିଦ୍ଧାନ୍ତ ପାଉନାହାନ୍ତି ନା, ସମାଜରେ ଉତ୍ପାତ ହେଇଯିବ ଭଗବାନ କେସ୍, ଭଗବାନ ନିଜେ ଭୃଗୁଙ୍କ ଭିତରେ ପଶିଲେ, ତାହେଲେ ଭୃଗୁ ଭଳି ବ୍ରାହ୍ମଣ ଏଭଳି କାମ କରିନଥାନ୍ତେ? ବ୍ରହ୍ମାଜୀଙ୍କ ସଭା ଭିତରକୁ ପ୍ରଶିଲେ ବ୍ରହ୍ମଲୋକକୁ, ବ୍ରହ୍ମାଜୀ ବସିଛନ୍ତି, ବ୍ରହ୍ମାଜୀଙ୍କର ସେ ପୁତ୍ର ବାପାକୁ ପ୍ରଣାମ ବି କଲେ, ସମସ୍ତେ ବ୍ରହ୍ମାଙ୍କ ସ୍ତୁତି କରୁଛନ୍ତି। ବ୍ରହ୍ମାଙ୍କର ସାଙ୍ଗେ ସାଙ୍ଗେ କ୍ରୋଧ ଚାଲି ଆସେ, ଭୃଗୁ ଜାଣିଦେଲେ କହିଲେ ଆମ ବାପା ହିଁ ଭଗବାନ ନୁହନ୍ତି, ଗୋଟିଏ ପ୍ରଣାମକୁ ହଜମ କରିପାରୁନାହାନ୍ତି, ଇଏ କି ଭଗବାନ ହେବେ ମ? ଆରେ ପ୍ରଣାମ ନ କଲେ ବୋଲି ଯାହାର କ୍ରୋଧ ଆସୁଛି ସେ ଭଗବାନ ନା? ଏ ଭଗବାନ ବ୍ରହ୍ମା କିନ୍ତୁ ଚିନ୍ତା କଲେ, ଯଦି ମୁଁ କ୍ରୋଧ ଏଇଟା ଦେଖେଇବି ଲୋକ ମୋତେ ଅପମାନ କରିବେ, ପୁଅକୁ ଜୁଆର ବାଟା ଶିଖେଇବି, ପୁଅକୁ ପ୍ରଣାମ କରିବାକୁ ଶିଖେଇନି, ଯଦି ପୁଅର ଦୋଷଟା ବାପାକୁ ଦେବେ ନା? ଆଉ ବ୍ରହ୍ମାଜୀ ନିଜକୁ ନିଜେ କଣ୍ଟ୍ରୋଲ କରିଦେଲେ, କିନ୍ତୁ ଭୃଗୁ ଜାଣିଦେଲେ ବାପାଙ୍କର କ୍ରୋଧ ଅଛି, ଇଏ ଭଗବାନ ହେଇପାରିବେ? ଏଠି ମାନସିକ ଅପରାଧ କଲେ। ବର୍ତ୍ତମାନ ଶିବଜୀଙ୍କ ପାଖକୁ ଗଲେ, ଦୁଇଟା ଅପରାଧ ଲଗେଇଲେ, ମାନସିକ ଅପରାଧ, ବାଚିକ ଅପରାଧ। କୈଳାସକୁ ଚାଲିଲେ, କୈଳାସକୁ ଗଲାବେଳକୁ ବରଗଛ ମୂଳରେ ବାବା ବସିଛନ୍ତି, ପ୍ରଭୁ ନୀଳକଣ୍ଠେଶ୍ୱର ବସିଛନ୍ତି, ଦେଖିଦେଲେ ଯେତେବେଳେ ଭାଇ ଆସୁଛନ୍ତି ପୁରା ଖୁସି ହେଇଗଲେ, ଧାଇଁ ଧାଇଁକି ଆସୁଛନ୍ତି ଆଲିଙ୍ଗନ କରିବା ପାଇଁ। ଇଏ କହିଲେ ଏ ଗୃହ ଭୂତରାଠ, ଏ ଶବ୍ଦ ଲେଖାଇ ଭୂତରାଠ ଭୂତେଶ୍ୱର, ମୁଁ କେତେ ଶୁଚି ବ୍ରାହ୍ମଣ, ମୁଁ ସବୁବେଳେ ସ୍ନାନ କରୁଛି, ତୁମର ସ୍ନାନ ନାହିଁ, କିଛି ନାହିଁ, ମୁଣ୍ଡମାଳା ବେକରେ ପକେଇଛ, ସଦ୍ୟ ଭସ୍ମ ଗୁଡ଼ାକ ସବୁ ଦେହରେ ଲଗେଇଛ, ମୋ ଭଳି ବ୍ରାହ୍ମଣଙ୍କୁ ସ୍ପର୍ଶ କରିବା ପାଇଁ ଆସୁଛ, ଦୂର ରୁହ। ଆଜ୍ଞା ଶିବଜୀ ସାଙ୍ଗେ ସାଙ୍ଗେ ତ୍ରିଶୂଳ ଉଠେଇଲେ, ଗଲେ ସଫା କରିଦେ ଭାଇ ହଉ କି ଯାହା ହଉ, ପାର୍ବତୀ କହିଲେ ଟିକେ ରୁହ, ସବୁ ସମୟରେ ରାଗିବା ଠିକ ହବନି, କାହାକୁ ମାରିବା ପାଇଁ ଚାହୁଁଛ? ଶିବା ତୁମ ଭାଇ ଭୃଗୁ ଜାଣିଲେ ନା, ଇଏ ବି ଭଗବାନ ନୁହନ୍ତି। ଆରେ ପଦେ କଥା ସହିପାରୁନାହାନ୍ତି, ଇଏ କି ଭଗବାନ ହେବେ ମ? ଚାଲିଲେ, ବ୍ରହ୍ମାଙ୍କ ପାଖରେ ଗୋଟିଏ ଅପରାଧ କରୁଥିଲେ ମାନସିକ ଅପରାଧ, ଆଙ୍କ ପାଖରେ ମାନସିକ ବାଚିକ, ମାନସିକ କ'ଣ ପୁରା କ୍ରୋଧ କରିକି ଅନେଇଲେ। ଶିବଜୀ ଜାଣିଦେଲେ ଆରେ ଇଏ କେବଳ କଥା କହୁନାହାନ୍ତି, ମନରେ ବି ମୋତେ ଭଲ ପାଉନାହାନ୍ତି। ବର୍ତ୍ତମାନ ବିଷ୍ଣୁଙ୍କ ପାଖକୁ ଗଲେ, ବୈକୁଣ୍ଠକୁ ଗଲେ, ତିନିଟା ଅପରାଧ କଲେ, ମାନସିକ ବାଚିକ, କାୟିକ ବାଚିକ ମାନସିକ, ମନରେ ପୁରା କ୍ରୋଧ ଅଛି। ବଚନ ଯାଇ କହିଲେ ଅଳସୁଆ, ଏଠି ଲକ୍ଷ୍ମୀଙ୍କୁ ନେଇକି ଆରାମସେ ବୈକୁଣ୍ଠପୁରରେ ଶୋଇଛ, ସେଣେ ଲୋକମାନେ କ୍ରନ୍ଦନ କରୁଛନ୍ତି, ହଁ ସିଧା ଭଗବାନଙ୍କର ବେଡ୍ରୁମ୍କୁ ପଶିଲେ, ଅନ୍ତଃପୁରକୁ, ଲକ୍ଷ୍ମୀ କୋଳରେ ଶୋଇଛନ୍ତି ପ୍ରଭୁ, କହି କହିକି ଅଳସୁଆ ବୋଲି କହିକି ଲଗେଇଲେ ଲାତ, ପାଦରେ ତାଡ଼ନ କଲେ, ଭଗବାନ ସାଙ୍ଗେ ସାଙ୍ଗେ ଠିଆ ହେଇଗଲେ। ଅତୀବ କମଲମ୍ ତାତ, ଭଗବାନ ସାଙ୍ଗେ ସାଙ୍ଗେ ପାଦ ଧରିକି କ୍ଷମା ମାଗୁଛନ୍ତି, ଓହୋ ଆପଣ କେତେ ଭୃଗୁବଂଶୀୟ, ବ୍ରହ୍ମାଙ୍କର ପୁତ୍ର, କେତେ ବଡ଼ ଶ୍ରେଷ୍ଠ ବ୍ରାହ୍ମଣ, ଆପଣ ଏ ବୈକୁଣ୍ଠ ଲୋକକୁ ଆସିଲେ ମୋତେ ଟିକେ ଆଗରୁ ଜଣେଇଲେନି, ମୋ ହୃଦୟଟା ବଡ଼ କଠୋର, ଭଗବାନ କହୁଛନ୍ତି। ଅତୀବ କମଲ ତାତ ଚରଣ ତେ ମହାମୁନି, ହେ ମହାମୁନି ତୁମର ଚରଣ ଦୁଇଟା ବଡ଼ କୋମଳ, କିନ୍ତୁ ମୋ ବକ୍ଷଟା ଅତି କଠୋର। ଇତି ଉକ୍ତ୍ୱା ବିପ୍ରଚରଣ ମର୍ଦ୍ଦୟନ ସ୍ୱନ ପାଣିନ, ବିପ୍ରଙ୍କର ଚରଣକୁ ଭଗବାନ ଆଉଁସି ଦେଉଛନ୍ତି, ମୋତେ ଯେଉଁ ମାରିଲ ମୋ ବକ୍ଷ ଦେଶକୁ, ମୋ ବକ୍ଷ ଦେଶ କଠୋର, ଆଉ ତୁମର ପାଦଟା କୋମଳ, ତୁମକୁ କଷ୍ଟ ହେଇଥିବ, ଏହା କହି ଭଗବାନ ପାଦଟାକୁ ଆଉଁସି ଦେଉଛନ୍ତି। ଆଜ୍ଞା ଭୃଗୁ ବଡ଼ ଅନୁତପ୍ତ ହେଇଗଲା, ଏହି ଭଗବାନ ସ୍ତ୍ରୀ ଆଗରେ ଅପମାନ କରାଗଲା, କାୟିକ ବାଚିକ ମାନସିକ, ପୁଣି ଭଗବାନ ହସି ହସି କ୍ଷମା ପ୍ରାର୍ଥନା କଲେ ବ୍ରାହ୍ମଣ, କହିଲେ ହଁ ଏହି ପ୍ରଭୁ। ଗଲେ ହରିସଭା ଭିତରେ କହିଲେ ନା ବିଷ୍ଣୁ ହେଉଛନ୍ତି ପ୍ରଭୁ, ବିଷ୍ଣୁ ହେଉଛନ୍ତି ପ୍ରଭୁ, ସେଥିପାଇଁ ସେ କହୁଛନ୍ତି ଅହଂ ଭୃଗବ ବୟଂ ଭୃଗବ, ଆମେ ଭୃଗବଂଶୀୟ ବ୍ରାହ୍ମଣ ଯାହାଙ୍କର ପାଦ ତାଡ଼ନା ସହ୍ୟ କଲାପରେ ବି ବିଷ୍ଣୁ ବସ ହେବେ। ଆଉ ଭଗବାନ ସେ ତ ବହୁତ ବଡ଼ ବହୁତ ସୁନ୍ଦର ଶ୍ଳୋକ ସବୁ ଭାଗବତମର ଅଛନ୍ତି, ତା ବିଷୟରେ କହିବିନି, କିନ୍ତୁ ଭଗବାନ କହିଲେ ଭୃଗୁ ତୁମେ ମୋତେ ପାଦ ପ୍ରହାର କଲାପରେ ମୋର ଲାଭ ହେଲା, ସେଥିପାଇଁ ଆଜି ପର୍ଯ୍ୟନ୍ତ ବିଷ୍ଣୁଙ୍କର ବକ୍ଷ ଦେଶରେ ସ୍ୱର୍ଣ୍ଣ ରୋମାବଳୀ ଅଛି, ରୋମ ଗୁଡ଼ିକ ସ୍ୱର୍ଣ୍ଣ ବର୍ଣ୍ଣରେ ପାଦଚିହ୍ନ, ସେଇଟା ଆଜି ପର୍ଯ୍ୟନ୍ତ ପ୍ରଭୁ ରଖିଛନ୍ତି। ଜଗନ୍ନାଥଙ୍କର ବି ଆପଣମାନେ ପୁରୀରେ ପଚାରିବେ, ଯେତେବେଳେ ନବକଳେବର ହବ ତାଙ୍କର ବି ସେଇଟା କରାଯିବ। ଆଉ ଭଗବାନ କହିଲେ ଭୃଗୁ ଆଜି ମୋର ପବିତ୍ର ହେଲି, ଯାହାଙ୍କର ନାମକୁ ଆମେ କହୁଛେ ଓଙ୍ଗ ପବିତ୍ର ପବିତ୍ର ବା ସର୍ବବସ୍ଥା ଗତ ପିବା ଯଶ ମରେତ ପୁଣ୍ଡରିକାକ୍ଷ ସବାହ୍ୟ ଅଭ୍ୟନ୍ତର ସୂଚି, କି ସେ ଭଗବାନ ଆଜି ଭୃଗୁଙ୍କୁ କହୁଛନ୍ତି ଭୃଗୁ ପ୍ରହାର କଲା ପରେ ଭୃଗୁ ମୁଁ ଆଜି ପବିତ୍ର ହେଲି, ଆଗରୁ ପବିତ୍ର ନଥିଲି କାରଣ ଆଜି ବ୍ରାହ୍ମଣର ପଦର ଯେଉଁ ପ୍ରାପ୍ତି। ଆଉ ମୋର ଗୋଟେ ଲାଭ ହେଲା, ମୁଁ ଚଞ୍ଚଳ ଥିଲି ବୋଲି ଲକ୍ଷ୍ମୀ ମୋ ପାଖରେ ରହୁନଥିଲି, ଲକ୍ଷ୍ମୀ ଆଜିଠାରୁ ମୋ ପାଖରେ ବି ରହିବ, ଆଉ ଏ ବ୍ରହ୍ମାଣ୍ଡ ପବିତ୍ର ହେଇଗଲା, ଆଉ ବୈକୁଣ୍ଠ ବି ପବିତ୍ର ହେଇଗଲା। ଯତେକ ବୈକୁଣ୍ଠ ବସେ ଯତେକ ବ୍ରହ୍ମାଣ୍ଡ ବସେ ଆମାର ଦେହେତେ ଯତ ଲୋକ ପାଲ ସବ ଆମାର ସହିତେ ଯତ ଲୋକ ପାଲ ସବ ଆମାର ସହିତେ ପାଦ ଦୋକ ଦିଆ ତୁମି କରିଲ ପବିତ୍ର ଅଛି। ଏ ବୈକୁଣ୍ଠ ସହିତ ବ୍ରହ୍ମାଣ୍ଡ, ଏ ଶରୀର ମୋ ଶରୀରରେ ସବୁ ବ୍ରହ୍ମାଣ୍ଡ ଅଛି, ସବୁ ପବିତ୍ର ହେଇଗଲେ। ତେଣୁ ଭୃଗୁବଂଶୀୟ ବ୍ରାହ୍ମଣ ମାନେ ଶ୍ରେଷ୍ଠ, ଦେବଯାନୀ ଆଜି ଶର୍ମିଷ୍ଠଙ୍କୁ ସେଇ କଥା କହୁଛନ୍ତି, ବୟମ୍ ତ୍ରତା ବୟମ୍ ତତ୍ରାପି ଭୃଗବ ଶିଷ୍ୟା ଅଶ୍ୟନ ପିତା ଅସୁର, ଆଉ ତୁମର ବାପା ବି ଭଲ ଲୋକ ନୁହନ୍ତି, ତୁମ ବାପା ଯଦି ମୋ ବାପାର ମୋ ବାପାର ଶିଷ୍ୟ କିନ୍ତୁ ସେ ଅସୁର, ସେଥିପାଇଁ ତୁମର ଏ ଗୁଣ ଆସୁଛି, ତୁମେ ମୋ ଶାଢ଼ୀ ପିନ୍ଧିଦେଲ। ଗୋଟିଏ ଶାଢ଼ୀ ପିନ୍ଧିବାକୁ ନେଇ କେତେ ବଡ଼ ଘଟଣା ହେଉଛି, କାରଣ ଏଥିରେ ଭଗବତ ଇଚ୍ଛା ଅଛି, ଆଜି ବିବାହ ହେବେ ଯଯାତି ମହାରାଜ ବିବାହ ହେବେ। ଅଶ୍ୱତ୍ ଧାରିୟମ୍ ଧୃତପତି ଶୂଦ୍ର ବେଦମ୍ ଇବ ଅସତି, ଶୂଦ୍ର ଯେଭଳି ବେଦ ଅଧ୍ୟୟନ କରିପାରିବ ନା, ବେଦ ଧାରଣ କରିପାରିବ ନା, ବେଦମନ୍ତ୍ର ଉଚ୍ଚାରଣ କରିପାରିବ ନା, ସେଭଳି ତୁମେ ଯୋଗ୍ୟ ନୁହେଁ ଅସୁର ଲୋକ ହେଇକି ମୋର ବ୍ରାହ୍ମଣର ଶାଢ଼ୀ ବ୍ରାହ୍ମଣର ବସ୍ତ୍ରକୁ ପିନ୍ଧିବା, ଶୂଦ୍ର ବେଦ ପଢ଼ିପାରିବ ନା, ଶୂଦ୍ର ଯଜ୍ଞ କରିପାରିବ ନା, ଶୂଦ୍ର ମନ୍ଦିରରେ ପୂଜା ଆରାଧନା କରିପାରିବ ନା, କିନ୍ତୁ ଶୂଦ୍ର ଭଗବାନଙ୍କୁ ଡାକିପାରିବ। ଶୂଦ୍ର ଲୋକ ପ୍ରଭୁଙ୍କୁ ଡାକିପାରିବ କି, ପ୍ରମାଣ କ'ଣ? ଯେମିତି କେହି କେହି ପ୍ରଶ୍ନ କରନ୍ତି, ଆଚ୍ଛା ଶୂଦ୍ର ଲୋକ କ'ଣ ମାଳା ଜପିପାରିବ? ଭକ୍ତି ସମସ୍ତେ କରିପାରିବେ, ପ୍ରମାଣ ଅଛି, ପ୍ରମାଣ ଭଗବତ ଗୀତାରେ ଭଗବାନ ଦେଉଛନ୍ତି, କାରଣ ଶୂଦ୍ର ଅନ୍ତରରେ କ'ଣ ଭଗବାନ ନାହାନ୍ତି, ଚଣ୍ଡାଳ ଅନ୍ତରରେ କ'ଣ ଭଗବାନ ନାହାନ୍ତି, ସମସ୍ତଙ୍କ ଅନ୍ତରରେ ପ୍ରଭୁ ଅଛନ୍ତି। ବେଦ ଉଚ୍ଚାରଣ କରି ବେଦମନ୍ତ୍ର ଉଚ୍ଚାରଣ କରି ପୁଣ୍ୟକର୍ମ କରିବା, କର୍ମକାଣ୍ଡରେ ଅଲଗା ଜଣଙ୍କର ଉନ୍ନତି କରିବା ବା ଅନ୍ୟ ଜଣଙ୍କୁ ପୁଣ୍ୟ ଦେବା, ଏଇଟା ଶୂଦ୍ର ନ କରିପାରେ, କିନ୍ତୁ ଶୂଦ୍ର ନିଜେ ଭଜନ କରି ନିଜର କଲ୍ୟାଣ କରିପାରିବ, ଭଗବାନ ଗୀତାରେ କହିଲେ, ଆଚ୍ଛା ଶବରୀ କେଉଁ କୂଳରେ ଜନ୍ମ ହେଇଥିଲା କି କୁହନ୍ତୁ? ଶବରୀ କବରୀ ମଣି ଦତ୍ତ୍ୱା ଫଳମ୍ ଚତୁଷ୍ଟୟମ୍ ଶବରୀ କବରୀ ମଣି, ଚାରୋଟି ଅଇଁଠା ଫଳକୁ ଦେଇକି, ଖାଇଥିବା ଫଳକୁ ଦେଇକି ଶବରୀ ଆଜି ଭକ୍ତର ମଣି ହେଇଗଲେ, ରାମ ଶ୍ରେଷ୍ଠ ଭକ୍ତ ହେଇଗଲେ। କେଉଁ କୂଳରେ ବିଦୁର, କେଉଁ କୂଳରେ ହନୁମାନ, କେଉଁ କୂଳରେ? ଭକ୍ତି କରିବାର ବାଧା ନାହିଁ, କିନ୍ତୁ ଶୂଦ୍ର କୌଣସି ପୁଣ୍ୟକର୍ମ କରିବା, ଯେଭଳି ବ୍ରାହ୍ମଣ ନନା ଅଛନ୍ତି, ଅନ୍ୟ ଜଣଙ୍କର ନୈବେଦ୍ୟକୁ ଶିବଜୀଙ୍କୁ ଦେଇକି ତାର କଲ୍ୟାଣ କରୁଛନ୍ତି, ସେ ଏ କର୍ମଟା ନ କରିପାରେ, କିନ୍ତୁ ନିଜର କଲ୍ୟାଣ କରିପାରିବ, ନିଜର ଭକ୍ତି କରିପାରିବ। ଆମ ସଭ୍ୟତା ଏତେ ପଛରେ ପଡ଼ିଛି, ମୁଁ ତ ବାହାର କୁହେ, ଏଠି ଭଲ ପଡ଼ିଗଲା ଶବରୀଙ୍କ କଥାରେ ମୁଁ କହିବା ପାଇଁ ଯାଉଛି, ଆମ ସଭ୍ୟତା ବର୍ତ୍ତମାନ ଶବର ସଭ୍ୟତା ଠାରୁ ଆହୁରି ପଛରେ ଅଛି। କହିଲେ କେମିତି? ଆପଣ, ମୁଁ ତ ଜାଣିବି ନଥିଲି, ଭୁବନେଶ୍ୱରରେ 20 ବର୍ଷ 22 ବର୍ଷ ରହିଲା ପରେ ମୁଁ ପ୍ରଥମ ଥର ପାଇଁ ଶୁଣିଲି ଯେ ଭୁବନେଶ୍ୱରରେ ବ୍ରାହ୍ମଣ ବାଳକମାନଙ୍କର କ'ଣ କରାଯାଉଛି, ଯେ ଉପନାନରେ ବି ଆମିଷ ଦେଉଛନ୍ତି ଖାଇବା ପାଇଁ। ମୁଁ ଏଠି ମୋର ବିଶ୍ୱାସ ବି ନଥିଲା, ଉପନୟନ କରାଯାଉଛି, କେତେ ଗୋଟେ ପବିତ୍ର ଦିନ ତାର ତାର ଆଜି ବ୍ରତ ଘର, ସେଥିରେ ଚିକେନ୍ ଖାଇବାକୁ ଦିଆଯାଉଛି। ଏଇ ସଭ୍ୟତା ଆଜ୍ଞା, ଶବରୀ ବା ବିବାହରେ ସେ ଶବରୀ ଶବର କୂଳ ଜନ୍ମ, ଯାହାଙ୍କର ମାଂସ ଖାଇବା ତାଙ୍କର କୂଳବୃତ୍ତି ଭଳି, ସେ ଆଜି ଘର ଛାଡ଼ିକି ଚାଲିଗଲେ, କହିଲେ ମୁଁ ସିନା ରହିଲେ ବିବାହ ହେବାକୁ ପଡ଼ିବ, ଆଉ ପଶୁମାନଙ୍କୁ ଉଦ୍ଧାର କରିଦେଲେ ବି ମୋ ବାପା ଆଉ କେମିତି ପଶୁ ଆଣିବ, କିମ୍ବା ଆମ ଶବର ଜାତିର ଯେଉଁ ଲୋକମାନେ ଆସିବେ ସେମାନେ ତ ଆମିଷ ନ ଖାଇଲେ ବିବାହ ହେବେନି କେବେ, ଯେମିତି ବର୍ତ୍ତମାନ ଲୋକ କହୁଛନ୍ତି ଆମିଷ ନଦେଲେ ଆମର କେହି ଘର କ'ଣ ବରଯାତ୍ରୀମାନେ ଆସିବେ। ଆରେ ଶବରୀର ଯେଉଁ ବୁଦ୍ଧି ତୁମର ବି ସେ ବୁଦ୍ଧି ନେ ଭାଇ, ଗୋଟେ ଶବରୀ ଆଜି ଯୌବନଙ୍କୁ ଜଳାଞ୍ଜଳି ଦେଇଦେଲେ, ଯୌବନକୁ ଜଳାଞ୍ଜଳି ଦେଇଦେଲେ, ଗୋଟେ ଯୁବତୀ ତାର ଯୌବନଟାକୁ ସମର୍ପିତ କରିବା ପଶୁମାନଙ୍କ ପାଇଁ, ଭଗବାନଙ୍କ ପାଇଁ ନୁହେଁ, ରାମଙ୍କ ପାଇଁ ଦେଇନାହାନ୍ତି, ସେ ରାମ କ'ଣ ଜାଣିନଥିଲେ? ଏଇଟା ସାଧାରଣ ମନୁଷ୍ୟ ନ ଜାଣିପାରେ, ଭକ୍ତ ଜାଣିବା ଦରକାର, ଗୋଟିଏ ଜୀବ ଦୟାରୁ ପ୍ରଭୁଙ୍କୁ କେମିତି ପ୍ରାପ୍ତ ହୁଅନ୍ତି, ସେ ରାମ କ'ଣ ଜାଣନ୍ତି ନା, ଭଗବାନ କ'ଣ ଜାଣନ୍ତି ନା, କେବଳ ଜୀବମାନଙ୍କୁ ଦୟା କଲେ। ଆରେ ଏତିକି ଜୀବ ମୋର ବିବାହରେ ମରିଯିବେ, ମୋର ଆନନ୍ଦ ହବ, ମୁଁ ଶରୀର ଆନନ୍ଦ ପାଇବି, ଏତିକି ଜୀବଙ୍କର ବଧ ହବ, ରାତ୍ରିରେ ଉଠି ପଶୁମାନଙ୍କୁ ମୁକ୍ତ କରିକି କେଉଁଆଡ଼େ ଯିବେ ଜାଣନ୍ତି ନା? ସେ ଜାଣିଛନ୍ତି ପତଙ୍ଗ ଋଷି କେଉଁଠି ଅଛନ୍ତି, ଶ୍ରୀରାମ କେଉଁଠି ଅଛନ୍ତି, ସେ କିଛି ଜାଣିନଥିଲେ, କିନ୍ତୁ ରାମ ଆଜି ତାଙ୍କୁ ନେଇ ଚାଲିଗଲେ। ଏ ପଶୁମାନଙ୍କୁ ଯେଉଁ ଦୟା କରିଦେଲେ, ଜୀବ ଦୟାରେ ଏତେ ବଡ଼ ତାଙ୍କର ଉପକାର ହେଇଗଲା, ଠିକ ଯାଇ ଜଣେ ଠିକ ସାଧୁ ପାଖରେ ପହଞ୍ଚିଗଲେ, ପତଙ୍ଗ ଋଷିଙ୍କ ପାଖରେ। ଆଉ କ'ଣ ଆମେ କହିବା ଆଜିକାଲିର ସଭ୍ୟତା କଥା, ବିବାହରେ କଦାପି ଆମିଷ କରାଯିବ ନା, ସେଥିପାଇଁ ସ୍ୱାମୀ ସ୍ତ୍ରୀ ଭିତରେ କଳହ ବାରମ୍ବାର ଗୁଡ଼ିକ କୁହାଯାଉ, ସ୍ୱାମୀ ସ୍ତ୍ରୀ ଭିତରେ କଳହର ଇଏ ହେଉଛି ଗୋଟିଏ ଫ୍ୟାକ୍ଟର, ଫାଷ୍ଟ ଫ୍ୟାକ୍ଟର। ତୁମେ ଯେତିକି ପଶୁମାନଙ୍କୁ ମାରିଛ, ସେ ପଶୁମାନଙ୍କର ପ୍ରତିକ୍ରିୟା ତୁମ ଘର ଭିତରେ ତିଆରି ହେବ। ଏଭ୍ରି ଆକ୍ସନ୍ ଇଜ୍ ଇଟ୍ ସିମ୍ପଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ଶବରୀ ଦେଖନ୍ତୁ କେତେ ସୁନ୍ଦର ଥିଲେ, ଏଇ କଥାରେ ମୁଁ କହୁଥିଲି, ବେଦ ନ ପଢ଼ିପାରେ, ବେଦମନ୍ତ୍ର ଉଚ୍ଚାରଣ କରି କାହାର କଲ୍ୟାଣ ନ କରିପାରେ, କିନ୍ତୁ ଭକ୍ତି ସେ କରିପାରିବ, ନିଜ କୂଳର ଲୋକ ଭକ୍ତି କରିପାରିବ। ପ୍ରମାଣ ପ୍ରମାଣ ତ ଶାସ୍ତ୍ରରେ ବହୁତ ଅଛି, ଗୀତାରେ ଗୋଟିଏ ବାଣୀ ହିଁ ପ୍ରମାଣ, ମା ହିଂ ପାର୍ଥ ବେପାଶ୍ରିତ ଯୋପି ସୁପାପୟୋନୟ ସ୍ତ୍ରିୟଂ ବୈଶ୍ୟଂ ତଥା ଶୂଦ୍ରା ସ୍ତେ ଅପି ଜାନ୍ତି ପରାଙ୍ଗତି। ସ୍ତ୍ରୀ ବି ବେଦ ପଢ଼ିପାରିବେନି, କିନ୍ତୁ ଭକ୍ତ ଶିରୋମଣି ସମସ୍ତେ ସ୍ତ୍ରୀମାନେ, ଗୋପୀମାନେ, ଦ୍ରୌପଦୀ, ଉତ୍ତରା, କୁନ୍ତୀ, ଶବରୀ ବେଦନା ପଡ଼ିପାରନ୍ତି କିନ୍ତୁ ଭକ୍ତି କରିପାରିବେ। କିନ୍ତୁ ଇଏ ଉଦାହରଣ ଦେଉଛନ୍ତି କିଏ, ଦେବଯାନୀ, ହେ ସର୍ବିଷ୍ଠା, ଶୂଦ୍ର ଲୋକ ଯେଭଳି ବେଦ ପଢ଼ିପାରେ ନା, ତାର ଅଧିକାର ନାହିଁ, ସେଭଳି ତୁମର ତୁମ ଆମର ବସ୍ତ୍ରକୁ, ମୋର ବସ୍ତ୍ରକୁ, ବ୍ରାହ୍ମଣର ବସ୍ତ୍ରକୁ ପିନ୍ଧିବାର ଅଧିକାର। ଆଜ୍ଞା ଏତିକି କହିଲେ କହିଲେ ଭଲ କଲେ, ଯାହାର ସନାତନ ଧର୍ମରେ ବ୍ରାହ୍ମଣଙ୍କର ବହୁତ ବଡ଼ ପ୍ରବଚନ ଦେଲେ ବ୍ରାହ୍ମଣଙ୍କ ବିଷୟ। ଏବଂ କ୍ଷିପନ୍ତି ଶର୍ମିଷ୍ଠା गुरुपुत्रीमभासतः रुषा सुसन्ति उरंगीव धर्षिता दष्ट धर्षिता दष्टदा छदाह। देखंतु ये ब्राह्मण घर झियो ए भली प्रवचन देले, ए प्रवचन ला प्रतिक्रियाटा कोन पडला सर्विष्टांग उपरे, सर्विष्टा पूरा साधारण नारी स्वभाव को बाहर कले। एवं क्षिपन्ति सर्विष्टा गुरुपुत्री अभासतः, गुरुपुत्री सर्विष्टा को जहाँ कहिले जहाँ श्रवण कले, एवं उपर अन्वय हम उपर जहाँ कहिले उपरुक्त अनुसार जहाँ कहिले एटा सुनिला परे वर्तमान सर्विष्टा अभासतः सर्विष्टा कहिबे। किंतु सर्विष्टा किभली कहते ना रुषाम शोषन्ति उरुंगीव, उरुंग माने सर्प, सर्प सर्पिणी जब दीर्घ निश्वास निए शर्मिष्ठा दीर्घ निश्वास नौ प्रश्वास दीर्घ प्रश्वास निश्वास चली क्रोध आसीगला। आ धर्षिता दष्ट दक्षता दंत द्वारा निम्न ओष्ठ को चापी रागी लोक कौन कर दांत कामुड़े नहीं कि दांत को कामुड़े कि वर्तमान कहिबे ये हला नारीर स्वभाव। शर्मिष्ठा क्रोध करी जने साधारण नारीर स्वभाव दर्शन दे छन, किंतु देवजानी क्रोध करी जने श्रेष्ठ महिला प्रदर्शन कर छन, किछ कहि छन कठोर भाषा पुणी मर्यादा रखी छन, किंतु ये मर्यादा रखी पारले। आपण माने कि भाबिबे नि नारी मान को भागवत रे नारी मान को ऊपर बहुत कडा कडा कथा कह जाय छी, आजकल नारी के सुनले से केस कर दो किस कोण नारी मान को, नारी मान को स्वतंत्रता कोण आजकल कह जाउ छी ना पुरुष नारी समस्त के समान अधिकार, हां समान अधिकार सबटा पाई परिवे समान अधिकार भागवत आपण दबनी आपण ज्ञान रे भगवत भक्ति ज्ञान रे समान अधिकार भक्ति पाइला परे समान हे पारंती, किंतु ता पूर्वर कदा भी समान ये भगवान नियम करिसथि। आमे पुरुष शरीर अछि बोले एटा कहू ना, आमे भी नारी थिल ना, जे नारी शरीर को पळेबो शरीर हिसाब रे तार धर्मटा आइ जीवो सीजन ए ए भुवनेश्वर रे शीत दिन आसीगले कोन गरम हबो कि शीत आसीबो से बेले जे शरीर को पळे जीवा सेई शरीर रे सेई धर्मटा प्रकाश पाइबो। जमी वर्तमान आम ओडिया कथा कहचे आत्मा कथा कहचे वर्तमान शरीर कथा कहे ना आत्मा कथा कहे, कि आत्मा जो साप शरीर को पलैब से कथा कहीपर पक्षी शरीर को पलैगले से ची ची हम कथा कह कथा आत्मा ये शक्ति सब आत्मार आसर हिसाब से स्वभाव नारी स्वभाव ये ये नारी स्वभाव किए दर्शन कर संसार लक्ष्मी दर्शन कर देखिए ये प्रवचन रामायण अच्छा नारी मान दोष गुड़ कहीं शास्त्र कही पुरुष मान नारी मान खूब सावधान शुणा आप कारण नारी को उद्धार करेंगे पुरुष, पुरुष सिना भक्ति कले पुण्य कले नारी तार सेवा कर से उद्धार पाई कि नारी जे मोर सर्वस्व ता कथा हिसाब से मुझे चलि तेल आपण आपण पुण्य रास्ता को भक्ति रास्ता को बंद कले से उद्धार केमती हे आप कथ हिसाब से चल से पुरुष को सावधान कर भाई तुम्हें जहाँ प्रति आसक्ति होमें जान तर स्वभाव पर बारंबार भागवत द्वितीय तृतीय स्कंद रु नवम स्कंद पर्यंत बड़ बड़ महान ऋषि मान नारी मान चरित्र सब अच्छे कहीं साधक मान भक्त मानी कारण जीवन बंधन आम संसार को आस पुरुष नारी पाई नारी पुरुष आई जन्म जी मृत्यु समय कौन पुरुष नारी चिंता आसला से नारी शरीर पाइब पुणी नारी पुरुष चिंता आसे पुरुष शरीर पाइब ये चलला तो शरीर बंधन से भागवत मना कर खूब सावधान जितेबले त्राही लक्ष्मण डाकुं किए श्रीराम ରାମ ତ ଡାକୁନାହାନ୍ତି, ମରିଚ ଡାକୁଛନ୍ତି, ସ୍ୱରଟା କିନ୍ତୁ କାହାର, ରାମଙ୍କର। ତାମାନେ ବୁଝିପାରୁଛନ୍ତି ଆପଣ, ମାରିଚ ଆପଣ ପଢ଼ିଥିବେ କିନ୍ତୁ ବିଚାର କରନ୍ତୁ ଏଗୁଡ଼ିକୁ, ରାମଙ୍କର ସ୍ୱରକୁ ଅନୁକରଣ କରିପାରୁଥିଲେ ନହେଲେ ସୀତା କ'ଣ ଜାଣିପାରୁନାହାନ୍ତି ଏଟା କାହାର ସ୍ୱର ବୋଲି। ଲକ୍ଷ୍ମଣ ସନ୍ଦେହରେ ପଡ଼ିଯାଇଛନ୍ତି, କିନ୍ତୁ ଲକ୍ଷ୍ମଣଙ୍କର ଗୋଟିଏ ବିଶ୍ୱାସ ଅଛି, ଏ ଜଗତର କର୍ତ୍ତା, ଏ ନିଶ୍ଚିତ କେହି ମାୟାବୀ, ଭଗବାନଙ୍କର ସ୍ୱରକୁ ଅନୁକରଣ କଲା ଭଳି ଶକ୍ତି ଥିଲା ମାରିଚଙ୍କର। ସେଥିପାଇଁ ତ୍ରାହି ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ ଡାକିଲା ବେଳେ ସୀତା ଜାଣିଥିଲେ ଯେ ନିଶ୍ଚିତ ବିପଦରେ ଅଛି, ରାମ ବିପଦରେ ଅଛନ୍ତି। କିନ୍ତୁ ଲକ୍ଷ୍ମଣ ଗଲାବେଳେ ରାମଜୀ ଲକ୍ଷ୍ମଣଙ୍କୁ କହିଥିଲେ, ଲକ୍ଷ୍ମଣ ତୁମେ କଦାପି ଛାଡ଼ିକି ଯିବ, ଯେତେ ପ୍ରକାର ସୀତା ମା କହିଲେ ଇଏ କଲେନି। ଏ ମୂଳ ରାମାୟଣର କଥା ମୁଁ କହୁଛି ଆପଣଙ୍କୁ, ସାଧାରଣ ନାରୀର ସ୍ୱଭାବକୁ ସେତେବେଳେ ଭଗବାନ ପ୍ରକାଶ କଲେ ସୀତାମାତାଙ୍କ ଦ୍ୱାରା। ସୀତାମାତା ସଂସାରରେ ଏଭଳି କେହି ନାରୀ ନାହାନ୍ତି ଏଭଳି ବଚନ କହିଥିଲେ ସୀତାମାତା ଯାହା କହିଛନ୍ତି। ଲକ୍ଷ୍ମଣ କହିଲେ ମା, ମୁଁ ଆପଣଙ୍କୁ ମା ଦୃଷ୍ଟିରେ ଦେଖିଛି ବୋଲି କେବଳ ସହ୍ୟ କରୁନେଲି, ନହେଲେ ମୋର ସ୍ୱର ହିଁ କେବଳ ଆଘାତ ଦେଇଥାନ୍ତା। ଆଜି ନାରୀବଦ୍ଧ ମୁଁ ଆଜି ପ୍ରଥମଥର ପାଇଁ ବିଶ୍ୱ ଇତିହାସରେ କରିଥାନ୍ତି, ଏତେ କଠୋର ଭାଷା କହିଦେଇଛି। ନ ଏତତ୍ ଚିତ୍ର ସପତ୍ନେଷୁ ପାପମ୍ ଲକ୍ଷ୍ମଣ ଯତ୍ ଭବେତ୍। ଓ ଲକ୍ଷ୍ମଣ ପାଟି କରନି, ଲକ୍ଷ୍ମଣ ସପତ୍ନୀଙ୍କର ପୁତ୍ର ପାଇଁ ଏଇଟା ବିଚିତ୍ର କଥା ନୁହେଁ। ସୀତାମାତା କହୁଛି, ଯଦି ସୀତାମାତା ବାରମ୍ବାର କହିଲେ ଲକ୍ଷ୍ମଣ ତୁମେ ଯାଅ, ଲକ୍ଷ୍ମଣ ଯାଉନାହାନ୍ତି, ତାଙ୍କ ଶେଷରେ ଏଇ ବାକ୍ୟ ମଣ ମାରୁଛନ୍ତି। ଲକ୍ଷ୍ମଣ ସାକ୍ଷୀ ରଖିଗଲେ, ହେ ବୃକ୍ଷ, ହେ ତରୁଲତା, ମାନେ ଏ ମୂଳ ରାମାୟଣରେ ଅଛନ୍ତି, ଆପଣମାନେ ସାକ୍ଷୀ ରହିଲେ ମୋତେ କିଭଳି ସେ ବାଗବାଣରେ ବିଦ୍ଧ କରିଛନ୍ତି ସୀତା। କହିଲେ ଏଇଟା ଚିତ୍ର କିଛି ନୁହେଁ ଲକ୍ଷ୍ମଣ, ତୁମେ ସପତ୍ନୀ ରାମଙ୍କର ନିଜ ମା ଭାଇ ନୁହଁ ତ, ଦେଖୁଛନ୍ତି ତୁମେ ରାମଙ୍କର ନିଜ ଭାଇ ନୁହଁ, ତୁମେ ସେଥିପାଇଁ ଯାଉନ। ଆଉ ଦ୍ୱିତୀୟରେ କ'ଣ କହିଲେ, ତତ୍ତ୍ୱବିଧେଷୁ ନୃଶଂସେଷୁ ନିତ୍ୟ ପ୍ରଚ୍ଛନ୍ନଚାରିଷୁ, ତୁମ ଭଳି ନୃଶଂସ ଲୋକ ପ୍ରଚ୍ଛନ୍ନଚାରୀ, ତୁମେ ଛଦ୍ମ ବେଶରେ ଆସିଛ, ତୁମେ କାହିଁକି ଆସିଛ? ଲକ୍ଷ୍ମଣ ପଚାରିବେ, ମୁଁ ବଣକୁ କାହିଁକି ଆସିଛି, ମୁଁ ଯଦି ଛଦ୍ମଚାରୀ, ମୁଁ ସପତ୍ନୀଙ୍କର ପୁତ୍ର, ମୁଁ କାହିଁକି ଆସିଛି? ତୁମେ ମୋତେ ଭୋଗ କରିବା ପାଇଁ ଆସିଛ, ଏକଥା ସଂସାର କିଏ କହିପାରିବ? ଏକଥା ସୀତା ମା କହିଥିଲେ। ଏ ସାଧାରଣ ନାରୀର ସ୍ୱଭାବ ଏଭଳି, ସାଧାରଣ ନାରୀର ସ୍ୱଭାବ ସେ ପ୍ରକଟ କରିଲେ। ସେ ଲକ୍ଷ୍ମୀ ସୁଦୁଷ୍ଟେ ରାମ ଏକାମେକ ଅନୁଗଚ୍ଛତି ମମ ହେତୁ ପ୍ରତିଚ୍ଛନ୍ନମ ପ୍ରଯୁକ୍ତ ଭରତମେବ ବା। ହେ ଲକ୍ଷ୍ମଣ, ତୁମେ ଜାଣିଲ ତ ରାମ ଏକାକି ଯାଉଛନ୍ତି ଆଉ ସୀତା ଏକାକି ଯାଉଛନ୍ତି, ତୁମେ ଭରତ ଦ୍ୱାରା ନିଯୁକ୍ତ ହେଇ ମୋତେ ଆସିଛ, ମମ ହେତୁ ରାମଙ୍କୁ ମାରିବ, ରାମଙ୍କର ମୃତ୍ୟୁ ପରେ ତୁମେ ମୋତେ ରଖିବ, ମୋତେ ପ୍ରାପ୍ତ। ଏ ଆଶା ସଂସାରରେ ସ୍ଥାବର ଜଙ୍ଗମ ହେଇ କରିବ ନା ଲକ୍ଷ୍ମଣ, ଲକ୍ଷ୍ମଣଙ୍କର ଚିନ୍ତା ଏଇ ଜିନିଷ ନାହିଁ। ଯିଏ ବହୁତ ସୁନ୍ଦର ମର୍ଯ୍ୟାଦା ଶିଖିବେ ତ ସମାଜର ଲୋକମାନେ ଆଗେ ରାମାୟଣ ପଢ଼ିବା ଦରକାର, ଭାଗବତ ଭାଗବତ ସେ ଶୁଣିବା ପାଇଁ ଅଧିକାର ଲୋକଙ୍କର ବି ନାହିଁ ବର୍ତ୍ତମାନ, ଆଗେ ରାମାୟଣ ପଢ଼ିବା ଦରକାର। କେଡ଼େ ବଡ଼ ମର୍ଯ୍ୟାଦାର ଶିକ୍ଷା, ସୀତାମାତାଙ୍କୁ ଯେତେବେଳେ ନେଉଛନ୍ତି ଛାଡ଼ିବା ପାଇଁ, ଏଇ ଲକ୍ଷ୍ମଣ ବାଲ୍ମୀକି ଆଶ୍ରମ ପାଖରେ ନଦୀ ପାର ହେଇକି ବାରମ୍ବାର ମୂର୍ଚ୍ଛା ଯାଉଛନ୍ତି, ପଚାରୁଛନ୍ତି ମା ମୂଳ ବାଲ୍ମୀକି ରାମାୟଣ ଅଛନ୍ତି, ଲକ୍ଷ୍ମଣ ତୁମେ ଆଜି ଏତେ ଉଦାସ କାହିଁକି, ଜୀବନରେ ମୁଁ ବହୁବାର ତୁମକୁ ଦର୍ଶନ କରିଛି, ତୁମେ ତ କେବେ ଏତେ ଉଦାସ ନଥିଲ, ବନବାସରେ ତ ଉଦାସ ନା, ରାବଣ ସାଙ୍ଗରେ ଯୁଦ୍ଧ କରିକି ଫେରିଲା ପରେ ମୁଁ ତୁମକୁ ଏତେ ଉଦାସ ଦେଖିନି, କୌଣସି ଅବସ୍ଥାରେ ଏତେ ଉଦାସ ଦେଖିନି, ଆଜି କାହିଁକି ଏତେ ଉଦାସ, କ'ଣ ହେଇଛି? ଲକ୍ଷ୍ମଣ କେବଳ ଏତିକି କହିଲେ, ମା ପ୍ରଭୁ ତୁମକୁ ତ୍ୟାଗ କରିଛ। ଏତିକି କହିଲା ପରେ ଲକ୍ଷ୍ମଣ ମୂର୍ଚ୍ଛା ହେଇଗଲେ, କିନ୍ତୁ ସୀତା ମୂର୍ଚ୍ଛା ହେଲେନି। ସୀତା ମା ସେଠି ସତୀନାରୀର ଉଦାହରଣ ଦେଖେଇଛନ୍ତି ଜଗତ, କହିଲେ ଲକ୍ଷ୍ମଣ ଉଠ, ଆରେ ଦୋଷ ମୋର ନା, ମୁଁ ସ୍ତ୍ରୀ ନା, ମୋ ପାଇଁ କଳଙ୍କ ଆସିଛି ନା ରାମକୁ, ଯଦି ସ୍ତ୍ରୀ ପାଇଁ ସ୍ୱାମୀଙ୍କୁ କଳଙ୍କ ଆସେ ତାହେଲେ ସ୍ତ୍ରୀ ତାର ନିରାକରଣ କରିବ, ସ୍ୱାମୀଙ୍କର ଦୋଷ କ'ଣ? ରାମ କାହିଁକି ବ୍ୟତିବ୍ୟସ୍ତ ହେଉଛନ୍ତି? କିନ୍ତୁ ମୋର ଗୋଟିଏ ଅନୁରୋଧ, ଭାଇଙ୍କୁ ଯାଇ କହିଦେବ ଅଯୋଧ୍ୟାବାସୀମାନଙ୍କୁ କେବେ ଅଲଗା ଦୃଷ୍ଟିରେ ଦେଖିବେ ନା, ସେ ଯେଭଳି ତାଙ୍କୁ ପୁତ୍ର ଭଳି ସେବା କରିବ। ମୋତେ ତ୍ୟାଗ କରିଦେଇଛନ୍ତି ବୋଲି, ମୋତେ ଅପବାଦ କରିଛନ୍ତି ବୋଲି ଅଯୋଧ୍ୟାବାସୀ ଲୋକମାନଙ୍କୁ ପ୍ରଜା ଦୃଷ୍ଟିରେ ଯେଭଳି ଦୃଷ୍ଟିରେ ଦେଖୁଥିଲେ ସେଭଳି ଦୃଷ୍ଟିରେ ଦେଖିବେ। କିନ୍ତୁ ଦ୍ୱିତୀୟବାର ଲକ୍ଷ୍ମଣ ମୂର୍ଚ୍ଛା ଗଲେ କେତେବେଳେ, କିନ୍ତୁ ଲକ୍ଷ୍ମଣ ଆଉ ଗୋଟିଏ କଥା ତୁମେ ଟିକେ ମୋତେ ଚାହ, ତୁମେ ଚାହ, କାରଣ ଅଯୋଧ୍ୟାବାସୀମାନେ ଏ ଗର୍ଭରେ ରାମଙ୍କର ସନ୍ତାନ ଅଛନ୍ତି, କିନ୍ତୁ ଅଯୋଧ୍ୟାବାସୀମାନେ ଆକୁ ସନ୍ଦେହ କଲେ। କିନ୍ତୁ ମୁଁ ଯେ ଗର୍ଭବତୀ ଅଛି ବୋଲି ଅଯୋଧ୍ୟାବାସୀମାନେ ଜାଣନ୍ତି କି? କିନ୍ତୁ କାଲି କ'ଣ କହିବେ? କାଲି ଦୁଇଟି ସନ୍ତାନ ବା ଗୋଟିଏ ସନ୍ତାନ ହେଲା ପରେ କହିବେ ବୋଧହୁଏ ସୀତା ଆଉ କାହା ଦ୍ୱାରା ଏ ସନ୍ତାନ ପ୍ରାପ୍ତ ହୋଇଛନ୍ତି। ତେଣୁ ଲକ୍ଷ୍ମଣ ତୁମେ ସାକ୍ଷୀ ରୁହ, ତୁମେ ମୋତେ ଟିକେ ଚାହ ମୁଁ ଗର୍ଭବତୀ ବୋଲି, ମୋର ଗର୍ଭବତୀର ଯେଉଁ ଲକ୍ଷଣ ଗୁଡ଼ିକ ତୁମେ ଚାହ। ଆଜ୍ଞା, ଏତିକି କହିବା ମାତ୍ରେ ଲକ୍ଷ୍ମଣ ମୂର୍ଚ୍ଛା ହେଲା, କହିଲେ ମା, ଭାଇ ଥିଲାବେଳେ ଆପଣ ଅଯୋଧ୍ୟାପୁରକୁ ଆସିବା ପର ଠାରୁ ବନବାସ ପର୍ଯ୍ୟନ୍ତ ମୁଁ ଆପଣଙ୍କର ପାଦକୁ ଚାହିଁଛି, ମୁଁ କେବେ ଚାହିଁନି, ମୁଁ ଦେଖିନି। ଏ ହେଉଛି ଏଇ ସଭ୍ୟତା, ଭାରତବର୍ଷର ଏଇ ସଭ୍ୟତା। ଆଜି ସାନ ଭାଇ ବଡ଼ ଭାଇର ସ୍ତ୍ରୀର ମୁଖକୁ ଦେଖିନଥିଲା, ଭାଇ ଥିଲାବେଳେ, ସେ କହୁଛନ୍ତି ଭାଇ ଥିଲାବେଳେ ଅଯୋଧ୍ୟାରେ ମୁଁ ଆପଣଙ୍କ ମୁଖକୁ ଦେଖିନି, ଆଜି କେହି ନାହାନ୍ତି ଏକାନ୍ତ ମନରେ ମୁଁ ଆପଣଙ୍କ ମୁଖକୁ ଦେଖିବି। ଆପଣ ଯେ ଗର୍ଭବତୀ ଅଛନ୍ତି ବୋଲି ମୁଁ ପ୍ରମାଣ ନେଇକି ଯିବି, ଏଇଟା ମୋ ଦ୍ୱାରା ସମ୍ଭବ ନାହିଁ। ଏଇ ରାମ, ଏଇ ସୀତା, ଏଇ ଲକ୍ଷ୍ମଣ, କିନ୍ତୁ ଏଇ ସୀତା ଲକ୍ଷ୍ମଣ କ'ଣ କହିଥିଲେ? କହିଲେ ଲକ୍ଷ୍ମଣ, ତୁମେ ଭରତ ଦ୍ୱାରା ନିଯୁକ୍ତ ହେଇକି ଆସିଛ, ଏ ମୋ ରାମଙ୍କୁ ମାରିକି ପ୍ରଚ୍ଛନ୍ନ ଭାବରେ ମୋତେ ଭୋଗ କରିବା ପାଇଁ। ଲକ୍ଷ୍ମଣ ହସିଲେ, ଏଥିରେ ଲକ୍ଷ୍ମଣ କଥା କଲେନି, ଲକ୍ଷ୍ମଣ ଜାଣନ୍ତି ମୁଁ ଏଇ କଥାରେ ଆପଣଙ୍କୁ କହୁଥିଲି, ନାରୀମାନଙ୍କର ସ୍ୱଭାବ କ'ଣ ସୀତା ମାତା ଦେଖେଇଲେ, ଦେଖୁଛନ୍ତି ଶର୍ମିଷ୍ଠା କିଭଳି କହୁଛନ୍ତି, ଉଠକୁ ଦଂଶନ କରି ଆଉ ଅତି କଠୋର ଭାଷାରେ ବର୍ତ୍ତମାନ କହିବେ। ଆଉ ଲକ୍ଷ୍ମଣ କ'ଣ କହିଲେ ନା, ଉତରନ ଉତ୍ସାହେ ବକ୍ତୁମ୍ ଦୈବତମ୍ ଭବତୀ ମମ ବାକ୍ୟମ୍ ଅପ୍ରତିରୂପାନ୍ତୁ ନ ଚିତ୍ରମ୍ ସ୍ତ୍ରୀ ସୁମାଇଥିଲି। ସୀତା ବୋଲି କହିଲେ, ହେ ମିଥିଳା ରାଜସ କନ୍ୟା, ଆପଣ ଏତିକି ଜାଣନ୍ତୁ, ସ୍ତ୍ରୀମାନଙ୍କ ପାଇଁ ଏଭଳି କହିବା କିଛି ବିଚିତ୍ର କଥା ନୁହେଁ। ବାକ୍ୟମ୍ ଅପ୍ରତିରୂପାନ୍ତୁ ନ ଚିତ୍ରମ୍ ସ୍ତ୍ରୀ ସୁମାଇଥିଳି, ସ୍ତ୍ରୀମାନେ ଯେ ଏଭଳି କଥା କହିବେ ମୁଁ ସେଥିପାଇଁ ଉତ୍ତର କିଛି ଦେବିନି। ଲକ୍ଷ୍ମଣ ଭଳି ଆଦର୍ଶ କିଏ ଅଛନ୍ତି କି? ଆଜ୍ଞା, କହିଲେ ଉତ୍ତର ନା ଉତ୍ସାହ ବକ୍ତ, ମୁଁ ଆପଣଙ୍କର, ମୁଁ ସବୁବେଳେ ଆପଣଙ୍କୁ ମା ବୋଲି ଦେଖିକି ଆସିଛି ନା, ମା ମୁଁ କେବେ ଉତ୍ତର ଦିଏ, ମା ଭୁଲ କଲେ ବି ଉତ୍ତର, ପିତାମାତା ଭୁଲ କଲେ ବି ତାଙ୍କ ମୁଖରେ ଉତ୍ତର ଦିଆଯିବ। ଏ ଲକ୍ଷ୍ମଣ ହେଲେ ପ୍ରମାଣ, କହିଲେ କାହିଁକି ଉତ୍ତର ଦେବନି ନା, ଭବ ତୁ ଦୈବତୀ ମାମ, ତୁମେ ମୋର ଦେବତା ବା, ଆପଣ ମୋର ଦେବତା, ଦେବତାଙ୍କ ମୁହଁରେ କେବେ ଉତ୍ତର ଦିଆଯିବ? ଆପଣ ମୋତେ ଯାହା କହିଦେଲେ, ମୁଁ ଆପଣଙ୍କୁ ଭୋଗ କରିବା ପାଇଁ ଆସିଛି, ମୁଁ ରାମଙ୍କୁ ମାରିବା ପାଇଁ ଆସିଛି, ମୁଁ ସବୁ ସହି ନେଲି, କିନ୍ତୁ ଏ ସ୍ତ୍ରୀ ସ୍ୱଭାବରେ ଆପଣ କହିଲେ, ସ୍ତ୍ରୀ ପାଇଁ ଏଇଟା ବଡ଼ ବିଚିତ୍ର କଥା ନୁହେଁ। ସ୍ୱଭାବସ୍ତୁ ଏବ ନାରୀଣାମ୍ ଏସୁ ଲୋକେ ଦୃଶ୍ୟତେ ବିମୁକ୍ତ ଧର୍ମଶ୍ଚ କଳା ସ୍ତ୍ରୀ ଭେଦ କରା ସ୍ତ୍ରୀ। କହିଲେ ମା, ନାରୀମାନଙ୍କର ଏଇଟା ଧର୍ମ, ଏଇଟା ତାଙ୍କର ସ୍ୱଭାବ, ସେମାନେ ଚପଳ, ବିମୁକ୍ତ ଧର୍ମ, ଟିକିଏ ତାଙ୍କର ମନକୁ ନ ପାଇଲେ ସେ ଧର୍ମ ଛାଡ଼ିଦେବେ, କୌଣସି ଧର୍ମ ମାନିବେନି। ତେଣୁ ଆପଣ ଯେ ଏଭଳି କଠୋର କଥା କହିଲେ, ଆପଣ ମୋର ମା, ମୁଁ ଏହାର ପ୍ରମାଣ ଦେବିନି, ଉତ୍ତର ଦେବିନି, କିମ୍ବା ମୋ ମନ ଭିତରେ କୌଣସି ସନ୍ଦେହ ନାହିଁ। ଏହା କହି ପ୍ରଣାମ କରି, ବହୁତ ସୁନ୍ଦର ବାଲ୍ମୀକି ରାମାୟଣ ସେ ଦୃଶ୍ୟ ମୂଳ ଶ୍ଳୋକ ଗୁଡ଼ିକ ଅଛନ୍ତି, ପ୍ରଣାମ କରିକି ବୃକ୍ଷମାନଙ୍କୁ ସବୁ ଯାଉଛନ୍ତି, ବୃକ୍ଷମାନେ ତୁମମାନେ ସାକ୍ଷୀ ରହିଲ ମା କ'ଣ କହିଛନ୍ତି। ଯଦି ଶ୍ରୀରାମ ପ୍ରମାଣ ଚାହାନ୍ତି ତାହେଲେ ଆପଣମାନେ ସବୁ ଦେବେ ଉତ୍ତର, ଏହା କହିକି ଲକ୍ଷ୍ମଣ ଚାହାନ୍ତି। ନାରୀମାନଙ୍କର ସ୍ୱଭାବ ଏହା, କହିଦେବେ ବହୁତ କଠୋର କଠୋର କଥା, କିନ୍ତୁ ଯେଉଁମାନେ ସବୁ ନାରୀ ସେମିତି ନୁହନ୍ତି, ଏଠି ନାରୀ ସମାଜକୁ ନିନ୍ଦା କରୁନାହାନ୍ତି, ବହୁତ ସୁନ୍ଦର ନାରୀ ଅଛନ୍ତି, କିନ୍ତୁ ପ୍ରାୟ ଯଦି ନାରୀ ଉପଯୁକ୍ତ ଶିକ୍ଷା ନେଇ ଭଗବାନଙ୍କର ଭକ୍ତି ନ କରେ, ସ୍ୱାମୀଙ୍କ ଅଧୀନ ରୁହେ, ଗୁରୁ ଗୁରୁଜନ ପିତା ମାତା ଶାଶୁ ଶ୍ୱଶୁର ଏମାନଙ୍କ ଅଧୀନରେ ନ ରୁହେ, ସ୍ୱତନ୍ତ୍ର ରୁହେ, ତାର ଏ ସ୍ୱଭାବ ଗୁଡ଼ିକ ଆସିବ, ସ୍ୱଭାବ ଗୁଡ଼ିକ ଆସିବ, ସ୍ୱତନ୍ତ୍ର ମନୋଭାବ ଆସିବ, ସେ ଏଭଳି କାମ କରିବ। ଶର୍ମିଷ୍ଠା ବର୍ତ୍ତମାନ ପ୍ରବଚନ ଆରମ୍ଭ କଲେ, ଦାନ୍ତକୁ ତଳ ଉଷ୍ଠ ଦ୍ୱାରା ଆଘାତ କରିଛନ୍ତି, ଉରୁଙ୍ଗୀ ଭଳି ସର୍ପ ଭଳି କ୍ରୋଧ କରିଛନ୍ତି, ସର୍ପିଣୀ ଭଳି ବର୍ତ୍ତମାନ ବଚନ କହୁଛନ୍ତି। ଆତ୍ମାମୃତମ ବିଜ୍ଞାୟ କଥ୍ୟ ସେ ବହୁ ଭିକ୍ଷୁ କିଂନା ପ୍ରତୀକ୍ଷା ସେ ଅସ୍ମାକ କିଂନା ପ୍ରତୀକ୍ଷା ସେ ଅସ୍ମାକମ୍ ଗୃହାନ୍ ଭଲି ଗୃହାନ୍ ବଲି ଭୁଜୋ ଯଥା। ଆତ୍ମାମୃତମ ଅଭିଜ୍ଞାତ, ଆରେ ସର୍ବିଷ୍ଠା କହୁଛନ୍ତି ଦେବଜାନୀ ତୁମର ନିଜ ବୃତ୍ତି କ'ଣ ଜାଣିନ, ତୁମେ ବଞ୍ଚୁଛ କେମିତି ଜାଣିନ। ଆଜ୍ଞା, ନିଜ ଲୋକ ମୁହଁରୁ ସବୁବେଳେ ଟଙ୍କା କଥା ବାହାରେ, ଉଚ୍ଚ ଲୋକ ମୁହଁରୁ ଶୁଣିଲେ ନା, ତାଙ୍କ ପାଖରୁ ଆଗେ ବ୍ରାହ୍ମଣ ସଂସ୍କୃତି ପ୍ରବଚନ ବାହାରିଲା, ତାଙ୍କ ମୁହଁରୁ ଗଲା ଆରେ ମୋ ଟଙ୍କା ଖାଇକି ବଞ୍ଚୁଛ, ମୋ ଟଙ୍କା ସମ୍ପତ୍ତିରେ ମୋ ବାପାଙ୍କ ଧନରେ ବଞ୍ଚୁଛ, ଟଙ୍କା କଥା। ବର୍ତ୍ତମାନ କଳି କଜିଆ ଯାହା ମୁହଁରେ ଶୁଣିବେ, ମୋତେ କେତେ ଗାଉଁଲି କଥା ଏଠି କହିବାକୁ ପଡ଼ିବ, ଯଦିଓ ଆପଣମାନେ ଟାଉନରେ ରହୁଛନ୍ତି, କିନ୍ତୁ ମୁଁ ପ୍ରକୃତରେ ଗାଉଁଲି ସଭ୍ୟତାକୁ ବହୁତ ଭଲ ପାଏ। ଗାଉଁଲିରେ ମା ମାନେ କଜିଆ ଲାଗିଲା ବେଳେ ଗୋଟେ ସିଏ ମୁଁ ତତେ ଏତେ ସାରା ଚାଉଳ ଦେଇଥିଲି, ମୋର ବାଡ଼ିରେ ଟିକେ ପନିପରିବା ହେଲା ମୁଁ ଦିଏ, ଦେଖିବେ ସିଏ ଦାନ କରିଥିବା ଟଙ୍କା ପଇସା କଥା କହିବ। ଗାଉଁଲି ଲୋକମାନେ ସେମାନଙ୍କର ଏତେ ବୁଦ୍ଧି ଉଚ୍ଚ ନୁହେଁ, ସାଧାରଣ ସ୍ତ୍ରୀ ଲୋକ, ତୋ ବିପଦ ପଡ଼ିଥିଲା ମୋ ଘରକୁ ଆସିଥିଲୁ ନା, ସାଙ୍ଗେ ସାଙ୍ଗେ ଯାହାକୁ ଓଡ଼ିଆରେ କୁହନ୍ତି ବାଲେଶ୍ୱର ଜିଲ୍ଲାରେ ଖୁଣ୍ଟା ଦେବା, ଖୁଣ୍ଟା ଦେଇ କହିବା, ଦେଇଥିବା ଜିନିଷକୁ ପୁଣି କହିବା, ଇଏ ଭଲ ନାରୀର ଉତ୍ତମ ନାରୀର ସ୍ୱଭାବ ନୁହେଁ। ଶୁଣିବା ଆମେ ଶୁକ୍ରାଚାର୍ଯ୍ୟ ଦେବଜାନୀଙ୍କୁ ବୁଝେଇବି, ମା କହିଦେଲା କହିଦେଲା କ'ଣ ଅସୁବିଧା ହେଇଗଲା, ମହାଭାରତରେ ବହୁତ ସୁନ୍ଦର ଭାବରେ ଗୋଟେ ଅଧ୍ୟାୟ ପୁରା ପ୍ରବଚନ ଦେଇକି ବୁଝେଇଛନ୍ତି, ମା ଆମେ ବ୍ରାହ୍ମଣ, ସିଏ ଅସୁରକୂଳର ଲୋକ, ଅସୁରକୂଳର ଝିଅ, ସିଏ ଝିଅମାନେ ସେମିତି କଥା କହନ୍ତି କୁହନ୍ତି, ତୁମେ ସହିନିଅ। ଦେବଜାନୀ କହିଲେ ନା ମୁଁ ଏଠି ରହିବି, ଆପଣ ରୁହନ୍ତୁ। କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ଗୋଟିଏ ଦୋଷ ଥିଲା, ସେ ଦେବଜାନୀଙ୍କୁ ପ୍ରାଣଠାରୁ ଝିଅକୁ ପ୍ରାଣଠାରୁ ଅଧିକ ଭଲ ପାଆନ୍ତି, ଏତେ ଭଲ ପାଆନ୍ତି ଦେବଜାନୀଙ୍କୁ ମାନେ କୁହା ନ ଯା। ଇଏ ସାଙ୍ଗେ ସାଙ୍ଗେ କହିଥିଲେ ଭିକ୍ଷୁକି ଇଏ ଯେଉଁ ଟିଟ୍ ଫର୍ ଟିଟ୍ ଯେମିତି ଇଂଲିଶରେ କୁହନ୍ତି, ସେ ଯେମିତି ତାଙ୍କୁ କୁକୁର ବୋଲି କହିଥିଲେ, ଇଏ ତାଙ୍କୁ ସେଭଳି କୁକୁର ବୋଲି କହିଥିଲେ। ସେ କହିଥିଲେ କୁକୁର ଯେଭଳି ଘୃତ ନେଇଯାଏ, ତୁମେ ସେଭଳି ମୋର ଶାଢ଼ୀ ନେଇଗଲ। ଏ ସେଠୁ କହିଲେ ଆତ୍ମବୃତ ଅଭିଜ୍ଞାୟ, ତୁମେ ବଞ୍ଚୁଛ କିଭଳି ଜାଣିନ, କଥ୍ୟ ସେ ବହୁ ଭିକ୍ଷୁକି, ହେ ଭିକ୍ଷୁକି ବହୁ ବଡ଼ ବଡ଼ କଥା କହୁଛ, ଭିକାରୀ ଆମ ଘରେ ରହିଛ, ମୋ ବାପା ଧନରେ ଚଳୁଛ, ମୋ ବାପା ହେଉଛି ରାଜା, ବୃଷପର୍ବା ହେଉଛି ରାଜା, କିଙ୍ଗନା ପ୍ରତୀକ୍ଷା ସେ ଅସ୍ମାକମ୍ ଗୃହାନ୍ ବୋଲି ଭୁଜ ଯଥା। ତୁମ ବାପା ଆମ ଘରେ ଅପେକ୍ଷା କରି ରହିଛନ୍ତି, ହାତ ଯୋଡ଼ିକି ମୋ ବାପାଙ୍କ କତିରୁ ଟଙ୍କା ନେଉଛନ୍ତି, ବୋଲି ଭୁଜ ଯଥା। ଦୁଇ ଜଣ ବଳି ଭୁଜ, ବଲି ଭୁଜ ମାନେ ଉଚ୍ଚିଷ୍ଟ ଖାଆନ୍ତି, ଖାଇସାରିଲା ପରେ ଯାହା ଫିଙ୍ଗାଯାଏ ଦୁଇ ଜଣ ଖାଇକି ବଞ୍ଚନ୍ତି, ତା ଭିତରେ ଗୋଟେ ହେଲେ କୁକୁର ଆଉ ଗୋଟେ ହେଲେ କୁଆ। ବାୟୁସ ବା ସ୍ୱନ ଭାଷଣ ଏ ବାହ, ହେ ଭିକ୍ଷୁକି ତୁମ ଆତ୍ମବୃତ୍ତି ଅଭିଜ୍ଞାୟ ବହୁଦା କଥ୍ୟ ସେ ଆତ୍ମନମ ଶ୍ଲାଘ୍ୟ ସେ ବୃତ୍ତିମେବ ଦର୍ଶୟତି ଆହ, ନିଜକୁ ବହୁ ଶ୍ଲାଘ୍ୟ କରି କଥା କହୁଛ, ତୁମେ ଜାଣିନ ଆମ ଘରେ କୁକୁର ଖାଇଲା ଭଳି କୁଆ ଖାଇଲା ଭଳି ଉଚ୍ଚିଷ୍ଟ ଖାଉଛ। ଏମିତି କଥା କହିଥିଲେ ଆଜ୍ଞା ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଜାନୀ। ପ୍ରଭୁପାଦ ଗୋଟେ ଛୋଟ କଥା ଲେଖିଛନ୍ତି, କିନ୍ତୁ ବହୁତ ବଡ଼ କଥା ତାଙ୍କ ଭାବାର୍ଥରେ, ଇଟ୍ ଇଜ୍ ଦ ନେଚର୍ ଅଫ୍ ଏ ଓମ୍ୟାନ୍ ଟୁ ଫାଇଟ୍ ଭର୍ବାଲି ଆଟ୍ ଇଭିନ୍ ଏ ସ୍ଲାଇଟେଷ୍ଟ ପ୍ରୋଭିକେସନ୍। ପ୍ରଭୁପାଦ କହୁଛନ୍ତି ଏ ଛୋଟ ଛୋଟ କଥାରେ ସ୍ତ୍ରୀମାନଙ୍କର ସ୍ୱଭାବ ହେଲା ଛୋଟ ଛୋଟ କଥାରେ ଫାଇଟିଂ ଲାଗିଛି। ଆଜ୍ ୱି ସି ଫ୍ରମ୍ ଦିସ୍ ଇନ୍ସିଡେଣ୍ଟ, ଦିସ୍ ହାଜ୍ ବିନ୍ ଦେୟାର ନେଚର୍ ଫର୍ ଏ ବିଙ୍ଗ୍ ଲଙ୍ଗ୍ ଲଙ୍ଗ୍ ଟାଇମ୍। ଏଇଟା ଏଇ ଯୁଗରେ ଯେ ସ୍ତ୍ରୀ ଲୋକମାନେ କଳହ ଲାଗୁଛନ୍ତି ନାହିଁ, ବହୁ ଯୁଗରୁ ସତ୍ୟ ଯୁଗରୁ ବି ଏସବୁ ଧନ୍ଦା ଅଛି, ଇଏ ସ୍ତ୍ରୀମାନଙ୍କର ସ୍ୱଭାବ ଲଙ୍ଗ୍ ଲଙ୍ଗ୍ ଟାଇମ୍, ଇଭିନ୍ ଫର୍ ଏ ସ୍ଲାଇଟେଷ୍ଟ ମ୍ୟାଟର ଦେ ଆର୍ କ୍ୱାରଲିଂ ୱିଥ୍ ଇଚ୍ ଅଦର, ଗୋଟେ ଛୋଟ କଥା ଉପରେ ଝଗଡ଼ା ଲାଗିଛି। ଦେଖନ୍ତୁ ଝଗଡ଼ା ଲାଗିଲେ ଲାଗିଲେ ତାଙ୍କୁ କହିଦେଲେ ତୁମେ କୁଆ ଭଳି ଆମ ଘରେ ଉଚ୍ଚିଷ୍ଟ ଖାଉଛ, କିନ୍ତୁ ଗୋଟିଏ ଜିନିଷକୁ ଭୁଲ କରିଦେଲେ, କିନ୍ତୁ ସବୁ ନାରୀ ସେୟା ନୁହନ୍ତି। ଏଇ ଭାଗବତରେ ଜଣେ ନାରୀର ଚରିତ୍ର ଶୁଣନ୍ତୁ, ଆଉ ଇଏ ଦ୍ୱିତୀୟ ଚରିତ୍ର ଶୁଣନ୍ତୁ। ଆଚ୍ଛା ଯଦି କହିଲ କହିଲ ସିଏ ବି ଗାଳି ଦେଲେ, ତୁମେ ତମ ଗାଳି ଦେଲ, ଗାଳି ଦେଇ ପଳେଇଥାନ୍ତ, ଉଭୟ ଶାଢ଼ୀ ଫେରସ୍ତ କରିଦେଇ ପଳେଇଥାନ୍ତ। ଆଜ୍ଞା ତା କଲେନି। ଏବଂ ବିଧ ସ୍ୱପୁରୁଷେଇ କ୍ଷିପ୍ତ୍ୱା ଚାର୍ଯ୍ୟମ ସୁତା ସତୀମ ସର୍ମିଷ୍ଠା ପ୍ରକ୍ଷିପରୂପେ ବାସାଶ୍ଚ ଆଦାୟମନ୍ୟୁନା। ଏତେ କ୍ରୋଧ ଆସିଗଲା ଗୁରୁପୁତ୍ରୀଙ୍କୁ, ଦେବଯାନୀଙ୍କୁ, କହିଲା ଆଚ୍ଛା ମୋ ବସ୍ତ୍ର ତୁ ପିନ୍ଧିଛୁ, ମୋତେ ଏତେ ବଡ଼ କଥା କହୁଛୁ, ସର୍ମିଷ୍ଠା ପ୍ରକୃତରେ ଜାଣିନାହାନ୍ତି ପିନ୍ଧିଦେଇଛନ୍ତି, ଆଉ ଦେବଯାନୀ କ'ଣ ସେତେବେଳେ ଉଲଗ୍ନ ଠିଆ ହେଇଥିବେ କି, ସେ ବସ୍ତ୍ର ବି ପିନ୍ଧିଦେଇଛନ୍ତି। କହିଲା ଆଚ୍ଛା ଏ ବସ୍ତ୍ର ଲାଗି ତ କଳିଙ୍ଗ ଯିବା। ଆଜ୍ଞା ବସ୍ତ୍ର ହରଣ ଆରମ୍ଭ କରିଦେଲା, ଦେବଯାନୀକି ଉଲଗ୍ନ କରିଦେଲେ, ବାସସ ଆଦାୟ ବସ୍ତ୍ରକୁ ଉଲଗ୍ନ କରିଦେଲେ, ଟାଣି ଆଣିଲେ ତାଙ୍କ ପାଖରୁ। ସର୍ବିଷ୍ଠା ପ୍ରାକ୍ଷିପତ କୁପେ ଏବଂ ବିଧ, ଏଇଭଳି ବହୁତ ଗାଳି ଦେଲା ପରେ ଆଚାର୍ଯ୍ୟଙ୍କର କନ୍ୟାଙ୍କୁ, ଆଚାର୍ଯ୍ୟ କନ୍ୟା କାହିଁକି କୁହାଗଲା ନା ଏଭଳି କରିବା ଉଚିତ ନୁହେଁ, ସେ ଗୁରୁଙ୍କର କନ୍ୟା ଜାଣିନାହିଁ, କ୍ରୋଧରେ ଅନ୍ଧ ହେଇଯାଇଛି। ଅସୁର କନ୍ୟା ସର୍ବିଷ୍ଠା ସଖୀମାନଙ୍କ ସହିତ ଟେକିକି କୁଆରେ ପକାଇଦେଲା, କୁଆରେ ପୁରା ଗଳେଇଦେଲେ। ଯା ବାପା କାହିଁକି ପକେଇଲେ କୁଆରେ, ମରିବା ପାଇଁ ପକେଇଲେ, ତାଙ୍କର ଉଦ୍ଦେଶ୍ୟ ଇଏ ମରୁ, ପକେଇବାର ଉଦ୍ଦେଶ୍ୟ ଏମିତି ଦଣ୍ଡ ପାଇଁ ନୁହେଁ, ଦଣ୍ଡ ପାଇଁ ଦୁଇ ଚାରି ଘୋଷି ମାରିକି ତାକୁ ସଖୀମାନଙ୍କ ଦ୍ୱାରା ସାଇଜ୍ କରିଦେଇଥାନ୍ତେ, ନା ନା ଇଏ ମରୁ, କୁଆରେ ପକେଇଦେ ପାଣିରେ ପଡ଼ିକି ମରୁ। ସଖୀମାନଙ୍କ ସହିତ ମିଶିକି ଶର୍ମିଷ୍ଠା ଦେବଯାନୀଙ୍କୁ ବର୍ତ୍ତମାନ କୂପ ଭିତରେ ପକେଇଦେଲେ। ଦେଖନ୍ତୁ ଗୁରୁପୁତ୍ରୀଙ୍କ ପ୍ରତି ସବୁ କର୍ତ୍ତବ୍ୟ ଭୁଲିଗଲେ, ଯେଉଁ ଶୁକ୍ରାଚାର୍ଯ୍ୟ ଅଛନ୍ତି ବୋଲି ଅସୁର ସମାଜ ସୁରକ୍ଷାରେ ଅଛି, ନହେଲେ ଦେବତାମାନେ ସାଙ୍ଗେ ସାଙ୍ଗେ ଉଡ଼େଇଦେବେ ତାଙ୍କୁ। ଆଉ ସେଇ ବୃଷପ୍ରଭାଙ୍କର କନ୍ୟା ଇଏ ପ୍ରତିଦିନ ପ୍ରବଚନ ଶୁଣନ୍ତି ଶୁକ୍ରାଚାର୍ଯ୍ୟଙ୍କ ନିକଟରୁ, ସିଏ ଆଜି ସୁରକ୍ଷିତ ଅବସ୍ଥାରେ ଅଛନ୍ତି, କିନ୍ତୁ ଗୁରୁପୁତ୍ରୀଙ୍କର କର୍ତ୍ତବ୍ୟକୁ ଭୁଲିଗଲେ। ଏ ଗୁରୁପୁତ୍ରୀ ମାଆଙ୍କ ପ୍ରତି ଏଭଳି କରିବା ଉଚିତ ନାହିଁ। ଦ୍ରୌପଦୀ କ'ଣ କଲେ, ଦ୍ରୌପଦୀ କ'ଣ କଲେ, ସେ ତ ନାରୀ, ସେ କ'ଣ କଲେ, ମହାଭାରତ ଯୁଦ୍ଧର ଶେଷ ଦିନ 18 ଦିନ ଯୁଦ୍ଧ ସରିଯାଇଛି, ରାତିରେ ଶୟନ କରିଛନ୍ତି ପାଞ୍ଚ ପୁତ୍ର ଧରିକି ଦ୍ରୌପଦୀ, ଯେଉଁମାନଙ୍କର ମହାଭାରତ ଯୁଦ୍ଧରେ କୌଣସି କାର୍ଯ୍ୟ ନାହିଁ, ଯେଉଁମାନେ ମହାଭାରତ ଯୁଦ୍ଧରେ ଅସ୍ତ୍ର ଉଠେଇ ନାହାନ୍ତି, ଅଶ୍ୱତ୍ଥାମା ଚାଲି ଆସେ ମାରିବା ପାଇଁ। ଅଶ୍ୱତ୍ଥାମାକୁ 18 ଦିନ ଶେଷ ଦିନ ଜାନୁ ଭଙ୍ଗ ହେଇକି ପଡ଼ିଛି ଦୁର୍ଯ୍ୟୋଧନ, କାରଣ ତା ପ୍ରତି ଅଭିଶାପ ଅଛି ନା, ଦୁର୍ଯ୍ୟୋଧନ ଏମିତି ମରିବନି, ଏ ବି ଭଗବାନଙ୍କର କାରଣ, ଅଶ୍ୱତ୍ଥାମା ହିଁ ତାର ମୃତ୍ୟୁର କାରଣ ହବ। ଯଦିଓ ଜାନୁର ମରଣ ତାର ଥିଲା କାର, ଦୁର୍ଯ୍ୟୋଧନର, କିନ୍ତୁ ଦୁର୍ଯ୍ୟୋଧନ ପରେ ଆଉ ଗୋଟେ ଅଭିଶାପ ଥିଲା, ଦୁର୍ଯ୍ୟୋଧନ କେବଳ ଗୋଟିଏ କଣ୍ଡିସନରେ ମରିବ, କେଉଁଥିରେ, ଯେତେବେଳେ ହର୍ଷ ଆଉ ଶୋକ ଏକା ସାଙ୍ଗରେ ହସିବ, ସାଙ୍ଗେ ସାଙ୍ଗେ ପୁଣି କାନ୍ଦିବ, ସେତେବେଳେ ମରିବ, ନହେଲେ ତ ଜାନୁ ଭଙ୍ଗ ହେଲେ ବି ସେ ମରିବ। ଆଜ୍ଞା ଦୁର୍ଯ୍ୟୋଧନ ଗୋଟେ ଛୋଟିଆ ଲୋକ ଥିଲା ବୋଲି ହେଉଛନ୍ତି କ'ଣ, ତା ବୋଲି ସାଧାରଣ ଲୋକମାନେ କୁହନ୍ତି ଦୁର୍ଯ୍ୟୋଧନ ଚାଲିଲେ ପଦ୍ମ ଫୁଟେ, କିନ୍ତୁ ଏତେ ବଡ଼ ସୁଗୁଣ ଲୋକ ନଷ୍ଟ ହେଇଗଲା ଆଜି ସଙ୍ଗରୁ, ଶକୁନି ସଙ୍ଗରୁ। କର୍ଣ୍ଣ କ'ଣ ଖରାପ ଲୋକ କି, ସିଏ ଦୁର୍ଯ୍ୟୋଧନ ସଙ୍ଗରେ ନଷ୍ଟ ହେଲେ, ଅଶ୍ୱତ୍ଥାମା କ'ଣ ଖରାପ ଲୋକ କି, ଓ ବହୁତ ବଡ଼ ଲୋକ, ଆଜି ସିଏ ନଷ୍ଟ ହେଇଗଲେ ଦୁର୍ଯ୍ୟୋଧନ ସଙ୍ଗରୁ। ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବାଚା, ଧୂଳିଟା ଦେଖୁଛନ୍ତି ନା, ଧୂଳି ଆଜି ପବନ ସାଙ୍ଗରେ ମିଶିକି ଆକାଶକୁ ଯାଉଛି, ତୁଳସୀଦାସ ଦେଲେ ସଙ୍ଗ ଦୋଷର ପ୍ରଭାବ କେତେ, ଧୂଳି ଆଜି ପବନ ସାଙ୍ଗରେ ମିଶିକି ଆକାଶକୁ ଚଢ଼ିଯାଉଛି, ଗୋଟିଏ କୀଟ ଆଜି ଫୁଲ ସଙ୍ଗରେ ଅଛି ବୋଲି ରାଜାର ମସ୍ତକ ଉପରକୁ ଉଠିଯାଉଛି, ସେ କ'ଣ ମସ୍ତକ ଉପରେ, ଏଇ ଫୁଲରେ ଯଦି ଗୋଟେ କୀଟ ଥିବ, କୀଟାଟେ ଥିବ, ପୋକଟେ ଥିବ, ସେ ରାଜାର ମୁକୁଟ ଉପରେ ଚଢ଼ିଗଲା ଫୁଲ ଯୋଗୁଁ ନା। ଧୂଳି ପାଦରେ ରହିବା ଲୋକ, କିନ୍ତୁ ବାୟୁ ସଙ୍ଗରେ ଆଜି ଉପରକୁ ପଳାଉଛି, କିନ୍ତୁ ସେଇ ଧୂଳି ଯେତେବେଳେ ପାଣି ସାଙ୍ଗରେ ମିଶୁଛି ସେ କାଦୁ ହେଇଯାଉଛି। ସଙ୍ଗ ଜଣେ ନାରୀ ଦ୍ରୌପଦୀଙ୍କର ପାଞ୍ଚଟି ପୁତ୍ରକୁ ମାରି ଦିଆଯାଇଛି, କିନ୍ତୁ କାହା ସାଙ୍ଗରେ ସେ ଆଜି ବଳିଆନ ହେଇଗଲେ? କୁନ୍ତୀଙ୍କ ସାଙ୍ଗରେ। ଦେଖିଛନ୍ତି ମୋ ଶାଶୁ କେତେ କଷ୍ଟ ସହିଛନ୍ତି, ଛୁଆଟି ବେଳୁ ଯେଉଁ ମୋ ଶାଶୁକୁ କଷ୍ଟ ଦିଆଯାଇଛି, କିନ୍ତୁ ମୋ ମା' ତ ଶାଶୁ ତ କେବେ ହେଲେ କୌଣସି ହିସାବରେ ଧୈର୍ଯ୍ୟକୁ ହାରିନାହାନ୍ତି, ସବୁବେଳେ ଭଗବାନଙ୍କୁ ବିଶ୍ୱାସ କରିଛନ୍ତି, ପ୍ରଭୁଙ୍କୁ ଡାକିଛନ୍ତି, ମୁଁ କାହିଁକି ହାରିବି? ସେ ଆଜି କୁନ୍ତୀଙ୍କ ସାଙ୍ଗରେ ବଳିଆନ ହେଲେ ନା ଦ୍ରୌପଦୀ? ଆଉ ଅଶ୍ୱତ୍ଥାମା ଯାଇଛନ୍ତି ପାଣ୍ଡବମାନଙ୍କୁ ମାରିବା ପାଇଁ, ପ୍ରତିଶ୍ରୁତି ଦେଇକଲେ, ଦୁର୍ଯ୍ୟୋଧନ ତୁମେ ମନ ଦୁଃଖ କର ନା, ମୁଁ ଯାଉଛି ପାଣ୍ଡବମାନଙ୍କର ପାଞ୍ଚଟି ମୁଣ୍ଡକୁ ଧରିକି ଆସି। କିନ୍ତୁ ସେ ଜାଣନ୍ତି ନା ଯେ ମଧୁସୂଦନ ଅଛନ୍ତି, ଚକ୍ରଧାରୀ ଅଛନ୍ତି। ଖୁସି ହେଇଗଲେ ଦୁର୍ଯ୍ୟୋଧନ, କହିଲେ ଯାଅ। ଏତେ ବହୁତ ବଡ଼ ବିଷୟ ମୁଁ ସଂକ୍ଷେପରେ ଆପଣଙ୍କୁ କହୁଛି। ଆସିଲାବେଳକୁ ଆଜ୍ଞା ଜଗିଥିଲେ କିଏ ଜାଣିଛନ୍ତି? ଭଗବାନ ଜାଣନ୍ତି। ଭଗବାନ କହିଲେ ପଞ୍ଚୁପାଣ୍ଡବ ପାଣ୍ଡବଗଣ, ଆଜି ବିଜୟ ଦିନ, ବିଜୟ ଦିନରେ ଶିବିରରେ ରୁହାଯାଏ ନା, ବିଜୟ ଦିନରେ ଛୋଟ ପିଲାକୁ ଯିଏ ରଖିଛନ୍ତି ପଛକୁ ମା ଧରିକି ପଳାଇ ବସ, ଛୋଟ ପିଲା ସେ କ'ଣ ଜାଣିଛି? ବିଜୟ ଦିନରେ କେବେ ହେଲେ ଶିବିରରେ ରହିବେନି, ଦେବ ମନ୍ଦିରରେ ରହିବେ ନହେଲେ ଋଷିଙ୍କ ଆଶ୍ରମରେ ରହିବେ, କାରଣ ପ୍ରତିପକ୍ଷମାନେ ଆକ୍ରମଣ କରିପାରନ୍ତି। ଭଗବାନ ଏଇଟା ଜାଣନ୍ତି, ପାଣ୍ଡବମାନଙ୍କୁ ନେଇ ପଳାଇଛନ୍ତି, ପାଞ୍ଚ ପୁତ୍ର ଶୋଇକି ରହିଛନ୍ତି, ଗୀତା ଜୟନ୍ତୀ ସମୟ ଡିସେମ୍ବର ମାସ ଶୀତ ଦିନ, ବସ୍ତ୍ର ଘୋଡ଼େଇକି ଶୋଇଛନ୍ତି, କିନ୍ତୁ ପାଣ୍ଡବମାନଙ୍କର ଦ୍ୱାରକୁ କିଏ ଜଗୁଥିଲା ଆଜ୍ଞା? 18 ଦିନ ମହାଭାରତରେ ସବୁଠୁ ବଡ଼ ସିକ୍ୟୁରିଟି ଗାର୍ଡ ଥିଲେ କିଏ ଜାଣିଛନ୍ତି? ପାଣ୍ଡବମାନଙ୍କ ଯେତେବେଳେ ପ୍ରବେଶ କଲେ ଶିବିର ଭିତରେ, ପଶିବା ପୂର୍ବରୁ ଦ୍ୱାର ଦେଶରେ ଦେଖିଲେ ଏକ ବିରାଟ କାୟ ଜଣେ ଠିଆ ହେଇଛନ୍ତି। ଅଶ୍ୱତ୍ଥାମା ଦେଖିଲା ଆରେ କିଏ ହାତକୁ ଏମିତି କରିକି, ଶିବଜୀ ଠିଆ ହେଇଥିଲେ, ପାଣ୍ଡବମାନଙ୍କୁ ଶିବଜୀ ଜଗୁଥିଲେ, କିନ୍ତୁ ଅଶ୍ୱତ୍ଥାମାକୁ ଛାଡ଼ିଦେଲେ। କାହିଁକି ନା ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର ମରିବାର ଅଛି, ଏମାନେ ଅଭିଶପ୍ତ ହେଇକି ଆସିଛନ୍ତି। ଭଗବାନ ଶିବଜୀଙ୍କୁ ଜଣେଇଲେ, ପାଞ୍ଚଟି ମୁଣ୍ଡକୁ କାଟିକି ରାତିମାନ ଏକ ଅକ୍ଷମଣି ସୈନ୍ୟ ସହିତ ଦୃଷ୍ଟଦୁମ୍ନକୁ ମାରିଦେଇଛନ୍ତି। ଦୃଷ୍ଟଦୁମ୍ନକୁ ରଗଡ଼ି ରଗଡ଼ି ଏ ବ୍ରାହ୍ମଣ ପୁତ୍ର ଅସ୍ତ୍ର ଦ୍ୱାରା କାଟି ଦେଇଥାନ୍ତେ କି ନା, ଅସ୍ତ୍ର ଦ୍ୱାରା ତାଙ୍କ ଦେହ ପୁରା ରଗଡ଼ି ରଗଡ଼ି ମାରିଛନ୍ତି। ଏତେ ରାଗ ଥିଲା ତାଙ୍କର ଦୃଷ୍ଟଦୁମ୍ନ ଉପରେ, କାରଣ ତାଙ୍କ ପିତା ବଧର, କାରଣ ଯଜ୍ଞରୁ ସେ ବାହାରିଥିଲେ ନା ଦୃଷ୍ଟଦୁମ୍ନ ଆଉ ଦ୍ରୌପଦୀ। ଏକ ଅକ୍ଷଣ ସେନାକୁ ଅନ୍ଧକାର ରାତି ଭିତରେ ମାରି ଦ୍ରୌପଦୀଙ୍କର ପାଞ୍ଚ ପୁତ୍ରକୁ ମାରିକି ଯେତେବେଳେ ଭୋରୁ ଭୋରୁ ବାହାରୁଛନ୍ତି ଦ୍ୱାରା ଦେଶରୁ, ମନ ଭାରି ଖୁସି ପାଣ୍ଡବଙ୍କୁ ମାରିଦେଇଛି। କିନ୍ତୁ ଯେତେବେଳେ ଭୋରୁ ଭୋରୁ ହେଇଯାଇଛି, ବାହାରକୁ ଯାଇଛନ୍ତି ଦେଖିଦେଲାରି, ପାଣ୍ଡବ ନୁହନ୍ତି, ପାଣ୍ଡବଙ୍କର ପୁତ୍ର ଭଗବାନ ଦ୍ରୌପଦୀ ଏତେ ସତୀ ଥିଲେ, ଆଉ ପାଣ୍ଡବମାନଙ୍କର ଏଭଳି ପ୍ରଭୁଙ୍କର ଆଶୀର୍ବାଦ ଥିଲା, ପ୍ରତ୍ୟେକ ପୁତ୍ରଙ୍କର ମୁଖ ପ୍ରତ୍ୟେକ ବାପାଙ୍କ ଭଳି ଥିଲା। ଯୁଧିଷ୍ଠିରଙ୍କର ପୁଅର ମୁଖ ଯୁଧିଷ୍ଠିର ଭଳି, ଭୀମସେନଙ୍କର ପୁଅର ମୁଖ ଭୀମସେନଙ୍କ ଭଳି। ଅଶ୍ୱତ୍ଥାମା ଜାଣେ ମୁଁ ପାଣ୍ଡବମାନଙ୍କୁ ମାରିନି, ମୁଁ ପୁତ୍ରକୁ ମାରିଛି, ବାହାର କରି ନେଲାବେଳେ ଦେଖୁଛି ଇଏ ପୁତ୍ର, କିନ୍ତୁ ମିଥ୍ୟା ଯାଇ କହୁଛି ଦୁର୍ଯ୍ୟୋଧନକୁ, ମୁଁ ପାଣ୍ଡବମାନଙ୍କୁ ହତ୍ୟା କରିକି ମସ୍ତକ ଧରିକି ଆସିଛି ବନ୍ଧୁ। କହିଲେ ବାହ, ଆନନ୍ଦ ହେଇଗଲେ, ତା ମରିବେ ବା, ଏ ଅଶ୍ୱତ୍ଥାମା ତାଙ୍କର ମୃତ୍ୟୁର କାରଣ, ପୁରା ଆନନ୍ଦିତ ହେଇଗଲେ। କିନ୍ତୁ ମନରେ ପଡ଼ିଗଲା, ଆଚ୍ଛା ଚକ୍ରଧାରୀ କ'ଣ ଦ୍ୱାରକା ପଳେଇଗଲେଣି କି ଅଶ୍ୱତ୍ଥାମା? ଚକ୍ରଧାରୀ କାରଣ 18 ଦିନ ମହାଭାରତ ଯୁଦ୍ଧରେ ଦେଖିଛନ୍ତି କେବଳ ପାଣ୍ଡବମାନଙ୍କର ପକ୍ଷରେ ଭଗବାନ ଶ୍ରୀକୃଷ୍ଣ ଅଛନ୍ତି। ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ ମନକୁ ଚାଲି ଆସିଲା, ହେଲେ ଅଶ୍ୱତ୍ଥାମା ଚକ୍ରଧାରୀ କ'ଣ ଗୋଟିଏ ରାତାରାତି ପଳେଇଗଲେ କି ବିଜୟ ରାତ୍ରିରେ କ'ଣ ପଳେଇଛନ୍ତି ଦ୍ୱାରକା? ମୋତେ ସନ୍ଦେହ ଲାଗୁଛି ତୁମେ ପାଣ୍ଡବମାନଙ୍କୁ ଆଣି ମାରିଛ ବୋଲି। ଆଚ୍ଛା ଆଚ୍ଛା ଭୀମସେନଙ୍କର ମସ୍ତକଟା ଦେଲ, କାରଣ ଭୀମସେନ ଏକାକି 100 ପୁତ୍ରକୁ ମାରିଛନ୍ତି, ଭଗବାନଙ୍କର ଏଟା ଯୋଜନା। କେତେ ଅକ୍ଷୟ ସେନା ନଷ୍ଟ ହୋଇଛନ୍ତି, କିନ୍ତୁ ଭଗବାନଙ୍କର ଯୋଜନା, ଭୀମସେନ ଯାହା ଶପଥ କରିଥିଲେ ସେ 100 ପୁତ୍ରକୁ ଏକାକି ଧୃତରାଷ୍ଟ୍ରଙ୍କର ମାରିଛନ୍ତି। କେହି ମାରିନାହାନ୍ତି ପାଣ୍ଡବ, ଅନ୍ୟ କେହି ମାରିନାହାନ୍ତି, ସେଥିପାଇଁ କ୍ରୋଧ ଅଛି। କହିଲେ ଦେଲ ଦେଲ ଭୀମସେନଙ୍କ ମୁଣ୍ଡକୁ ଦେଲ। ସନ୍ଦେହରେ ଭୀମସେନଙ୍କ ମୁଣ୍ଡ ପାଇଲା ପରେ ଶୋଇଥିବା ଅବସ୍ଥାରେ ଅଙ୍ଗୁଠିରେ ଚିପିଲେ, ହସ୍ତ ପ୍ରବେଶ କରିଗଲା, ଅଙ୍ଗୁଷ୍ଠି ପ୍ରବେଶ କରିଗଲା। କହିଲେ ନା, ଇଏ ଭୀମସେନଙ୍କ ମୁଣ୍ଡ ନୁହେଁ, ଗଦା ପ୍ରହାର ବେଳେ, ମୋର ଗଦାର ପ୍ରହାର ବେଳେ ଯେଉଁ ଭୀମସେନଙ୍କ ମୁଣ୍ଡରେ ବାଜିଲେ ମୋର ଗଦା ଫେରି ଆସେ, ଇଏ ଭୀମସେନ ନୁହନ୍ତି, ତୁମେ ଭୀମସେନଙ୍କର ପୁତ୍ରକୁ ଆଣିଛ, ଦେଖିଲେ ଦୁର୍ଯ୍ୟୋଧନ ଓହୋ ବନ୍ଧୁ, ତୁମେ କ'ଣ କଲ? ମଲାବେଳେ ବଡ଼ ଅସନ୍ତୋଷରେ ମଲେ। ଯେଉଁମାନେ ଭଗବତ ବିରୋଧୀ ହେବେ, ଯେଉଁମାନେ ଭଗବାନଙ୍କର ଭକ୍ତକୁ ଭଲ ପାଇବେ ନା, ଭଗବାନଙ୍କୁ ଭଲ ପାଇବେ ନା, ଏଇଟା ଶେଷ ଶିକ୍ଷା। ତାଙ୍କ ମରଣ ବେଳରେ ସନ୍ତୋଷରେ ବି ମରିପାରିବେ। ଦୁର୍ଯ୍ୟୋଧନ ବଡ଼ ଆତ୍ମଗ୍ଲାନି। ଆରେ ଆଜି ଗୋଟେ ବଡ଼ କଳଙ୍କ ଲାଗିଲା କୁରୁବଂଶରେ। ସମସ୍ତେ କହିବେ ଦୁର୍ଯ୍ୟୋଧନ ଆଜି ଦ୍ରୌପଦୀଙ୍କର ପାଞ୍ଚ ପୁତ୍ରକୁ ମାରିଦେଇଛି। ହସିଥିଲେ ସାଙ୍ଗେ ସାଙ୍ଗେ ପାଣ୍ଡମାନେ, ପାଣ୍ଡମାନଙ୍କର ବଧ ହେଇ ଶୁଣିକି ହସିଥିଲେ, ସାଙ୍ଗେ ସାଙ୍ଗେ କାନ୍ଦିଲେ, କହିଲେ କି ବଡ଼ ଭୁଲ କଲି, ମୋତେ ସମସ୍ତେ କଳଙ୍କ ଦେବେ। ହର୍ଷ ଶୋକ ଉଭୟ ମିଶିଲା ଦୁର୍ଯ୍ୟୋଧନ ମନ। ସେଣେ ଦ୍ରୌପଦୀ କାନ୍ଦୁଛନ୍ତି, ମୁଁ ଏଇ କଥାରେ ସେଠିକି ଯାଇଥିଲି। ଦ୍ରୌପଦୀ ଜଣେ ନାରୀ, ଶର୍ମିଷ୍ଠା ବି ଜଣେ ନାରୀ, କିନ୍ତୁ ଶର୍ମିଷ୍ଠା ଦ୍ରୌପଦୀଙ୍କ ଭିତରେ ପାର୍ଥକ୍ୟ କ'ଣ ନା, ଦ୍ରୌପଦୀ ଭଗବାନଙ୍କର ଭକ୍ତ। ଇଏ ପଦେ କଥାକୁ ସହିପାରିଲେ ନା, ବସ୍ତ୍ର କେବଳ ଦେବଯାନୀ କିଛି କଥା କହିଛନ୍ତି, ବସ୍ତ୍ର ପରିବର୍ତ୍ତନ ହେଇଯାଇଛି, ଏତିକି ସହିପାରିଲେ ନା। କିନ୍ତୁ ଦ୍ରୌପଦୀ କ'ଣ ସହୁଛନ୍ତି, ଭକ୍ତ ସମାଜ ଶିଖୁ, ଗୃହସ୍ଥ ସମାଜ ଯଦି ଶିଖୁ, ଜଣେ ନାରୀ ଗୋଟିଏ ଗୃହ ପାଇଁ କ'ଣ, ସ୍ୱାମୀ ପାଇଁ କ'ଣ ଦେଇପାରିବ, ସ୍ୱାମୀଙ୍କୁ କି ସାହାଯ୍ୟ କରିପାରିବ, ସମାଜକୁ କି ସାହାଯ୍ୟ କରିପାରିବ, ବ୍ରାହ୍ମଣ ସଂସ୍କୃତି କି ସାହାଯ୍ୟ କରିପାରିବ, ଧର୍ମ ଆଗରେ କେତେ ବଡ଼ ଗୋଟେ ଧର୍ମର ସେତୁ ଦ୍ରୌପଦୀ ରଖିଦେଇ ଚାଲିବ। ଭଗବାନଙ୍କୁ ସ୍ତମ୍ଭୀଭୂତ କରିଦେଲେ ଦ୍ରୌପଦୀ। ପାଞ୍ଚ ପୁତ୍ର ଯାହାଙ୍କର ମରିଛନ୍ତି, ଅର୍ଜୁନ ଯାହାକୁ ଶପଥ କରିକି ଯାଇଛନ୍ତି, ଅଶ୍ୱତ୍ଥାମାକୁ ମୁଁ ଧରିକି ଆଣିବି, ତୁମେ ତାର ମସ୍ତକ କାଟିବି, ତାର ରକ୍ତରେ ତୁମେ ସ୍ନାନ କରିକି, ତାପରେ ତୁମେ ତା ରକ୍ତରେ ତୁମେ ସ୍ନାନ କରିବ ଦ୍ରୌପଦୀ, ତୁମେ କେଶ ତା ଉପରେ ବନ୍ଦନ କରିବ। ଏତିକି କହିକି ଗଲେ। ଅର୍ଜୁନ ବାନ୍ଧିକି ଆଣିଛନ୍ତି କେବଳ ଅଶ୍ୱତ୍ଥାମାକୁ, ଦେଖିଦେଲେ ଦ୍ରୌପଦୀ ଦେଖିଦେଲେ, ଆଜ୍ଞା ପାଞ୍ଚ ପୁଅ ଯାହାର ପଡ଼ିଛନ୍ତି, ଶବ ପଡ଼ିଛନ୍ତି, ମୁଣ୍ଡ ନାହିଁ, ଶବ ପଡ଼ିଛନ୍ତି, ଶରଟା ପଡ଼ିଛି, ମୁଣ୍ଡଟା ନାହିଁ, ମସ୍ତକ ନେଇ ପଡ଼ିଛନ୍ତି, ସେଇ ଲୋକକୁ ଧରିକି ଆଣିଛନ୍ତି। କିନ୍ତୁ ଦ୍ରୌପଦୀ ଦେଖିଦେଲେ, ବନ୍ଦନ କରି କେବଳ ଅର୍ଜୁନ ଆଣିଛନ୍ତି, ଦେଖିଦେଲେ ଅଶାନ୍ତି ହେବ, ସହିପାରୁନା, ପୁତ୍ରର ମରଣକୁ ସହୁଛନ୍ତି, ପାଞ୍ଚଟି ପୁତ୍ରର ମରଣକୁ ସହିଲେ, କିନ୍ତୁ ଗୁରୁପୁତ୍ରକୁ ବନ୍ଧା ହେଇଛନ୍ତି, ତାଙ୍କୁ ଦେଖିଦେଇକି ପାଗଳି ଭଳି ହେଇଗଲେ ଦ୍ରୌପଦୀ। ମୁଚ୍ୟତାମ ମୁଚ୍ୟତାମ ଏସାମ ବ୍ରାହ୍ମଣମ ନିତରାମ ଗୁରୁ, ଇଏ ବି ବ୍ରାହ୍ମଣ, ଇଏ ଗୁରୁକନ୍ୟା ନା, ଗୁରୁକନ୍ୟାକୁ କୂପ ଭିତରେ ପକାଇଦେଲେ। କିନ୍ତୁ ଦ୍ରୌପଦୀଙ୍କର ପାଞ୍ଚ ପୁଅକୁ ଯିଏ ମାରିଥିଲେ, ଦ୍ରୌପଦୀ ତାଙ୍କୁ ସ୍ୱାମୀଙ୍କୁ ଗାଳି ଦେଉଛନ୍ତି ଅର୍ଜୁନଙ୍କୁ, କହିଲେ ଅର୍ଜୁନ ଆପଣ ତାକୁ ବାନ୍ଧିକି ଆଣିଛନ୍ତି, ସେ ଆମର ଗୁରୁପୁତ୍ର। ମୁଚ୍ୟତାମ ମୁଚ୍ୟତାମ ଏସାମ ବ୍ରାହ୍ମଣମ ନିତରାମ ଗୁରୁ, କହିଲେ ଏ ବ୍ରାହ୍ମଣ ନୁହେଁ, କହିଲେ ନା ନା ଇଏ ବ୍ରାହ୍ମଣ। ଆରେ ଏ ବ୍ରାହ୍ମଣ ହେଇଥିଲେ ଆତଦାୟ କେମିତି ହେଇଥାନ୍ତା, ଶୋଇଥିବା ପିଲାମାନଙ୍କୁ କେମିତି ମାରିଲା, କହିଲେ ନା ନା ପିଲାକୁ କିଏ ରଖିଛନ୍ତି ପଛକୁ, ଦୟାକରି ନେଇଯାଅ, ସେ ଛୋଟ ପିଲା, ସେ କ'ଣ ଜାଣିବ, ପାଟି କରିବ। ସଏବ ଭଗବାନ ଦ୍ରୋଣ ପ୍ରଜାରୋପଣ ବର୍ତ୍ତତେ, ଦେଖନ୍ତୁ ଦ୍ରୌପଦୀଙ୍କ ଠାରୁ ପାଣ୍ଡବମାନଙ୍କ ଭିତରେ ବଡ଼ କିଏ, ପାଣ୍ଡବମାନଙ୍କ ଭିତରେ ଶ୍ରେଷ୍ଠ କିଏ, ଯୁଧିଷ୍ଠିର, ଯୁଧିଷ୍ଠିରଙ୍କ ଠାରୁ ଶ୍ରେଷ୍ଠ କିଏ, ଦ୍ରୌପଦୀ। ଅର୍ଜୁନଙ୍କ ଠାରୁ ଶ୍ରେଷ୍ଠ, ଗୀତାର ଉପଦେଶ ଅର୍ଜୁନ ପାଇଥିଲେ, କ'ଣ ପାଇଥିଲେ, ଭଗବାନ ଗୀତାରେ କହିଲେନି ସମସ୍ତିଙ୍କ ଅନ୍ତରରେ ମୁଁ ଅଛି, କ'ଣ ଚଣ୍ଡାଳ ଅନ୍ତରରେ ଅଛି ଶ୍ଳୋକ କ'ଣ, ବିଦ୍ୟା ବିନୟ ସମ୍ପନ୍ନେ ବ୍ରହ୍ମଣେ ଗଭୀୟସ୍ତିନୀ ସୁନିଚେବ ସୋପାକେଚ ପଣ୍ଡିତା ସମଦର୍ଶିନୀ। ଗୀତା ଶୁଣିଲେ କିନ୍ତୁ ଅର୍ଜୁନ କାମରେ ଲଗେଇ ପାରିଲେ, ଲଗେଇପାରିଲେ, ଦ୍ରୌପଦୀ କାମରେ ଲଗେଇଦେଲେ। ଯେଉଁଠି ଅର୍ଜୁନ ଦେଖୁଛନ୍ତି ଇଏ ହେଉଛନ୍ତି ମୋର ଦ୍ରୌପଦୀଙ୍କର ପୁତ୍ରର ହତ୍ୟାକାରୀ, କିନ୍ତୁ ଦ୍ରୌପଦୀ ଦେଖୁଛନ୍ତି ସେ ଅଶ୍ୱତ୍ଥାମାଙ୍କ ନିକଟରେ ଇଏ ଗୁରୁପୁତ୍ର ହତ୍ୟାରୀ ବୋଲି ଦେଖିଲେ, ଦେଖୁଛନ୍ତି ଦ୍ରୌପଦୀ ଅର୍ଜୁନଙ୍କ ଠାରୁ ବିଶ୍ରେଷ୍ଠ। ଆଉ ଦ୍ରୁତ ଯୁଧିଷ୍ଠିର ମହାରାଜ କୃତକୃତ୍ୟ ହେଇଗଲେ, ବା ପାଞ୍ଚାଳୀ ଧନ୍ୟ, ବହୁତ ସୁନ୍ଦର, ତୁମେ ତାକୁ ଛାଡ଼ିଦିଅ। ଗୁରୁପୁତ୍ରର ବନ୍ଧନକୁ ସହି କରିପାରିଲେନି, କିନ୍ତୁ ସେ ଜଣେ ନାରୀ ଇଏ କ'ଣ କଲେ, ପାଞ୍ଚଟି ପୁଅ ଯାହାର ମରିଛନ୍ତି ସେ ତାକୁ ବନ୍ଧନକୁ ସହାୟ କରିପାରିଲେନି, କିନ୍ତୁ ଇଏ ତ ପଦେ କଥା କହିଲେ ଶର୍ମିଷ୍ଠା, ଏ ଦେବଯାନୀ ପଦେ କଥା କହିଲେ ଶର୍ମିଷ୍ଠା ତାଙ୍କୁ ଟେକି ନେଇ କୁଆଡ଼େ ପକାଇଦେଲେ। ଏ ଜଣେ ସାଧାରଣ ନାରୀ ଆଉ ଜଣେ ଭଗବାନଙ୍କୁ ଆଶ୍ରୟ କରିଥିବା ନାରୀ, ତା ଭିତରେ ହେଲା ଏତିକି ପାର୍ଥକ୍ୟ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସମସ୍ତେ ସମାନ ହେବେ, ଭଗବାନଙ୍କର ଭକ୍ତର ଇଏ ହେଉଛି ମହିମା। ସଂସାର ପଥରେ ଚାଲିବା ପାଇଁ ପ୍ରଭୁ ବି ତାଙ୍କୁ ସାହାଯ୍ୟ କରିବେ, ଭକ୍ତି ପଥରେ ଚାଲିବା ପାଇଁ। ଆପଣ ଦେଖୁନ୍, ଯେଉଁମାନେ ଭକ୍ତ ହେଇଛନ୍ତି, ମୁଁ ବହୁତ ଭକ୍ତମାନଙ୍କର ଜୀବନ ପୂର୍ବରୁ ଦେଖିଛି, ସେମାନେ କୁହନ୍ତି, କହିଲେ ପ୍ରଭୁ ଆମେ ଯଦି ଠାକୁରଙ୍କର ଭକ୍ତ ନ ହେଇଥାନ୍ତୁ ତାହେଲେ ଆମ ସ୍ୱାମୀ ସ୍ତ୍ରୀ ଭିତରେ ଦୁଇ ଜଣ ଭିତରୁ ଯିଏ ହେଲେ ଜଣେ ଜେଲ୍ରେ ଥାନ୍ତା କିମ୍ବା ସ୍ୱର୍ଗପୁରରେ ଥାନ୍ତା, ଏତେ କଳି କୁଜିଆ ଲାଗନ୍ତି ସେମାନେ। କିନ୍ତୁ ଭଗବାନଙ୍କର ଭକ୍ତ ହେଇଗଲା ପରେ କଳି କୁଜିଆ ଟିକେ ହବ, ନିଶ୍ଚିତ ହବ, କାରଣ ଆମେ ଭୌତିକ ଜଗତରେ ଅଛେ ନା। କିନ୍ତୁ ସମାଧାନ କିଏ କରିବେ? ନିଜେ ନିଜେ କରିନେବେ, କାହିଁକି ଭଗବାନ ଆଗେ କରିବେ? କାହିଁକି ଭଗବାନ କହିବାରେ ଇଏ ତ ମାଳି କରୁଛନ୍ତି, ତିଳ କରୁଛନ୍ତି, ହରେ କୃଷ୍ଣ କରୁଛନ୍ତି, ଝଗଡ଼ା ଲାଗିବେ, ବଦନାମ ଆଗେ ମୁଁ ହେବି। କହିବେ ଦେଖ ଇଏ ଭଗବାନଙ୍କର ଭକ୍ତ କି ସ୍ୱାମୀ ସ୍ତ୍ରୀ କଳି କଜିଆ ଲାଗୁଛନ୍ତି। ଇଏ ସତ୍ୟ, ଭଗବାନ ଏଭଳି ବୁଝିଦେବେ। ସ୍ତ୍ରୀ ବହୁବାର ଯାଇ ଭୁଲ ମାଗିବ, ମୁଁ ଟିକେ କଡ଼ା କଥା କହିଦେଲି କ'ଣ ରାଗିଗଲେ କି, କିମ୍ବା ପୁରୁଷ ଯାଇ ଭୁଲ ମାଗିବ। ଆମ ଘରର ଅସୁବିଧା କ'ଣ? ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଭିତରେ ଅସୁବିଧା କ'ଣ? କେହି କାହାର ଭୁଲଟାକୁ ସ୍ୱୀକାର କରିବା ପାଇଁ ଚାହୁଁନାହାନ୍ତି, ସମସ୍ତେ କହୁଛନ୍ତି ମୁଁ ପରଫେକ୍ଟ। ଆରେ କେହି ଜଣେ ଭୁଲ ମାଗିବାକୁ ପଡ଼ିବ ତାହେଲେ ସଂସାରଟା ଚାଲିବ। ଭଗବାନ ବା ଭୁଲ ମାଗିଲେ ଭଗବାନଙ୍କର କିଛି ଭୁଲ ନାହିଁ, ଲାତ ଖାଇକି ଭୁଲ ମାଗୁଛନ୍ତି ବ୍ରାହ୍ମଣ, ସେ ବିଶ୍ୱବ୍ରହ୍ମାଣ୍ଡକୁ ଚଳେଇଛନ୍ତି ଏମିତି ଭୁଲ ମାଗିକି, କିଛି ଭୁଲ ନାହିଁ, ଲାତ ଖାଇଲେ ପୁଣି କହିଲେ ନା ନା ମୋର ଭୁଲ ହେଇଯାଇଛି, ମୋତେ ଆପଣ ଆସିବାଟା ଜଣେଇଲେନି। ଭଗବାନ ଭୁଲ ମାଗୁଛନ୍ତି, ଆମେ ଭୁଲ ମାଗିଲେ କ'ଣ ଅସୁବିଧା ହେଇଗଲା? ଆମ ଜୀବନ ତ ସବୁ ଜାଗାରେ ଭୁଲ ଅଛି, କିନ୍ତୁ ଏ ସମାଜ ଏଭଳି ହେଇଯାଇଛି। ଭକ୍ତ ହେଇଗଲେ ଭଗବାନଙ୍କର ଗୋଟେ କରୁଣା, ଯଦି ଠିକ୍ ଠିକ୍ ଆମେ ଭଜନ କରିବା ଆମ ଭୁଲଟା ଆମ ଆଖି ଆଗକୁ ଦେଖା ହେବ, ସଂସାର ଆଗରେ ଦେଖା ହେବା ପୂର୍ବରୁ ଆମକୁ ଆଗେ ଦେଖା ହେବ। ତେଣୁ ଆମେ ସବୁବେଳେ ନିଜେ କରେକ୍ସନ୍ ହେବା ପାଇଁ ଇଚ୍ଛା କରିବା। କିନ୍ତୁ ଯଦି ଭକ୍ତ ହେଇକି ଆମ ଭୁଲଟାକୁ ଆମେ ଯଦି ଦେଖିପାରୁନି ତାହେଲେ ଜାଣିବାକୁ ପଡ଼ିବ ଭଗବାନ ଆମକୁ କରୁଣା କରୁଣା। ବାହାର ଲୋକ ଆମକୁ କହୁଛନ୍ତି ଦେଖିକି, ଯଦି ବାହାର ଲୋକ ଆମକୁ ଦେଖିକି କହିଲେ ତାହେଲେ ଭଗବାନଙ୍କର ବଡ଼ ଆଶୀର୍ବାଦ ବୋଲି ନେବାକୁ ପଡ଼ିବ। କାହିଁକି ନା, ଯାହା ହଉ ଭଗବାନ ତା ଦ୍ୱାରା ମୋ ଦୋଷଟାକୁ ଦେଖିଲି, ମୁଁ ମୋ ଦୋଷଟାକୁ ଦେଖିପାରୁ। ତେଣୁ ଭଗବାନଙ୍କର ଭକ୍ତ ହେଲେ ଏତିକି ଲାଭ, ଦେଖୁଛନ୍ତି କେତେ ଜୀବନର ବିପଦ ଭିତରେ ଦ୍ରୌପଦୀ ଶେଷ ଅବସ୍ଥାରେ ବି ବିଜୟ ଲାଭ କଲେ। ଶେଷ ଅବସ୍ଥାରେ ଗୋଟେ ତାଙ୍କର ବିଜୟ, ପାଣ୍ଡବମାନଙ୍କର ବିଜୟ ହେଲା ଦ୍ରୌପଦୀଙ୍କର ବିଜୟ, ମହାଭାରତ ବିଜୟ ବିଜୟ ନୁହେଁ। ଯଦି ଅଶ୍ୱତ୍ଥାମାକୁ ବଧ କରାଇଥାନ୍ତା ସମ୍ପୂର୍ଣ୍ଣ ମହାଭାରତରେ ପାଣ୍ଡବମାନଙ୍କର ଜୀବନ କଳଙ୍କିତ ହେଇଥାନ୍ତା, କାହିଁକି ସେ ଗୁରୁପୁତ୍ର ବିଜୟ ଦ୍ରୌପଦୀ ଦେଲେ, ଭକ୍ତିର ବିଜୟ ନା। ଇଏ ଗୁରୁପୁତ୍ର ଆଙ୍କୁ ମରାଯିବନି, ମୋ ପୁତ୍ରକୁ ମାରନ୍ତୁ, ଛାଡ଼ିଦିଅ, ଇଏ ବିଜୟ। ଏଇଭଳି ସାଧାରଣ ନାରୀ, ସେଇ ଭାଗବତରେ ଦ୍ରୌପଦୀଙ୍କର କଥା ଅଛି, ସେଇ ଭାଗବତରେ ବର୍ତ୍ତମାନ ଶର୍ମିଷ୍ଠାଙ୍କର କଥା ଆସୁଛି। ଶର୍ମିଷ୍ଠା ବର୍ତ୍ତମାନ ସଖୀମାନଙ୍କ ସହିତ ଦେବଯାନୀଙ୍କୁ ଭିକ୍ଷୁକୁ ବୋଲି କହି, କାକ ବୋଲି କହି, ଉଚ୍ଚିଷ୍ଟ ଭୋଜି ବୋଲି କହି କୂପ ଉଦ୍ୟାନରେ ଥିବା ଏକ କୂପ ଭିତରେ ପକାଇ ଦେଇ ପଳାଇଗଲେ, ପୁଣି ବସ୍ତ୍ର ଉଲଗ୍ନ କରି, ଏତେ କ୍ରୋଧ ସେ ଜଣେ ନାରୀ ତାକୁ ଉଲଗ୍ନ କରି କୂପ ଭିତରେ ପକାଇ ଦେଇ ପଳାଇଗଲେ। ବର୍ତ୍ତମାନ ଆସୁଛନ୍ତି କିଏ? ଆଜ୍ଞା ଶିବଜୀ ଚାଲିଗଲେ, ଶିବଜୀଙ୍କର ଯିବା ବାଟ ନୁହେଁ, ଶିବଜୀ ଗଲେ ବୋଲି ଏତେ ଝମେଳା ହେଲା, ଶିବଜୀ ପଳାଇଗଲା ପରେ ସେଇ ବାଟରେ ପୁଣି ଯଯାତି ମହାରାଜ ଆସୁଛନ୍ତି। ଯଯାତି ମହାରାଜ ସେଥିରେ ବହୁତ ଶିକାର କରିବାକୁ ଆସୁଛନ୍ତି, ରାଜାମାନେ ଶିକାର କରିବାକୁ କାହିଁକି ଯାଆନ୍ତି? ଏଠି ଶବ୍ଦ ଗୋଟିଏ ଅଛନ୍ତି, ତସ୍ୟାମ ଗତାୟା ସ୍ୱଗୃହାମ ଯଯାତି ମୃଗୟା ଚରନ୍ ପ୍ରାପ୍ତୋ ୟଦୃଚ୍ଛୟା ଜଲାର୍ତ୍ତିମ୍ ତାଂ ତଦର୍ଶଃ। ତସ୍ୟାମ ଗତାୟା ସ୍ୱଗୃହମ ଶର୍ମିଷ୍ଠା, ତସ୍ୟାମ ଶର୍ମିଷ୍ଠା ଗତାୟା ଗଲେ ସ୍ୱଗୃହମ ନିଜ ଘରକୁ ପଳାଇଗଲେ। ଯଜାତି ମୃଗୟା ଚର, ମୃଗ ଶବ୍ଦର ଅର୍ଥ ସବୁବେଳେ ମୃଗକୁ ବୁଝିବେନି, ମୃଗାଣାମ ମୃଗେନ୍ଦ୍ରିୟ ଅହମ୍। ମୁଁ ତ ସଂସ୍କୃତ ପଢ଼ିନି, ଯେଉଁମାନେ ସଂସ୍କୃତ ପଢ଼ିଥିବେ କି ଭାଇ ଯଦି ପଢ଼ିଥିବେ ଜାଣିଥିବେ, ଯାହା ପଢ଼ିକି ଶାସ୍ତ୍ରରୁ ସ୍ମରଣ ରଖିକି କହୁଛି, ମୋର ଏତେ ବ୍ୟାକରଣ ଜ୍ଞାନ ବି ନାହିଁ। ଗୀତାରେ ଆପଣ ବିଭୂତି ଯୋଗରେ ଭଗବାନ ତାର ବିଭୂତି କହୁଛନ୍ତି, ଭଗବାନ କହିଲେ ମୃଗାଣା ମୃଗେନ୍ଦ୍ରିୟ ହବ, କାହିଁକି ମନ୍ଦିର ଦ୍ୱାରା ମୁହଁରେ ସିଂହ ରୁହନ୍ତି, ମକର ରୁହନ୍ତି, ମତ୍ସ୍ୟ କାହିଁକି ରୁହନ୍ତି, ଭଗବାନ କାହିଁକି ମକର କୁଣ୍ଡଳ ପିନ୍ଧନ୍ତି, ନାଇଁ ଭଗବାନଙ୍କର ବିଭୂତି, ଭଗବାନ ନିଜେ କହିଲେ ମୃଗାଣା ମୃଗେନ୍ଦ୍ରିୟ ଅହମ୍, ମୃଗମାନେ ପଶୁ, ପଶୁମାନଙ୍କ ଭିତରେ ମୁଁ ହେଉଛି ମୃଗେନ୍ଦ୍ରିୟ, ମୁଁ ହେଉଛି ସିଂହ, ଭଗବାନଙ୍କର ଐଶ୍ୱର୍ଯ୍ୟ ସେଥିପାଇଁ ସିଂହ ହସ୍ତି କହିଲେନି, ଐରାବତମ ଗଜେନ୍ଦ୍ରାଣାମ ଐରାବତମ, ଐରାବତମ ଗଜେନ୍ଦ୍ରାଣାମ ଅହମ୍, ଗଜେନ୍ଦ୍ର ଭିତରେ ମୁଁ ହେଉଛି ଐରାବତ। ମୃଗ ଶବ୍ଦର ଅର୍ଥର କେତେବେଳେ ସିଂହ, କେତେବେଳେ ପଶୁ, କେତେବେଳେ ମୃଗ, ରାଜାମାନେ ପ୍ରଜାମାନଙ୍କୁ ସୁରକ୍ଷା ଦିଅନ୍ତି, ଯେମିତି ଆଜିକାଲିର ରାଜାମାନେ କେବଳ ପ୍ରଜାମାନେ ଟଙ୍କାକିଆ ଚାଉଳ କେମିତି ପାଇବେ, କିଏ କେଉଁଠି ଜାଗା ରଖିତ କେମିତି ଦେବା, କେମିତି ଇଲେକ୍ଟ୍ରି ପାଇବେ ତା ବ୍ୟବସ୍ଥା କରୁଛନ୍ତି, ପଶୁପକ୍ଷୀମାନଙ୍କ କେମିତି ବ୍ୟବସ୍ଥା ନାହିଁ, ପ୍ରଜାମାନେ ଯିଏ ଜନ୍ମ ହେଇଛନ୍ତି ସେ ପ୍ରଜା, କୌଣସି ପଶୁକୁ ମାରିବାର ଅଧିକାର ବି ନାହିଁ, ରାଜା ବି ଏଇଟା ଦେଖିବା ଦରକାର, ରାଜା ଏମିତି କହିବେନି ଯେ ଛେଳି ମାରିକି ଲୋକ ଖାଆନ୍ତୁ, ଗାଈ ମାରିକି ଖାଆନ୍ତୁ, ନା ମାରିବାର ଅଧିକାର ମନୁଷ୍ୟ କାହାକୁ ଦିଆ, ରାଜା ମାରିପାରିବେ, ରାଜା କେମିତି ମାରିବେ ନା ଅନ୍ୟରେ ମାରିବେନି, ରାଜାମାନେ ଯେଉଁ ମୃଗୟା କରିବା ପାଇଁ ଯାଆନ୍ତି, ବିଶେଷ କରି ମୃଗ ଶିକାର କରିବା ପାଇଁ ଯାଆନ୍ତି, ମୃଗ ଯେତେବେଳେ ତାର ନାଭିରେ କ'ଣ ବାହାରେ, କସ୍ତୁରୀ, କସ୍ତୁରୀ ବାହାରିବା ସମୟରେ ନାଭିଟା ପାଚିଯାଏ, ସେ ବହୁତ ପୀଡ଼ା ପାଏ, ସେ ପାଗଳରେ ଭଳି ହେଇଯାଏ, ତେଣୁ ରାଜାମାନଙ୍କର କାମ ହେଲା ଯୁଦ୍ଧ କରିବାକୁ ପଡ଼ିବ, ରାଜବିଦ୍ୟା ସେ ଲକ୍ଷ୍ୟ ସ୍ଥିର କରିବେ ଜାଣିବେ, ତେଣୁ ସେ ସାଧାରଣ ମୃଗମାନଙ୍କୁ ମାରନ୍ତି ନା, ଯଦି ବି ରାଜା କୌଣସି ସାଧାରଣ ମୃଗମାନଙ୍କୁ ମାରନ୍ତି ସେଥିପାଇଁ ମୃଗରେ କିଛି କ୍ଷତି ହୁଏ ନା, ରାଜାଙ୍କର ପୁଣ୍ୟ ନଷ୍ଟ ହୁଏ, ମୃଗଟି ଉଚ୍ଚ ଲୋକକୁ ଯାଏ, ରାଜାମାନେ ସେଭଳି ହରିଣମାନଙ୍କୁ ମାରନ୍ତି ଯେଉଁ ହରିଣମାନେ ବହୁତ କଷ୍ଟ ପାଇବେ, କାରଣ କସ୍ତୁରୀ ହେଇଗଲାଣି, ନାଭି ପାଚିଗଲାଣି, ପାଟିଳି ହେଇଯିବେ, ବହୁତ ଦିନ କଷ୍ଟ ପାଇବେ, ରାଜା ତାଙ୍କୁ ମାରନ୍ତି, ଆଉ କସ୍ତୁରୀ ଆସେ ପ୍ରଭୁ ସେ ମାରିଲେ, ରାଜା ବେଳେ ବେଳେ ସିଂହକୁ ମାରନ୍ତି, ଦେଖନ୍ତି ଏଇ ଏଇ ଜଙ୍ଗଲରେ ସିଂହ ସଂଖ୍ୟା ବଢ଼ିଗଲାଣି, ଅଲଗା ଜୀବମାନେ ଚଳିପାରିବେନି, ରାଜା ସେ କଣ୍ଟ୍ରୋଲ କରୁଥିଲେ, ମୃଗୟା ସେଇଥିପାଇଁ ଯାଉଥିଲେ, ଏମିତି ଖୁସି ନାହିଁ ଯେ, ଆଉ ଲୋକମାନେ ତ ବର୍ତ୍ତମାନ ଓଲଟା ପ୍ରଶ୍ନ ପଚାରିବେ, ଆଜ୍ଞା ଆପଣ ଆମିଷ ଖାଇବାକୁ ମନା କରୁଛନ୍ତି, ଏ ସେ ରାଜାମାନେ ହରିଣ ମାଂସ ଖାଉଥିଲେ, ସେ ଦଶରଥ ଦଶରଥ ମହାରାଜ ଜଣେ ମୋତେ କହିଲେ ଦଶରଥ ମହାରାଜ ମୃଗୟା କରିକି ସିଏ ହରିଣ ମାଂସ ଖାଉଥିଲେ, ମୁଁ କହିଲି ଆପଣ ହରିଣ ମାଂସ ଖାଉନାହାନ୍ତି, ଧନୁସର ଦେଇକି ହରିଣ ମାରିପାରିବେ ତାପରେ ଖାଇବେ, ଦଶରଥ ମହାରାଜ କୁକୁଡ଼ା ଫାର୍ମ କରିଥିଲେ ନା, ଏ ପାଠ ପଢ଼ନ୍ତୁ କାହିଁକି ଆମକୁ, ତୁମେ ତୁମର ଖାଇବାର ଅଛି ତୁମେ କୁହ, ଏତେ ଖସରା କଥା କାହିଁକି କହୁଛ, ତୁମକୁ ଏଇଟା ଭଲ ଲାଗୁନି ତୁମେ ଖାଇବ, ଏଇଟା କୁହ ଆମେ ଭୁଲ କରୁଛୁ ଖାଉଛୁ, ତୁମେ ଦଶରଥ ମହାରାଜ ନା କାହିଁକି, ଦଶରଥ ମହାରାଜ ମୃଗ ଖାଇକି ରାମକୁ ଜନ୍ମ ଦେଇଥିଲେ, ତୁମେ କାହାକୁ ଜନ୍ମ ଦେଇଥିଲ, ରାବଣ ନା ରାମକୁ କହିଲ, କମ୍ପେୟାର କରିବା ପୂର୍ବରୁ ଚିନ୍ତା କର ତୁମେ କିଏ, ତୁମେ କାହାକୁ କାହା ସହିତ ତୁଳନା କରୁଛ, ଦଶରଥ ମହାରାଜ କେଉଁଠି ମୃଗୟାର କେଉଁଠି ଖାଇଥିଲେ କେଉଁଠି ପ୍ରମାଣ ତୁମେ ଦେଖିଛ, କେଉଁ ରାମାୟଣ ପଢ଼ିଛ ମହାଭାରତ ଶୁଣିଛ, ଖାଲି ଗପ ଗପରେ ପାଲାବାଲାଙ୍କ କତିରୁ ଶୁଣିକି ଓଡ଼ିଶାର ଅଧା ଲୋକ ଖରାପ ହେଇଗଲେ, ଏ ଯେଉଁ ପ୍ରବଚକମାନେ ଆସିଲେ ଏମାନେ ଲୋକଙ୍କୁ କ'ଣ ଶିକ୍ଷା ଦେବେ, ଏମାନେ ଖାଲି ମନୋରଞ୍ଜନ କରେଇକି ବାସ୍ ଟଙ୍କା କେମିତି ଝଡ଼ିବ, ଗାନା ଭଲ ଭଲ ଗାନା ପତ୍ର ସବୁ ଗାଇ ଗାଇକି ଗୀତ ପତ୍ର ଗାଇକି ବାସ୍ ସାତ ଦିନ ହେଲା ପଇସା ଦିଅ ଚାଲ, ସେ ପାନ ଖିଲି ଖିଲିଆ ମାରିଥିବେ ବାସ୍ କଥା ବି ଚାଲିଥିବେ, ଭାଇ ତୁମେ ଚିନ୍ତା କର ତୁମେ ଲୋକମାନଙ୍କୁ ଭଲ ଶିକ୍ଷା ଦେବ, ଲୋକ ତୁମ ନିକଟରୁ ଭଲ ଆଶା କରୁଛନ୍ତି, ତୁମେ ଯଦି ଭଲ ଶିକ୍ଷା ନ ଦେଇପାରିବ ଚୁପଚାପ ଘରେ ବସ, ଗୋଟିଏ ଲୋକ ଘରେ ଖରାପ କଥା ଶିଖିଲେ ଆପଣମାନେ, ଆମେ ଆପଣ ଯଦି ଉପଦେଶ ନ ଦେଇପାରିବୁ ତ ଆମେ କାହିଁକି ଆପଣଙ୍କୁ କହିବାକୁ ଯିବୁ, ଖରାପ କଥା ଶିଖେଇବାକୁ କାହିଁକି ଯିବୁ, ଖରାପ କଥା ସବୁଦିନ ପାଇଁ ମୁଣ୍ଡ ରୁହେ, ଭଲ କଥା ସବୁଦିନ ମୁଣ୍ଡ ରୁହେ, ଏ ଗୋଟେ କଥା ମନେ ରଖିବେ, ଆପଣ ଯଦି ଥରେ ଖରାପ କଥା ଶୁଣିଛନ୍ତି ସେଟା ମୁଣ୍ଡରୁ ବାହାରିବନି ଶୀଘ୍ର, ଆପଣ ମୁଣ୍ଡରୁ ଆପଣଙ୍କ ମୁଣ୍ଡକୁ ସବୁବେଳେ ସେ କଥାଟା ଟ୍ରାଏ କରିବ, ଆରେ ଇଏ ତ ଏ କଥା କହିଥିଲି, ଭଲ କଥାଟା ମୁଣ୍ଡରେ ବେଶୀ କରିବ, ଭଲ କଥାକୁ ଧରିବା କଷ୍ଟ ଧରି ରଖିବା କଷ୍ଟ, କିନ୍ତୁ ଖରାପ କଥାକୁ ଛାଡ଼ିବା କଷ୍ଟ, ସେଥିପାଇଁ ଯେଉଁମାନେ କଥା କହୁଛନ୍ତି ସେମାନେ ବହୁତ ସତର୍କ ରହିବେ, ଯାହାପରେ ତାହା ଭଗବାନଙ୍କ ନାଁରେ କହିଦେଲେ ବି ଚଳିବନି, କି କଣ କହୁଛି ବର୍ତ୍ତମାନ କାହା ମୁହଁରେ ବାଡ଼ ବତା ନାହିଁ, ଭାଗବତ କୁଆଡେ, ରାମାୟଣ କୁଆଡେ, ଯିଏ ଯାହା ପାଇଲେ ତାହିଁ କହି ଚାଲିଲେ ନାହିଁ ନାହିଁ ନାହିଁ। ମୃଗେୟା ଶବ୍ଦର ଅର୍ଥ କ'ଣ ସଂସ୍କୃତରେ ଏ ପଣ୍ଡିତମାନେ ସବୁ ପଢ଼ିଛନ୍ତି, ଆମେ ଆମେ ବି ଶୁଣୁଛୁ, ଆମେ ବି ଟୀକା ଟିପ୍ପଣୀ ଯାହା ପଢ଼ୁଛୁ, ଆମେ ବି ଆମର ଗୁରୁବର୍ଗ ନିକଟରୁ ଶୁଣିକି କହୁଛୁ, ଆମେ ପଣ୍ଡିତ ନୁହଁ। ଆପଣ ପଚାରନ୍ତୁ ଯେଉଁମାନେ ସାଂସ୍କୃତ ପଣ୍ଡିତ ଥିଲେ ତାଙ୍କୁ ପଚାରନ୍ତୁ ମୃଗେୟା ଶବ୍ଦ ଅର୍ଥ କ'ଣ। ଯଯାତି ମହାରାଜ ମୃଗେୟା ପାଇଁ ଆସିଛନ୍ତି, କିଭଳି ଆସିଛନ୍ତି ନା, ପ୍ରାପ୍ତ ଯଦୃଚ୍ଛୟା, ଯଦୃଚ୍ଛୟା ଅର୍ଥ ଭଗବତୀ ଇଚ୍ଛୟା, ପାଣି ଜଳ କେଉଁଠି ମିଳୁନି, ସେ ଜଳ ଅନୁସନ୍ଧାନରେ ଆସି ଆସିକି ସେଇ କୂପ ପାଖରେ ପହଞ୍ଚନ୍ତି, ଯେଉଁ କୂପରେ ଶର୍ମିଷ୍ଠା ଦେବଯାନୀଙ୍କୁ ମାରିବା ପାଇଁ ପକେଇକି ଯାଇଥିଲେ, ତାର କିଏ ରକ୍ଷା କରୁଛନ୍ତି, ଭଗବାନ ଶିବଜୀ ଦେଖୁଛନ୍ତି ନା। ଶର୍ମିଷ୍ଠା ମନ ଖୁସିରେ ପଳେଇଗଲେ, ମୋ ସାଙ୍ଗେ ଝଗଡ଼ା କଲା, ଭଲ ହେଲା ଭଲ ହେଲା, ମରିଥିବ ତ ସେଠି ପକେଇ ଦେଇ ପଳେଇବାର ସମୟ, ସେ ତ ମରିଥିବ ସେଇଠି ଆଉ, କିନ୍ତୁ ସିଏ ମରିବ କ'ଣ, ସିଏ ବର୍ତ୍ତମାନ ରାଣୀ ରାଜରାଣୀ ହେବେ। ପ୍ରାପ୍ତ ଯଦୃଚ୍ଛାୟା ଜଳାର୍ଥୀ ଦଦର୍ଶ, ଈଶ୍ୱରଙ୍କର ବିଧାନ ଦେଖିଦେଲି। ଆପଣଙ୍କୁ ସେ ଦେଖିଲେ କେମିତି, ଦେବଯାନୀ କ'ଣ ଡାକୁଥିବେ, କାହାକୁ ଡାକୁନଥିଲେ, ଜଳ ଖୋଜି 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 ଆସିକି ପହଞ୍ଚିଗଲେ, ଦେଖିଲେ ଗୋଟେ କୂପ ଅଛି, କୂପ ଭିତରକୁ ଚାହିଁଲା ବେଳକୁ, ଆଚ୍ଛା ପ୍ରଶ୍ନ ଆସିବ, ଦେବଯାନୀ କାହିଁକି ଡାକୁନଥିଲେ ନା, ଉଲଗ୍ନ ଅଛନ୍ତି ନା, ଡାକିବେ କାହାକୁ, ବ୍ରାହ୍ମଣ କନ୍ୟା ଉଲଗ୍ନ ଅଛନ୍ତି, ଡାକିଦେଲା ମାନେ କିଏ ପରପୁରୁଷ ଆସିଗଲା ମାନେ ଅସୁବିଧା ହେଇଯିବନି, ଲଜ୍ଜାକୁ ଆଣେ ଭୟ କରୁଛନ୍ତି, ପ୍ରାଣକୁ ଭୟ କରୁଛନ୍ତି। ଯଦୃଚ୍ଛୟା ଭଗବତୀ ଇଚ୍ଛୟା ଦଦର୍ଶ, ସେ କୂପ ନିକଟରେ ଯାଇକି ଦେଖିଲେ, ଜଳ ପାଇଁ ଚାହୁଁଛି, ଆମେ ଦେଖିଲା ବେଳକୁ ଜଣେ ନାରୀ ଅଛନ୍ତି ଭିତରେ, ରାଜା ତ ଦୟାଳୁ ନା, ରାଜାଙ୍କଠାରୁ ଦୟାଳୁ ଦୟାଳୁ କିଏ ଅଛି, ରାଜା ପର୍ଜନ୍ୟ ଭଳି ବର୍ଷା ଭଳିଆ। ଏଠି ଦତ୍ତ୍ୱାସୌତରଂ ବାସଂ ତସ୍ୟୈ ରାଜା ବିବାସସେ ଗୃହୀତ୍ୱା ପାଣିନାଂ ପାଣିଂ ଉଜ୍ଜହାର ଦୟାପରଃ। କେତେ ସୁନ୍ଦର ସଂସ୍କୃତ ଭାଷା, ଦୟାପରଃ, ରାଜାଙ୍କର ପ୍ରଥମ ଦୟା କ'ଣ, ନାରୀଟା ଉଲଗ୍ନ ହେଇଛି ନା, ଆଉ ଚାହିଁଲେ ଉଲଗ୍ନ ଅବସ୍ଥାରେ ଚାହିଁବେ, କେବଳ ସ୍ୱାମୀ ସନ୍ତାନ ପାଇଁ ଯେତେବେଳେ ସ୍ତ୍ରୀ ସହିତ ସହବାସ କରୁଛି ସେତେବେଳେ ତାର ଉଲଗ୍ନ ରୂପକୁ ଦେଖିପାରିବ, ଅଲଗା ସମୟରେ ସ୍ୱାମୀର ବି ଅଧିକାର ନାହିଁ, ସେଥିପାଇଁ ଟିଭି ଦେଖିବା ମନା। କେଉଁମାନେ ନର୍କକୁ ଯାଆନ୍ତୁ ବା ନ ଯାଆନ୍ତୁ, ଆଗେ ନର୍କମାନଙ୍କ ଆକ୍ଟରମାନଙ୍କ ପାଇଁ ନର୍କଟା ଫାଷ୍ଟ ରହିଛି, ଯେଉଁମାନେ ଫିଲ୍ମ ଆକ୍ଟର ସେମାନେ ନିଶ୍ଚିତ ନର୍କକୁ ଯିବେ 100%, କାରଣ ସେମାନେ କେତେ ଲୋକଙ୍କର ବୁଦ୍ଧିକୁ ନଷ୍ଟ କରୁଛନ୍ତି। ନଗ୍ନ ରୂପ କଦାପି ଶାସ୍ତ୍ରରେ ମନା କଲେ, ସ୍ୱାମୀ ବି ଦେଖିପାରିବେନି, ଗୋପୀମାନଙ୍କର ନଗ୍ନ ରୂପକୁ ଭଗବାନ କାହିଁକି ଦେଖିଥିଲେ, ସେମାନେ ତ ବାଳକ ଥିଲେ, ବାଳିକା ଥିଲେ, ଭଗବାନଙ୍କୁ ପତି ବୋଲି କହୁଥିଲେ, ନନ୍ଦ ସୁତ ପତି ଦେହି କୃତେ ନମଃ କାତ୍ୟାୟନୀ ମହାଦେବୀ, ହେ କାତ୍ୟାୟନୀ ଦେବୀ କାଳୀ ଆମକୁ ନନ୍ଦ ସୁତଙ୍କୁ ପତି କରନ୍ତୁ। ଭଗବାନ କହିଲେ, ଆଜି ମୋତେ ପତି ବୋଲି କହୁଛ ନା, ପତିଙ୍କ ଆଗରେ ଲଜ୍ଜା କ'ଣ ତୁମର ଅଛି, ପତିଙ୍କ ଆଗରେ ଛୋଟ ଭଗବାନ ଲଜ୍ଜା ସୃଷ୍ଟି କରିଦେଇଛନ୍ତି, ଗୋଟେ ଧର୍ମ ଦେଖାଉଛନ୍ତି, ଦେଖ ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକମ ଶରଣମ ବ୍ରଜ, ମୁଁ ଗୀତାରେ କହିଥିଲି ନା, ତୁମେ ମୁନି ଋଷିମାନେ ଥିଲ ନା, କି ତୁମେ ବର୍ତ୍ତମାନ ନାରୀ ସ୍ୱର ପାଇଗଲା ପରେ ଗୋଟେ ଧର୍ମକୁ ଛାଡ଼ିପାରୁନା, ସର୍ବଧର୍ମାନ ଅର୍ଥ କ'ଣ କି, ତୁମେ ନାରୀ ସ୍ୱର ରହିକି ଲଜ୍ଜା ଧର୍ମକୁ ଛାଡ଼ିପାରୁନ, ମୋତେ କେମିତି ପ୍ରାପ୍ତ ହେବ, ପୁଣି ପତି ହେବା ପାଇଁ ଚାହୁଁଛ, ମୋତେ ପତି ରୂପରେ ପାଇବା ପାଇଁ ଚାହୁଁଛ, ପତ୍ନୀ ହେଇକି ଲଜ୍ଜାକୁ ଛାଡ଼ିପାରୁନ, ମୋତେ ପାଇବ କେମିତି, ଲଜ୍ଜା ଧର୍ମକୁ ତ୍ୟାଗ କରିବାକୁ ପଡ଼ିବ। ଆଉ ମୁଁ କାହା ସ୍ୱରରେ ନାହିଁ ଯେ, ମୁଁ ସ୍ୱର ନିର୍ମାଣ କରିଛି, ମୋ ଆଗରେ ଲଜ୍ଜା, ପୁଣି ମୋତେ ପତି ବୋଲି କହୁଛ, ଆଉ ମୁଁ ବି ଗୀତାରେ କହିଛି ସବୁ ଧର୍ମକୁ ଛାଡ଼, ତୁମେ ତ ଗୋଟେ ଧର୍ମକୁ ଛାଡ଼ିପାରୁନ, ତୁମେ ମୋର ପତି କେମିତି ହେବ, ଏ ମୋର ପତ୍ନୀ କେମିତି ହେବ। ଆଉ ବସ୍ତ୍ରହରଣ ଲୀଳା କାହିଁ କରିଛନ୍ତି ଲୋକ କ'ଣ ଜାଣିଛନ୍ତି, ବସ୍ତ୍ର ମାନେ ଏଇ ଯେଉଁ ଅଭିମାନ ଯିବାର ଅଛି, ମୁଁ ପୁରୁଷ, ମୁଁ ନାରୀ, ମୁଁ ରାଜା, ମୁଁ ପ୍ରଜା, ଶରୀର ଧର୍ମ ହେଉଛି ବସ୍ତ୍ର, ଆକୁ ଭଗବାନ ନେଇଯିବେ, ମାନ ଯଥା ଜିଜେର ନାନି ଯଥା ବିହାଏ ନୂତନ ବସ୍ତ୍ର ଯେମିତି ଶରୀର ଆତ୍ମା ଶରୀରକୁ ଛାଡ଼ିଦେଲା ପରେ ଆଉ ଗୋଟେ ବସ୍ତ୍ର ନେଉଛି ଭଗବାନ ଏ ଶରୀର ରୂପକ ବସ୍ତ୍ରକୁ ନେଇ ଗୋପୀମାନଙ୍କର ସେଇ ବସ୍ତ୍ରକୁ ଫେରେଇଲେ କିନ୍ତୁ ଗୋପୀମାନେ ସେ ବସ୍ତ୍ର ପିନ୍ଧିଲା ପରେ ତାଙ୍କର ଭାବନା ଅଲଗା ହେଇଗଲା ରେ ଆମେ ବର୍ତ୍ତମାନ ଭଗବାନଙ୍କ ସେବିକା ଆଉ ଲଜ୍ଜା ତ କାହିଁ ନାହିଁ ଭଗବାନ ସ୍ପର୍ଶ କରିଦେଲେ ଭଗବାନଙ୍କ କରୁଣା ପାଇଲେ ଦେହ ଧର୍ମ ଯିବ ନ ଯିବନି ଏ ରାଜା ଦେଖିଦେଲେ କିଏ ଯଜାତି ବଡ଼ ଝିଅଟା ଯୁବତୀ ଝିଅ କୂପ ଭିତରେ ପଶିଛି ଜଳ ଚାହୁଁ ଚାହୁଁ ତାଙ୍କୁ ଲଜ୍ଜାକୁ ଦେଖିଦେଇକି ଏଠି କେତେ ସୁନ୍ଦର କହୁଛନ୍ତି ଦତ୍ୱା ସ୍ୱ ଉତ୍ତରମ୍ ବାସମ ଏଠି ଗୋଟେ ବଡ଼ ସିଦ୍ଧାନ୍ତ ଆସିଲା ରାଜାମାନେ କେଉଁ ବସ୍ତ୍ର ପିନ୍ଧୁଥିଲେ ଧୋତି ପିନ୍ଧୁଥିଲେ ମୃଗା କଲାବେଳେ କେବଳ ଧୋତି ପିନ୍ଧୁନଥିଲେ କୌଣସି ପୁଣ୍ୟ ଶୁଭ କର୍ମରେ ଖାଲି ସାର୍ଟ ପିନ୍ଧାଯାଏ ନା ଉତ୍ତର ନିଶ୍ଚିତ ଉତ୍ତରଟା ନିଶ୍ଚିତ ଉତ୍ତର ବିନା କୌଣସି ପୁଣ୍ୟକର୍ମ କରାଯାଇପାରେ ଆପଣ ଦେଖିଛନ୍ତି ପୁରୀରେ ମୁଁ କେତେବାର ଦେଖିଛି ପୁରୀରେ ଥିଲାବେଳେ ଦେଖିଛି କେତେବାର ବଡ଼ ବଡ଼ ଅଫିସରମାନେ ଯାଆନ୍ତି ସେ ଯେଉଁ 22 ପାହାଚରେ କ'ଣ ଦେବା ପାଇଁ ପିତାମାନଙ୍କୁ ପିଣ୍ଡ ଦେବା ପାଇଁ ସେ ଧୋତି କାମ ପିନ୍ଧିନଥିବେ ସିଏ ଧୋତି ପିନ୍ଧିବେ ଏପଟେ ଖସି ଯାଉଥିବ ସେପଟେ ଖସି ଯାଉଥିବ ତା ଭିତରେ ଉତ୍ତରୀ ଯେଉଁ ବେକରେ ପକାଇଥିବେ ମୋତେ ଦେଖିଲେ ହସ ଲାଗେ କାରଣ ଉତ୍ତରୀ ସେ ପକାଇ ନାହାନ୍ତି କେବେ ନୂଆ ଉତ୍ତରୀ କିଣି ଆଣିଥିବେ ସିଏ ଭାଙ୍ଗ ହେଇକି ଠିଆ ହେଲା ଭଳିଆ ରହିଥିବ ତାଙ୍କୁ ଏଇଟା ଅଡ଼ୁଆ ଲାଗୁଥିବ ସିଏ ନନା କହୁଥିବ ଧର ଏଟାକୁ ସିଏ ତାର ବାହାତରେ ଖାଲି ଉତ୍ତରକି ଚାପୁଥିବ ଏମିତି ନା ଅଭ୍ୟାସ ନାହିଁ ନା ମୁଁ ଏଇ କଥାରେ ଆପଣଙ୍କୁ କହୁଥିଲି ଉତ୍ତରୀ କେତେ ଗୁଡ଼ା କାର୍ଯ୍ୟରେ ଲାଗେ ଦେଖନ୍ତୁ ଆଉ ଉତ୍ତରୀ ବ୍ୟକ୍ତିକୁ ପବିତ୍ର କରେ ଉତ୍ତରୀୟ ଯେଭଳି ମା ମାନେ ମସ୍ତକରେ ଉଡ଼ଣି ଦେଇ ପ୍ରଭୁକୁ ପ୍ରଣାମ କରିବେ ଉଡ଼ଣି ତ ସବୁବେଳେ ରହିବ ଆଉ ପୁଣ୍ୟକର୍ମ କଲାବେଳେ ସେ ଉଡ଼ଣିର ମସ୍ତକ ଦେଇକି ବେକରେ ଗୁଡ଼ା ହବ ଜାଣିଛନ୍ତି ନା ଆପଣ ମୁଣ୍ଡଟାକୁ ଏମିତି ଦେବେ ଦେଇକି ଏପଟରୁ ଯେଉଁ କାନିଟା ରହିବ କାନିଟାକୁ ବେକରେ ଏମିତି ଗୁଡ଼ା ହବ ସେଟା ତାଙ୍କର ଉତ୍ତରୀୟ କାର୍ଯ୍ୟ କରିବ ପ୍ରାଚୀନ ମାଆଙ୍କ ନିକଟରୁ ଶିଖନ୍ତୁ ପୁରୀର ଅଛି ତାଙ୍କର ଉତ୍ତରୀୟ ସେଟା ରାଜାଙ୍କ ପାଖରେ ଯେଉଁ ଉତ୍ତରୀୟ ଥିଲା ନହେଲେ ତ ସେ ପଳେଇ ଆସିଥାନ୍ତୁ ଫେରିକି ଦେବଯାନୀଙ୍କ ସହିତ ବିବାହ ହେଇପାରୁନଥାନ୍ତା କେବେ ହେଲେ କାରଣ ସେ ଉଲଗ୍ନ ନାରୀକୁ ଦେଖିବେ କେମିତି ସାଧାରଣ ରାଜା ନୁହନ୍ତି ଜଗାତି ଏତେ ବଡ଼ ରାଜା ଆପଣ ଶୁଣିବେ ନା ବା ଯିଏ ଜାଣିପାରୁଛନ୍ତି ହଁ ଇଏ ଭଗବାନ ମୋତେ ନିଶ୍ଚିତ ଭାବରେ ବ୍ୟବସ୍ଥା କରିଛି ତାଙ୍କୁ ବିବାହ ହେବା ପାଇଁ ତାଙ୍କ ମନ ଯଜାତିଙ୍କର ମନ କଦାପି ଭଗବାନଙ୍କ ଠାରୁ କେବେ ବିଚ୍ୟୁତ ହୋଇନଥିଲା ଆଜି ପ୍ରଥମ ଦିନ ଯଜାତିଙ୍କୁ ଯଜାତି ଦେବଯାନୀଙ୍କୁ ଦେଖିଲା ପରେ ଆକର୍ଷିତ ହେବେ ଦେବଯାନୀ ବି ଆକର୍ଷିତ ହେବେ ନହେଲେ ତାଙ୍କ ଏଇଟା କ'ଣ କୌଣସି ସାଧାରଣ ସ୍ତ୍ରୀ ପୁରୁଷର କଥା ଭାଗବତରେ ସୁଖଦେବ ଗୋସ୍ୱାମୀଙ୍କ ଭଳି ପରମାଂଶ ଯେ ସ୍ତ୍ରୀକୁ ଚିହ୍ନିପାରୁନାହାନ୍ତି ସ୍ତ୍ରୀମାନେ ଯାହାକୁ ଚିହ୍ନିପାରୁନାହାନ୍ତି ପୁରୁଷ କିଏ ସ୍ତ୍ରୀ କିଏ ଯାହାଙ୍କର ଜ୍ଞାନ ନାହିଁ ସେ କ'ଣ ଏ କଥା କହିଥାନ୍ତେ ଯଜାତି ମହାରାଜ ଏତେ ବଡ଼ ରାଜା ପ୍ରଥମ ଦିନ ପାଇଁ ସେ ଦେଖିଲେ ତ ଦେବଯାନୀଙ୍କୁ ଦେଖିଲା ପରେ ତାଙ୍କୁ ଆକର୍ଷଣ ଲାଗିଲା ଆରେ ତାପରେ ବିଚାର କରିବେ ତାପରେ ତାଙ୍କୁ କଥା ଦେବେ ବିବାହ ଶୁଣିବେ ପ୍ରସଙ୍ଗ ଆସିବ ଦତ୍ୱାସମ ଉତ୍ତରମ୍ବାସମ ସ୍ତସି ରାଜା ବିବାସ ସହ ଦେଖିଦେଲେ ଏ କନ୍ୟାର ବସ୍ତ୍ର ନାହିଁ ଉତ୍ତରଟାକୁ କାଢ଼ିଲେ ଉତ୍ତରଟାକୁ କାଢ଼ିକି ପକାଇଲେ ପିନ୍ଧିଲେ ଦେବଯାନୀ ବସ୍ତ୍ରକୁ ପିନ୍ଧିଲେ ଦେବଯାନୀ ବସ୍ତ୍ର ପିନ୍ଧିଲା ପରେ ଗୃହୀତ୍ୱା ପାଣିନାମ ପାଣି ନାରୀର ହସ୍ତକୁ ଧରାଯାଏ ନା ଧରିଦେଲା ମାନେ ବିବାହ ହେଇଗଲା କ'ଣ କରାଯିବ ବଡ଼ ଅସୁବିଧା କଥା ଉଦ୍ଧାର କରାହବ କେମିତି ଆଚ୍ଛା ବାମ ହାତରେ ଧରା ହେଇପାରନ୍ତି ଦକ୍ଷିଣ ହାତ କାହିଁକି ଧରିଲେ ଟୀକାକାରମାନେ ଟୀକା ପ୍ରଶ୍ନ ଉଠାଉଛନ୍ତି ଜାଣିପାରିଲେ ତାଙ୍କର ତେଜରୁ ଇଏ ବ୍ରାହ୍ମଣ କନ୍ୟା ସାଧାରଣତଃ ବ୍ରାହ୍ମଣ କନ୍ୟାମାନଙ୍କର ବହୁତ ତେଜ ଥାଏ ଆଉ ଇଏ ପ୍ରଭୁଙ୍କର ଗୋଟେ ବିଧାନ ଇଏ ତ ବିବାହ ହେବାର ଅଛି ନା ବାମ ହାତରେ ଧରିକି ଉଠାଇଥିଲେ କଦାପି ଦେବଯାନୀ କହିପାରିନଥାନ୍ତେ ଯେ ଆମର ତୁମର ବିବାହ ବର୍ତ୍ତମାନ ହେବ କାରଣ ତୁମେ ମୋ ଦକ୍ଷିଣ ହସ୍ତକୁ ଧରିଛ ଦକ୍ଷିଣ ହସ୍ତରେ ମୋତେ ଉଠାଇଛ ଗଣ୍ଠି ପଡ଼ିଲା ବେଳେ କେମିତି ପଡ଼େ କି ପୁରୁଷର ଦକ୍ଷିଣ ହସ୍ତରେ ନାରୀର ଦକ୍ଷିଣ ହସ୍ତ ନା ନାହିଁ ବିଭାଜି ହେଇଥିଲେ ଜାଣିନା ଆମେ ତ ଜାଣିନୁ ଭଗବାନଙ୍କର ବିଧାନ ଦେଖୁଛନ୍ତି ନା କେମିତି ସେ ବାମ ଅସ୍ତ୍ର ଉଠାଇଲେନି ଦେବଯାନୀଙ୍କୁ ଦକ୍ଷିଣ ଉଚ୍ଚହାର ଗୃହୀତମ ପାଣି ନା ପାଣି ଟିକାକାରମାନଙ୍କୁ ଟିକା ଏଠି କିଛି କହୁନି କାରଣ ବେଶୀ ବାହାର ଭକ୍ତମାନେ ଅଛନ୍ତି ବାହାର ପ୍ରଥମ ଥର ପାଇଁ ଶୁଣୁଛନ୍ତି ପାଣି ନାମ ପାଣି ପାଣି ଦ୍ୱାରା ହସ୍ତ ଦ୍ୱାରା ତାଙ୍କୁ ଉଠେଇଲେ ଉଚ୍ଚହାର ଉଠେଇଲେ ଦକ୍ଷିଣ ହସ୍ତ ଦ୍ୱାରା ଉଠେଇଲେ କାହିଁକି ନା ତେଜରୁ ଜାଣିପାରିଲେ ବସ୍ତ୍ର ପିନ୍ଧି ସାରିଲା ପରେ ଦେବଯାନୀକି ଚାହିଁଲେ ଆରେ ତ ବ୍ରାହ୍ମଣୀ କନ୍ୟା ବ୍ରାହ୍ମଣ କନ୍ୟା ଯେଭଳି ସାଲବେକର ମା ନା କ'ଣ ଲଳିତା ଲଳିତା ନା ସାଲବେକଙ୍କର ମା ନା ଯାହା ବି ହଉ ତାଙ୍କୁ ଯେତେବେଳେ ଦେଖିଲେ ଲାଲବେକ ଲାଲବେକ ନା ସିଏ ଜାଣିଲେ ସେ ଦାଣ୍ଡମୁକୁନ୍ଦ ପୋଖରୀରେ ସ୍ନାନ କରୁଥିଲେ ନା ସାଲବେକଙ୍କର ମା ସିଏ କହୁଛନ୍ତି ମୁଁ ବ୍ରାହ୍ମଣ କନ୍ୟା କହିଲା ମୁଁ ଜାଣିଛି ବ୍ରାହ୍ମଣ କନ୍ୟା ବ୍ରାହ୍ମଣ କନ୍ୟାଙ୍କର ତେଜକୁ ସେ ମୁସଲମାନ ଆଣି ଜାଣିପାରିବେ ଇଏ ଦକ୍ଷିଣ ହସ୍ତରେ ଗୃହୀତମ ପାଣି ନା ପାଣି ଉଚ୍ଚହାର ଦୟାପରହ ତାଙ୍କୁ ଉଠେଇଦେଲେ ଦୟାପରହ ରାଜା କେତେ ଦୟାଳୁ ଜଣେ ନୀତିକାର କହୁଛନ୍ତି ପର୍ଜନ୍ୟବ ଭୂତାନାମ ଆଧାର ପୃଥିବୀ ପତେ ପୃଥିବୀର ଆଧାର କିଏ ନା ରାଜା ସେ କିଭଳି ନା ପର୍ଜନ୍ୟବ ବର୍ଷା ଭଳି ବର୍ଷା ଦେଖୁଛନ୍ତି ନା ସମୁଦ୍ରରେ ବର୍ଷାର ଆବଶ୍ୟକ ନାହିଁ ସେଠି ହେଉଛି ଶିଖର ପର୍ବତ ଶିଖରରେ ବର୍ଷାର କିଛି ଆବଶ୍ୟକ ନାହିଁ କାରଣ ପର୍ବତ ଶିଖର ଦେଶରେ କ'ଣ ପାଣି ରହିପାରିବ କି ଖସି ଆସିବ ମରୁଭୂମିରେ ଯେଉଁ ଠୋପେ ବର୍ଷା ହେବ ସେଠି କିଛି ଆବଶ୍ୟକ ନାହିଁ କିନ୍ତୁ ବର୍ଷା ସମସ୍ତଙ୍କ ପ୍ରତି ସମାନ ଏଠି କହୁଛନ୍ତି ପର୍ଜନ୍ୟ ଇବ ଭୂତାନାମ ଆଧାର ପ୍ରତିପତେ ବିଜଳେ ଅପିପର୍ଜନ୍ୟ ଜୀବ୍ୟତେ ନଦୁ ଭୂପତେ ରାଜା ବେଳେବେଳେ ଜଳ ବିନା ବର୍ଷା ବିନା ଲୋକ କିଛି ଦିନ ବଞ୍ଚିଯିବ ବା ଜଳର ଦୟାରୁ ଲୋକ କିଛି ଦିନ ବଞ୍ଚିଯାଇପାରେ ବର୍ଷାର ଦୟାରୁ କିନ୍ତୁ ରାଜାଙ୍କର ଦୟା ବିନା କେହି ବଞ୍ଚିପାରିବେ ରାଜା ପର୍ଜନ୍ୟଙ୍କ ଠାରୁ ଅଧିକ ଦୟାପର ହେବା ଦରକାର ଦେଖନ୍ ଆଜି ପର କନ୍ୟାର ବସ୍ତ୍ର ଦେଇକି ରାଜବସ୍ତ୍ର ଦେଲେ ରାଜବସ୍ତ୍ର ଉତ୍ତରୀୟକୁ ଦେଲେ ଉତ୍ତରୀୟକୁ ପିନ୍ଧେଇଲେ ଦକ୍ଷିଣ ହସ୍ତରେ ଉଠେଇଲେ ଉଠେଇ ଦେଲା ପରେ ଏକ ଶ୍ଳୋକରୁ ମୁଁ ବିଶ୍ରାମ ଦେଇ ଦେବଯାନୀ ସାଙ୍ଗେ ସାଙ୍ଗ ପଚାରିଲେ କହିଲେ ମୋତେ ତୁମେ ଗ୍ରହଣ କର ପ୍ରେମ ନିର୍ଭର ଆଗିରା ରାଜା ରାଜଂ ସ୍ତୟା ଗୃହୀତ ମେ ପାଣି ପର ପୁରଞ୍ଜୟ ରାଜା ହେ ରାଜ ତୁମେ ପର ରାଜ୍ୟକୁ ଜୟ କରୁଛ ପର ପୁରଞ୍ଜୟ ବହୁ ରିପୁଙ୍କୁ ବି ଜୟ କରିଛ ଶତ୍ରୁଙ୍କୁ ବି ଜୟ କରୁଛ ତଂ ବୀର ଆହ ଓସନାସି ପ୍ରେମ ନିର୍ଭୟ ଆଗିରା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କୌଣସି ସ୍ତ୍ରୀ କେବେ ହେଲେ ସାହସ କରି କୌଣସି ପୁରୁଷକୁ କହିପାରିବନି ଆଗେ ମୁଁ ତୁମକୁ ଭଲ ପାଉଛି ବୋଲି ସେ ଭଗବାନ ଗୁଣ ଦେଇଛନ୍ତି ନାରୀମାନେ ପୁରୁଷର ମନୋଭାବକୁ ଜାଣିପାରିବେ ମନୋଭାବକୁ ଜାଣିପାରିବେ ଷ୍ଟଡି କରିପାରିବେ କିନ୍ତୁ ପୁରୁଷ ନାରୀର ମନୋଭାବକୁ ଜାଣିପାରିବେନି ଏତେ ଶୀଘ୍ର ନାରୀ ଯେତେବେଳେ ପୁରୁଷର ଦୁର୍ବଳତା ମନକୁ ଜାଣିପାରିବ ତାପରେ ସେ ତା ସାଙ୍ଗରେ ବାର୍ତ୍ତାଳାପ କରିବ କିନ୍ତୁ ଆଗେ ପୁରୁଷର ବାର୍ତ୍ତାଳାପକୁ ସେ ଅପେକ୍ଷା କରିବ ବହୁତ ଗମ୍ଭୀର ସେ ରହିଯିବେ ସେ ଗୁଣ ପ୍ରଭୁ ଦେଇଛନ୍ତି ବିଶ୍ୱନାଥ କଥା ଟୀକା କରିଛନ୍ତି କିଞ୍ଚ ଜାତି ତ୍ୱମ ଇତି ଉକ୍ତା ସରାଜନ ଔଷଧସି ଭବାମି ଇତି ପ୍ରବଚ୍ୟତେ ଇତି ଜ୍ଞେୟ ଉଠିଲା ପରେ ପଚାରିଲେ ରାଜା ପଚାରିଲେ ତୁମର କେଉଁ ଜାତି ରାଜାଙ୍କର ଏତିକି ଭୁଲ ଯଜାତିଙ୍କର ଏତିକି ଭୁଲ ନାହିଁ ତ ଭଗବାନଙ୍କର ବିଧାନ ତ ବିବାହ କାରଣ ଯେହେତୁ ତାଙ୍କ ଦକ୍ଷିଣ ହସ୍ତକୁ ଧରିକି ଉଠେଇଛନ୍ତି ରାଜା ବି ବିଚାର କଲେ ରାଜା ବହୁ ପତ୍ନୀ ଗ୍ରହଣ କରିପାରିବେ ରାଜାଙ୍କରଟା ବିଧାନ ଅଛି ସେ ବହୁ ପତ୍ନୀ ଗ୍ରହଣ କରିବେ କାହିଁକି ରାଜା ବହୁ ପତ୍ନୀ ଗ୍ରହଣ କରିବେ କାହିଁକି ଗ୍ରହଣ କରିପାରିବେ କିନ୍ତୁ ରାଜପତ୍ନୀ ଯେଉଁ କ'ଣ କହୁଛନ୍ତି ପାଟ ମହିଷୀ ସେ ପାଟରାଣୀ କିନ୍ତୁ ବହୁ ପତ୍ନୀ ସେ ଗ୍ରହଣ କରିପାରିବେ କାରଣ ରାଜା ଯେତେବେଳେ ଇଚ୍ଛା କରିବେ ସେ ଅନ୍ୟ ରାଣୀଙ୍କ ସହିତ ଭୋଗ କରିପାରନ୍ତି କିନ୍ତୁ ପାଟରାଣୀଙ୍କ ସହିତ ନୁହେଁ କାରଣ ପାଟରାଣୀଙ୍କ ସହିତ ବିଧିବିଧାନରେ ପୁରୋହିତଙ୍କ ଠାରୁ ଅନୁମତି ଆଣି ସହବାସ କରିବେ ଉପଯୁକ୍ତ ଦିନରେ, କାରଣ ସିଏ ବା ରାଜା ହବ, ତାଙ୍କର ପୁତ୍ର ରାଜା ହବ, ତାଙ୍କ ସହିତ ଏଭଳି ଯେକୌଣସି ସମୟରେ ସହବାସ କରିବେ। ସେଥିପାଇଁ ରାଜା ବହୁତ ବ୍ୟକ୍ତିଙ୍କୁ ବିବାହ ହେବାର ଅନୁମତି ଶାସ୍ତ୍ର ଦିଆଯାଇଛି, ଶାସ୍ତ୍ର ଏ ବିଧାନ। ରାଜା ପଚାରିଲେ, ମୁଁ ପଚାରିଦିଏ, ଯଦି କ୍ଷତ୍ରିୟ ହେଇଥିବେ ତାହେଲେ ତାଙ୍କୁ ମୁଁ ନେଇଯିବି, କାରଣ ଦେହ ଯେଉଁ ଦକ୍ଷିଣ ହସ୍ତ ଧରି ମୁଁ ତାଙ୍କୁ ଉଦ୍ଧାର କରିଛି, ବସ୍ତ୍ର ଦେଇଛି, ନିଶ୍ଚିତ ବିପଦରେ ପଡ଼ିଛି, ତାଙ୍କୁ ନେଇଯିବି। ବିବାହ ପଚାରିଲେ, କିଂ ଜାତି, ତୁମର କେଉଁ ଜାତି? ତାଙ୍ଗ ବୀର ଆହ ଓସନସି, ମୁଁ ହେଉଛି ଶୁକ୍ରାଚାର୍ଯ୍ୟଙ୍କର ଉଷନାଙ୍କର କନ୍ୟା ଓସନସି। କେମିତି କହିଲେ ନା, ପ୍ରେମ ନିର୍ଭୟ ଆଗିରା ପ୍ରେମରେ କହିଲେ, କହିଲେ ହେ ରାଜା, ରାଜାସ୍ତମ ଗୃହୀତ ମେ ପାଣି ପରପରଞ୍ଜୟ, ତୁମେ ଯେହେତୁ ମୋ ହାତ ଧରିଛ, ମୁଁ ପର ହାତ ଆଉ ଧରିବି, ମୁଁ ତୁମକୁ ହିଁ ବିବାହ। ଯଯାତି ମହାରାଜ ସାଙ୍ଗେ ସାଙ୍ଗେ ମନା କରିଦେଲେ। ପରୀକ୍ଷିତ ମହାରାଜଙ୍କ ମନରେ ଯେମିତି ପ୍ରଶ୍ନ ଆସିଥିଲା, କିଭଳି ଯଯାତି ମହାରାଜ ଜଣେ ବ୍ରାହ୍ମଣ କନ୍ୟାକୁ ବିବାହ, ବର୍ତ୍ତମାନ ଯଯାତି ବି ସେ ପ୍ରଶ୍ନ କରିବେ, କହିବେ ନା ଏଟା ସମ୍ଭବ ନୁହେଁ, ମୁଁ କ୍ଷତ୍ରିୟ, ତୁମେ ଜଣେ ବ୍ରାହ୍ମଣ, ବ୍ରାହ୍ମଣର କନ୍ୟାକୁ ବିବାହ ବା କ୍ଷତ୍ରିୟ ପାଇଁ ପୂର୍ଣ୍ଣ ନିଷେଧ, ଶାସ୍ତ୍ର ମନା କରୁଛି, ଏ ପ୍ରତିଲୋମ ବିବାହ। କିନ୍ତୁ କାଲି ଶୁଣିବେ, ବହୁତ ସୁନ୍ଦର, ବହୁତ ସୁନ୍ଦର, କହିବେ ନା ନା, ଏଟା ଭଗବାନଙ୍କର ଇଚ୍ଛା, ଆମର ବିବାହ ପ୍ରଭୁଙ୍କର ଇଚ୍ଛା। କାହିଁକି ପ୍ରଭୁଙ୍କର ଇଚ୍ଛା, କାଲି ଆପଣମାନେ ଶୁଣିବେ, ଦେବଯାନୀ ସୁନ୍ଦର ଭାବରେ ବୁଝେଇ ଦେବେ, ପ୍ରତିଶ୍ରୁତି ଦେବେ। ଯଯାତି ମହାରାଜ, ଯଯାତି ମହାରାଜ ରାଜ୍ୟକୁ ଫେରିଯିବେ, ଦେବଯାନୀ ବର୍ତ୍ତମାନ ଫେରିବେ ବୃଷପର୍ବାଙ୍କ ରାଜ୍ୟକୁ, ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ, ବାପାଙ୍କ ନିକଟରେ ଆସି କହିବେ ସବୁ ଘଟଣା, କେମିତି ତାଙ୍କୁ କୂଅ ଭିତରେ ପକାଗଲା, କେମିତି ରାଜା ଆସିଲେ, କେମିତି ତାଙ୍କୁ ଉଦ୍ଧାର କଲେ, କେମିତି ବିବାହ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ସବୁ ବାପାଙ୍କ ପାଖରେ କହିଦେବେ। ତାପରେ ଶୁକ୍ରାଚାର୍ଯ୍ୟ ବିବାହ ସ୍ଥିର କରିବେ। ଶେଷରେ ଶୁଣିବେ ଯଯାତି ମହାରାଜଙ୍କର ଉଦ୍ଗାର, ବହୁତ ବଡ଼ ମହାରାଜ, ଯେ ଭଗବାନଙ୍କୁ ସବୁବେଳେ ମନରେ ଚିନ୍ତା କରୁଥିଲେ, କିନ୍ତୁ ଦେବଯାନୀଙ୍କୁ ବିବାହ ହେଇଗଲା ପରେ ବିଷୟରେ ଟିକେ ଆସକ୍ତି ହେଲା, ଭଗବାନଙ୍କୁ ଭଜନ କରିପାରିଲେ। ସେଥିପାଇଁ ଶେଷ ଅବସ୍ଥାରେ ବହୁତ ଅନୁତାପ କରି ଉଦ୍ଗାର କରିବେ। ଆମେ ଶୁଣିବା, ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ଜୟ, ପ୍ରଭୁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ, ଶ୍ରୀ ପ୍ରଭୁପାଦଜୀ ମହାରାଜ କି ଜୟ, ଶ୍ରୀ ଗୁରୁଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ, ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ପ୍ରଭୁ ଶ୍ରୀ ଶ୍ରୀ ଲକ୍ଷ୍ମଣେଶ୍ୱର ମହାଦେବ କି ଜୟ, ଭକ୍ତ ପ୍ରଭୁ ହନୁମାନଜୀ ମହାରାଜ କି ଜୟ, ସମବେତ ଭକ୍ତ ବୃନ୍ଦ କି ଜୟ, ପିତାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ ହରେ କୃଷ୍ଣ। 2 ମିନିଟ୍ ନା।